उमज्ञानतिमिरान्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिनिति नामिने। नमस्ते सरस्वती देवी गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। हे कृष्ण करुणा सिंधु दीनबंधो जगतपते गोपेश गोपिका कांत राधा कांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वंशाकल्पतरुभ्यश्च कृपासिन्धुभ्यैव च पतितानं पावनेभ्यो वैष्णवेभ्यो नमो नमः। नमो महाबदान्याय कृष्णप्रेम प्रदायते कृष्णाय कृष्णचैतन्यनाम्ने गौरद्विषे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद।
हरे कृष्ण 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 हरे हरे
हरे राम 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 हरे हरे। यम प्रवजन्तम् अनुपेत अपेत कृत्यम् द्योपायन विरह कातर आजुहाव पुत्रेति तन्मयतया तरवा विनेदु स्तं सर्वभूत हृदयम् मुनिमनोतास्मि नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो ययमुदीरये। मुखं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधव श्रीगुरु दिनतारिणी। ॐ नमो भगवते वासुदेवाय।
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 सर्वप्रथम अमर परम आराध्य गुरुदेव श्री श्रीमद् गौरगोविंद गोस्वामी गुरुदेवंकर अभय चरण कमल रे प्रणति निवेदन करी कृपा प्रार्थना करी समर्पित हुई संस्थार संस्थापक आचार्य कृष्ण कृपा श्रीमती श्री श्रीमद् अभय चरण अरविंद भक्ति वेदांत स्वामी प्रभुपाद जी महाराज चरण कमल रे प्रणति निवेदन करी कृपा प्रार्थना करी समर्पित हुई ସମସ୍ତ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କ ଚରଣ କମଳରେ ପ୍ରଣତି ନିବେଦନ ପୂର୍ବକ କୃପା ପ୍ରାର୍ଥନା ପୂର୍ବକ ଉପସ୍ଥିତ ଶ୍ରୋତା ବୈଷ୍ଣବମାନଙ୍କୁ ପ୍ରଣତି ନିବେଦନ କରି ପ୍ରଭୁ ଶ୍ରୀ ଶ୍ରୀ ଗୌର ନିତ୍ୟାନନ୍ଦଙ୍କର ମହତ୍ କରୁଣାରୁ ପରମ ବୈଷ୍ଣବୀ ଭଦ୍ରକାଳୀଙ୍କର ମନ୍ଦିର ପ୍ରାଙ୍ଗଣରେ ଆମେମାନେ ଏ ବର୍ଷର ଶ୍ରୀମଦ୍ ଭାଗବତମର କଥାକୁ ଆଜି ଆରମ୍ଭ କରିବା। ତେବେ ଏ ସମ୍ବାଦ ସୁତ ଗୋସ୍ୱାମୀ ଏବଂ ସୌନକାଦି ଋଷିମାନଙ୍କ ମଧ୍ୟରେ ପ୍ରଥମ ସ୍କନ୍ଧର ସମ୍ବାଦ। ஹரே கிருஷ்ணா ஹரே கிருஷ்ணா ஸ்லைட்டில் குரல் போடி வாழ்க்கை ஹரே கிருஷ்ணா ஹரே கிருஷ்ணா ପରିକୀତ ମହାରାଜଙ୍କର ଜନ୍ମ ପ୍ରସଙ୍ଗ କ୍ରମେ ସୁତ ଗୋସ୍ୱାମୀ ସୋମକାଦି ଋଷିମାନଙ୍କର ପ୍ରଶ୍ନର ଉତ୍ତର ଦେଉଛନ୍ତି। ପ୍ରଥମ ଥର ପାଇଁ ପ୍ରସଙ୍ଗ ଯଦିଓ ଭୁବନେଶ୍ୱରରେ ଦୁଇ ଦିନ ତିନି ଦିନ ପାଇଁ କଥା ହୋଇଥିଲେ, କିନ୍ତୁ ପୂର୍ଣ୍ଣ କଥାଟି ଏଠି ପ୍ରଥମ ଥର ପାଇଁ ଆଲୋଚିତ ହେବେ। ତେବେ ପାଣ୍ଡବମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଥିଲେ ଏବଂ ଭଗବାନ ଶ୍ରୀକୃଷ୍ଣ ସଂସାରରେ କେବଳ ପାଣ୍ଡବମାନଙ୍କ ପାଇଁ ଭଗବାନ ଭକ୍ତ ବତ୍ସଳ ହେଲେ ବି ଚନ୍ଦ୍ରମାନଙ୍କ ଦେହରେ ଯେଭଳି କଳଙ୍କ ଶୋଭା ପାଏ, ଭଗବାନ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କର ମହାଭାରତ ଯୁଦ୍ଧରେ ଭଗବାନ ଯେଉଁ ଭୂମିକା ନେଇଥିଲେ, ଅର୍ଜୁନ ରଥରେ ସାରଥି କାର୍ଯ୍ୟ କରିଥିଲେ ଏବଂ ସମଗ୍ର ମହାଭାରତ ଯୁଦ୍ଧରେ ଭଗବାନ କୌଣସି ଅସ୍ତ୍ର ନ ଧରି ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା ନିଜର ବୁଦ୍ଧି ବଳରେ ପାଣ୍ଡବମାନଙ୍କୁ ବିଜୟ ଦେଇଥିଲେ। କାରଣ ଗୋଟିଏ ପକ୍ଷରେ ପାଣ୍ଡବମାନଙ୍କର ବୁଦ୍ଧି, ଏ କୌରବମାନଙ୍କର ପକ୍ଷରେ ସଂସାରର ମହାମହା ଅତିରଥିମାନଙ୍କର ବୁଦ୍ଧି ଅଛି, ଗୋଟିଏ ପକ୍ଷରେ ଭଗବାନ ଶ୍ରୀକୃଷ୍ଣ ଆଉ ପାଣ୍ଡବ, ଏବଂ ପାଣ୍ଡବମାନେ ବେଳରୁ ସରଳ, ତାଙ୍କର ମାଙ୍କର ଏଭଳି ସଂସ୍କାର ପାଣ୍ଡବମାନଙ୍କ ଉପରେ ପଡ଼ିଥିଲା, ଅନନ୍ୟ ଶରଣ କିଭଳି ବ୍ୟକ୍ତି ରହିବ, ଭକ୍ତ ରହିବ, ସେ ପାଣ୍ଡବମାନଙ୍କଠୁ ଶିଖିବ। କାରଣ ତାଙ୍କର ମା ତାଙ୍କ ଜୀବନରେ ଯାହା ଲିଭେଇଛନ୍ତି, ଅଙ୍ଗରେ ଲିଭେଇଛନ୍ତି, ସେ କଥାଟାକୁ ହିଁ ପାଣ୍ଡବମାନଙ୍କୁ ଶିଖେଇଥିଲେ। ତେଣୁ ଭଗବାନଙ୍କର କେବଳ ଏକମାତ୍ର ଚିନ୍ତା ଥିଲା, ଏ ପାଣ୍ଡବମାନଙ୍କୁ କିଭଳି ମୁଁ ବିଜୟ ଦେଇ ଧୃତରାଷ୍ଟ୍ର ଯୁଧିଷ୍ଠିର ମହାରାଜଙ୍କୁ ମୁଁ ଏ କୌରବ ସିଂହାସନକୁ ଦେବି। ଅନ୍ୟପକ୍ଷରେ ଧୃତରାଷ୍ଟ୍ର ତାଙ୍କର ପୁତ୍ର ଦୁର୍ଯ୍ୟୋଧନଙ୍କୁ ସିଂହାସନ ଉପରେ ବସିବା ପାଇଁ ପ୍ରବଳ ଆଶା, କିନ୍ତୁ ସମ୍ପୂର୍ଣ୍ଣ ମହାଭାରତ ଯୁଦ୍ଧରେ ଦୋଷ କାହା ପ୍ରତି ଆସିଛି, ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି। କାରଣ ଭଗବାନ ଶ୍ରୀକୃଷ୍ଣ ବହୁ ଜାଗାରେ ଅନ୍ୟାୟ କରିକି ପାଣ୍ଡବମାନଙ୍କୁ ବିଜୟ ଦେଇଛନ୍ତି। ଅନ୍ୟାୟ ଏଇ ଦୃଷ୍ଟିରେ କୁହାଯାଉଛି, ଯୁଦ୍ଧର ନିୟମକୁ ଭଗବାନ ଭାଙ୍ଗି ଦେଇଛନ୍ତି ବହୁ ସ୍ଥାନ। ଯୁଦ୍ଧର ନିୟମ ପ୍ରଥମେ ଯେତେବେଳେ ପାଣ୍ଡବମାନଙ୍କ ଭିତରେ ଆଉ କୌରବମାନଙ୍କ ଭିତରେ ଯୁଦ୍ଧ ଆରମ୍ଭ ହବ, ଯୁଦ୍ଧର ଆରମ୍ଭରେ ପିତାମ ଭୀଷ୍ମ ଥିଲେ, ଯୁଦ୍ଧ ବିଶାରଦ ଭଗବାନ ପରଶୁରାମଙ୍କର କୃପାପ୍ରାପ୍ତ, ସେ ହିଁ ନିୟମ କରିଥିଲେ କିଭଳି କିଭଳି ଯୁଦ୍ଧ ହବ। କିନ୍ତୁ ଭଗବାନ ବହୁ ସ୍ଥାନରେ ନିୟମକୁ ଭାଙ୍ଗି ଦେଇଥିଲେ, ଏବଂ କେଉଁଠି କେଉଁଠି ସେ ନିୟମକୁ ଭାଙ୍ଗିଥିଲେ ତାକୁ କେବଳ କିଏ ଜାଣନ୍ତି, ପିତାମ ଭୀଷ୍ମ ଜାଣନ୍ତି। କିନ୍ତୁ ଭଗବାନ ଭକ୍ତବତ୍ସଳ୍ୟ ସୂତ୍ରରେ ବହୁତ ନ୍ୟାୟ ଦେଇକି ପାଣ୍ଡବମାନଙ୍କୁ ବିଜୟ ଦେଲେ, କିନ୍ତୁ ଏତେ ପରିଶ୍ରମ କରିକି ଭଗବାନ ବିଜୟ ଦେଲେ ପାଣ୍ଡବମାନଙ୍କୁ ଏବଂ ସିଂହାସନ ଦେଲେ ଯୁଧିଷ୍ଠିର ମହାରାଜଙ୍କୁ, କିନ୍ତୁ ଯୁଧିଷ୍ଠିର ମହାରାଜ ଖୁବ୍ ସ୍ୱଳ୍ପ ଦିନ ଭିତରେ ସିଂହାସନ ତ୍ୟାଗ କରିକି ପଳେଇଛି ବଣଭୋଜି, ପାଞ୍ଚ ଭାଇ ଯିବେ, ଦ୍ରୌପଦୀ ଯିବେ, ବିଦୁର ପଳେଇବେ, ଧୃତରାଷ୍ଟ୍ର ଯିବେ, ଗାନ୍ଧାରୀ ଯିବେ, ସମ୍ପୂର୍ଣ୍ଣ ପାଣ୍ଡବ ଆଉ କୌରବ ବଂଶରେ ଯେଉଁ ଯେଉଁମାନେ ଥିଲେ ସେମାନେ ସମସ୍ତେ ଆଜି ମହାପ୍ରସ୍ଥାନ କରିବେ। ଇଏ ହେଲା ପାଣ୍ଡବମାନଙ୍କର ମହାପ୍ରସ୍ଥାନ। ଆଉ ବିଶେଷ ଭାବରେ ଏଇ ଦୁଇଟି ଜିନିଷ ଏଥିରେ ଆମକୁ ଶିକ୍ଷା ମିଳିବ। ପ୍ରଥମ ହେଉଛି ଜଣେ ବୈଷ୍ଣବ ଯେ ବିଷ୍ଣୁ ଭକ୍ତ ବିଦୁର, ତାଙ୍କର କେତେ ବଡ ଦୟା, ସେ ଏକ ଧର୍ମକୁ ଭାଙ୍ଗିକି ଆଜି ଆସିଛନ୍ତି ତାଙ୍କ ଭାଇକୁ ଉଦ୍ଧାର କରିବା ପାଇଁ। ଯେଉଁଦିନ ବିଦୁର କୌରବ ସଭାରୁ ଯାଇଥିଲେ ସେ ବାନପ୍ରସ୍ଥ ଗ୍ରହଣ କରିଥିଲେ, କିନ୍ତୁ ଏକ ଧର୍ମକୁ ଭାଙ୍ଗିକି ସେ ଆସିଲେ, ଏବଂ ତାଙ୍କର ଲକ୍ଷ୍ୟ ଥିଲା ବିଦୁରଙ୍କର ସମଗ୍ର ମହାଭାରତ ଭିତରେ ଦୁଇ ଜଣ ହେଲେ ବିଶେଷ ଚରିତ୍ରବାନ ଲୋକ, एक विशेष चरित्रवान लोक के पितामह भीष्म आउ जन विशेष चरित्रवान हेले विदुर कारण पितामह भीष्म अधिकार थिला कहिया पई एई दृष्टि रु से राजवंशर किंतु विदुर राजवंशर जन्म ग्रहण हेतिले मध्य शूद्राणी निकट रु जेतु जन्म ग्रहण करिसंती से शूद्र थिले किंतु धृतराष्ट्र तांकर नीति पई तांकु स्वाभाविक रखिथिले कारण स्वयं धर्मेन्द्र सी अवतार तेरे विदुर किभली सुंदर भाव प्रवचन दे विदुर दुईटी भितर पितामह भीष्म आसक्ति थी क्या प्रति पितामह भीष्म आसक्ति थी सिंहासन प्रति पिता जो प्रतिश्रुति कौरव सिंहासन को सुस्थिर कर विदुर आसक्ति क्या प्रति थी पांडव मान प्रति कि विदुर ଭଲ ଭାବରେ ଜ୍ଞାତ ଥିଲେ ଯେ ପାଣ୍ଡବମାନେ ସିଂହାସନରେ ବସିବେ କିନ୍ତୁ ସବୁବେଳେ ଚିନ୍ତା କରୁଥିଲେ ଭାଇଙ୍କର କଥା ଧୃତରାଷ୍ଟ୍ରଙ୍କର କଥା କାରଣ ଏକରେ ଅନ୍ଧ ଦୁଇରେ ବ୍ୟାସଙ୍କର ପୁତ୍ର ତୃତୀୟରେ ଧର୍ମ ଜ୍ଞାତା ଧୃତରାଷ୍ଟ୍ର ଧର୍ମ ଜ୍ଞାତା ଜାନାମି ଧର୍ମଂ ନ ଚ ମେ ପ୍ରଭୃତି ହଉଛନ୍ତି ମୁଁ ଧର୍ମ କଣ ଭଲ ଭାବରେ ଜାଣେ ଯେ ନ ଚ ମେ ପ୍ରଭୃତି ଧର୍ମଟା ମୁଁ କଣ ଭଲ ଭାବରେ ଜାଣେ କି ତୁମର ମତି ଲାଗୁନି ଧର୍ମରେ କଣ କରିବ ତାଙ୍କର ପାଇଁ ବହୁତ ବ୍ୟଥିତ ହଉଥିଲେ ବିଦୁର ବିଦୁର ଚାହୁଁଥିଲେ ମୋର ଗୋଟିଏ ଭାଇ ଯାହାର ଚକ୍ଷୁ ନାହିଁ ମୁଁ ତାଙ୍କୁ ପ୍ରଜ୍ଞା ଚକ୍ଷୁ ଦେବି ଜ୍ଞାନ ଚକ୍ଷୁ ଦେବି ଏ ସଂସାରରୁ ଉଦ୍ଧାର କରିବି ସେଥିପାଇଁ ସେ ଫେରିଲେ ପ୍ରଥମ ସ୍କନ୍ଦର 13, 14, 15 ତିନୋଟି ଅଧ୍ୟାୟ ହେଲେ ମହାପ୍ରସ୍ଥାନର ଅଧ୍ୟାୟ ବିଦୁରସ୍ତୀର୍ଥଯାତ୍ରାୟ ମହାଭାରତ ଯୁଗ ଆରମ୍ଭ ହେଇନି ବିଦୁର ତ୍ୟାଗ କରିକି ପଳେଇଗଲେ ହସ୍ତିନାପୁର ଯାହାକୁ ଇଂଲିଶରେ କୁହାଯାଏ କ୍ରିଟିକାଲ ମୋମେଣ୍ଟ ନୈତିକତା ଦୃଷ୍ଟିରୁ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତ ଥିଲା କୌରବ ବଂଶ ଏକ ବହୁତ ବଡ଼ ବିପଦରେ ପଡ଼ିଛନ୍ତି କାହିଁକି ନା ଭଗବାନ ଅକ୍ରୁରଙ୍କୁ ପଠେଇଛନ୍ତି ପ୍ରିୟ ଭକ୍ତ ଅକ୍ରୁର ଯିଏ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋପପୁରରୁ ମଥୁରାପୁରକୁ ଆଣିଥିଲେ ଏବଂ କଂସ ଶତଶତବାର ଅନ୍ୟାୟ କଲାବେଳେ ଅକ୍ରୁର କେବଳ ପଡ଼ିକି ରହିଥିଲେ ସେଇଥିପାଇଁ କଂସ ଭୟରେ ସମସ୍ତେ ତ୍ୟାଗ କରିକି ପଳେଇଥିଲେ କିନ୍ତୁ ଅକ୍ରୁର ଜାଣିଥିଲେ ମୁଁ ଏଠି ତ୍ୟାଗ କରିକି ଗଲେ ମୋର ଗୋଟେ ସେବା ବଞ୍ଚିତ ହେଇଯିବ ମୁଁ ପଡ଼ିକି ଏଠି ରହିଥିଲେ ନିଶ୍ଚିତ ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କର ମୁଖ ଦର୍ଶନ ମୋର ହବ ମୁଁ ଭଗବାନଙ୍କ ସେବାରେ ଲାଗିବି ବହୁ କଷ୍ଟ ସେଇ କଂସର ବହୁ ଅତ୍ୟାଚାରକୁ ଅନ୍ତର ଭିତରେ ସହେ କରିକି ପଡ଼ିକି ରହିଥିଲେ ଅକ୍ରୁ ଆଜି ଭଗବାନଙ୍କର କଂସର ଗୋଟେ ବହୁତ ବଡ କାର୍ଯ୍ୟ ସାଧନ କଲେ ଫେରିକି ଆଣିଲେ ଭଗବାନଙ୍କୁ ଗୋପପୁରରୁ ମଥୁରାକୁ ଆଣିଲେ ଭଗବାନ ଆଜି ସେଇ ଅକ୍ରୁକୁ ପଠେଇଛନ୍ତି ବିଦୁର କାହିଁକି ତୀର୍ଥଯାତ୍ରାରେ ଗଲେ ଏ ପ୍ରସଙ୍ଗଟି ଆସୁଛନ୍ତି ଭଗବାନ ଅକ୍ରୁକୁ ପଠେଇଛନ୍ତି ହସ୍ତିନାପୁରକୁ ଦ୍ୱାରକା ଅକ୍ରୁ ଆସିଛନ୍ତି ଅକ୍ରୁ ଆସି ପହଞ୍ଚନ୍ତି ଅକ୍ରୁର ପହଞ୍ଚିବା ମାତ୍ରକେ ଆପଣମାନେ କୁନ୍ତିଙ୍କର ପଢ଼ିନେବେ ତାକୁ ବର୍ଣ୍ଣନା କରିବା ପାଇଁ ସମୟ ନାହିଁ କୁନ୍ତି ତାଙ୍କର ଜୀବନ ଇତିହାସକୁ ଅକ୍ରୁଙ୍କ ଆଗରେ ବହୁତ କାନ୍ଦି କାନ୍ଦି କହୁଛନ୍ତି ମୁଁ କେତେ କଷ୍ଟ ପାଇଛି କାରଣ କଷ୍ଟର କଥାଟା ସଂସାରୀ ଲୋକ କାହା ଆଗରେ କୁହେ ନିଜର ବନ୍ଧୁ ପାଖରେ ସଂସାରୀ ଲୋକ ନିଜର ବନ୍ଧୁ ପାଖରେ କଷ୍ଟ କଥାଟି କୁହେ ବୈଷ୍ଣବ ବିଷ୍ଣୁ ଭକ୍ତ ତାର ଜୀବନରେ କଷ୍ଟ କଥା କାହା ଆଗରେ କହିବ ଜଣେ ବୈଷ୍ଣବ କାରଣ ବୈଷ୍ଣବ ମାନେ ତାର ବନ୍ଧୁ ବିଦୁର କୁନ୍ତୀ ଯେତେବେଳେ ଅକ୍ରୁରଙ୍କ ନିକଟରେ ସବୁ କଥା କହିଛନ୍ତି, ଅକ୍ରୁର ତାକୁ ଶୁଣି କୁନ୍ତୀଙ୍କୁ ଧୃତରାଷ୍ଟ୍ରଙ୍କ ନିକଟକୁ ଗଲେ ଏବଂ ଧୃତରାଷ୍ଟ୍ର ଗୋଟିଏ ଲମ୍ବା ପ୍ରବଚନ ଦେଇଛନ୍ତି। ଦେଖ ତୁମେ ସିଧା ସଳଖ ମୁଁ କହୁଛି, ତୁମେ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣ ଯାଅ, ତୁମ ପୁତ୍ରକୁ କୁହ ପାଣ୍ଡବମାନଙ୍କୁ ଆଶ୍ରୟ ଦିଅନ୍ତୁ, ପାଞ୍ଚଟି ଗ୍ରାମ ଦେଇଦିଅନ୍ତୁ, ନଚେତ ଭଗବାନ ଶ୍ରୀକୃଷ୍ଣ ସେ ପାଣ୍ଡବମାନଙ୍କର ପକ୍ଷ ହିଁ ତୁମର ପୁତ୍ରମାନଙ୍କୁ ସବୁ ବିନାଶ କରିବେ। କିନ୍ତୁ ବିଦୁର କହିଲା ପରେ ବି ଏହି କଥା କହିଛନ୍ତି, ଦାନାମି ଧର୍ମଂ ନ ଚ ମେ ପ୍ରଭୃତି, ଜାନାମି ଅଧର୍ମଂ ନ ଚ ମେ ନିବୃତି। ଧର୍ମ କଣ ମୁଁ ଜାଣେ କିନ୍ତୁ ମୋର ମତି ଲାଗେ, ଅଧର୍ମ କଣ ମୁଁ ଜାଣେ କିନ୍ତୁ ମୁଁ ଛାଡ଼ି ପାରିବ କାହିଁକି ନା, ଇଏ ପ୍ରବଳ ଶ୍ରୀକୃଷ୍ଣଙ୍କର ମାୟା। ଅକ୍ରୁର ଆଗରେ ଗାନ୍ଧୀ କହୁଛନ୍ତି, ଆରେ ଅକ୍ରୁର ତୁମକୁ ଯିଏ ପଠେଇଛନ୍ତି ମତେ ବୁଝେଇବା ପାଇଁ, ସିଏ ମତେ ପୁତ୍ର ମାୟାର ହୃଦୟ ଭିତରେ ବାନ୍ଧିକି ରଖିଛନ୍ତି, ମୁଁ କଣ କରିବି। ଅକ୍ରୁର ପଳେଇଗଲା ପରେ ବିଦୁରଙ୍କର ଗୋଟିଏ ବହୁତ ବଡ ଦିବ୍ୟ ଦୃଷ୍ଟି ଆସିଲା। ବିଦୁର ଦେଖିଲେ କୁରୁବଂଶ ଧୃତରାଷ୍ଟ୍ରଙ୍କର ସମସ୍ତ ପୁତ୍ରମାନେ ବିନାଶ ହେବେ ନିଶ୍ଚିତ ଭାବରେ, କାହିଁକି ନା ଭଗବାନ ଯେହେତୁ ଅକ୍ରୁରଙ୍କର ସମ୍ବାଦ ପ୍ରେରଣ କରିଛନ୍ତି, ମହାଭାରତ ଯୁଦ୍ଧ ଯଦି ହୁଏ, ଯଦି ପାଣ୍ଡବ କୌରବମାନଙ୍କ ମଧ୍ୟରେ କେତେବେଳେ ହେଲେ ଯୁଦ୍ଧ ହୁଏ, ନିଶ୍ଚିତ ଭାବରେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ପକ୍ଷରେ ରହିବେ। ବିଦୁର ୟତ୍ ବୈଦୁରୀ କାହା ବଦାନ୍ତି, ଧୃତରାଷ୍ଟ୍ର ଗୋଟେ ଚିନ୍ତା ରହିଛନ୍ତି, କଣ ଚିନ୍ତା ରହିଛନ୍ତି ନା, ଭଗବାନ ଯେହେତୁ ଅକ୍ରୁର ଯେହେତୁ ଆସିଛନ୍ତି, ଭଗବାନ ପଠେଇଛନ୍ତି ତାଙ୍କୁ, ମୁଁ ମୋର ଭାଇର ପୁତ୍ର ଯୁଧିଷ୍ଠିର ମହାରାଜଙ୍କୁ ରାଜା କରିଦେବି, ଯୁବରାଜ କରିଦେବି, ନିଷ୍ପତ୍ତି ନେଇଗଲେ ମନକୁ ମନ, ସେ ରାଜା ଥିଲେ ଏବଂ ଡାକିଲେ କୃପାଚାର୍ଯ୍ୟକୁ, ଡାକିଲେ ଦ୍ରୋଣାଚାର୍ଯ୍ୟକୁ, ଡାକିଲେ ସମସ୍ତଙ୍କୁ, ଡାକି କହିଲେ ଦେଖ ମୁଁ ଯୁଧିଷ୍ଠିର ମହାରାଜଙ୍କୁ ରାଜପଦ ଦେବା ପାଇଁ ରାଜି, କାରଣ ମୁଁ ତ ଏକରେ ଅନ୍ଧ, ମୁଁ ବହୁ ଲୋକମାନଙ୍କ ଦ୍ୱାରା ରାଜନୀତି କରୁଛି, କିନ୍ତୁ ସିଏ ଯୋଗ୍ୟ ଆଉ ଖୁବ ଧାର୍ମିକ, ମୁଁ ତାଙ୍କୁ ରାଜ୍ୟ ଶାସନ ଦେବି। ଏଥିରେ ସମସ୍ତେ ସମସ୍ତେ ସମ୍ମତ ହେଇଛନ୍ତି, ବହୁତ ଆନନ୍ଦ ସମସ୍ତଙ୍କର। କିନ୍ତୁ ଦୁର୍ଯ୍ୟୋଧନ ଖବର ମିଳିଗଲା, ଶକୁନିକୁ ଖବର ମିଳିଲା, ଶକୁନି ଦୁର୍ଯ୍ୟୋଧନ ଆସି ବହୁ ଆବେଦନ କରିଛନ୍ତି, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଏଇ ଇଚ୍ଛା ବିଦୁରଙ୍କୁ ଯେତେବେଳେ ଡକେଇଛନ୍ତି, କାରଣ ବିଦୁରଙ୍କ ସମ୍ମୁଖରେ ଧୃତରାଷ୍ଟ୍ର ମହାରାଜ ନିଷ୍ପତ୍ତି ନେଇଛନ୍ତି ରାଜା କିଏ ହେବେ ଯୁଧିଷ୍ଠିର, କିନ୍ତୁ ପୁତ୍ର ସ୍ନେହ ଗୋଟେ ପକ୍ଷରେ ଟାଣୁଛି। ଏ ଜଗତରେ ସ୍ନେହକୁ କାଟିବା ଏତେ ସହଜ ନୁହେଁ, ଯେପର୍ଯ୍ୟନ୍ତ ଭଗବାନଙ୍କ ଚରଣରେ ଆମର ପ୍ରୀତି ନ ଆସୁଛି, ଏ ଜଗତରେ ସ୍ନେହ ଆମର କେଉଁଠି ନା କେଉଁଠି ଲାଗିବ। ଦୁର୍ବିଭାଗ୍ୟ ଯାହାକୁ ଅତର୍କର ବିଷୟ ଆପଣ ଚିନ୍ତା କରିପାରିବେ, ସ୍ନେହ ପୁତ୍ର ପାଖରେ ଲାଗିପାରେ, ସ୍ତ୍ରୀ ପାଖରେ ଲାଗିପାରେ, କନ୍ୟା ପାଖରେ ଲାଗିପାରେ, କାହା ପାଖରେ ନ ଲାଗିଲେ ଆପଣ ଯଦି ସାଧୁ ହେଇଯାଆନ୍ତି ଦେହ ପାଖରେ ଲାଗିଯିବେ, ମୋ ଶରୀର କେମିତି ସୁନ୍ଦର ରହିବ, ମୁଁ କେମିତି ସୁନ୍ଦର ରହିବି, ମୁଁ କେମିତି ଭୋଜନ ଠିକସେ ଭୋଜନ କରିବି, ଏ ଭୋଜନ କରିବି, ମୋର ଦେହ କେମିତି ଭଲ ରହିବ, ସ୍ନେହ ରହିଯିବ ନା। ତେଣୁ ବିଦୁର ମହାଭାରତର ଏକ ପ୍ରସିଦ୍ଧ ନୀତି ଅଛି, ବିଦୁର ନୀତି ବୈଦୁରିକମ୍ ବଦନ୍ତି, ତାକୁ ବୁଝେଇଲେ, ଧୃତରାଷ୍ଟ୍ରକୁ ବୁଝେଇଲେ, ଭାଇ ଅଜାତ ଶତ୍ରୁ ପ୍ରତିଛାୟଦାୟମ୍ ତିତିକ୍ଷତେ ଦୁର୍ବିସହମ୍ ତବାଢମ୍ ସହାନୁଜୋ ୟତ୍ର ବୃକୋଦରାହି ସ୍ୱସନୃଷା ୟତ୍ ମଲମ୍ ବିବେଶି। ଭାଇ ଆପଣ ଅନ୍ଧ, ତୃତୀୟ ଭାଗବତ ମାନୁଛନ୍ତି, ବୁଝାଉଛନ୍ତି, ଅଜାତ ଶତ୍ରୁ ପ୍ରତିଛନ୍ନଦାୟ, ଆପଣ ଅଜାତ ଶତ୍ରୁକୁ, ଯୁଧିଷ୍ଠିର ମହାରାଜଙ୍କର ଗୋଟିଏ ନାଁ କଣ, ଯୁଧିଷ୍ଠିର ମହାରାଜଙ୍କର ଗୋଟିଏ ନାମ ହେଉଛି ଅଜାତ ଶତ୍ରୁ, ଅଜାତ ଶତ୍ରୁ ସନ୍ତ ସାଧୁ ବି ସାଧୁ ଭୂଷଣ ତିତିକ୍ଷବ କାରୁଣିକ ସୃଦମ୍ ସର୍ବଦେହିନାମ ଅଜାତ ଶତ୍ରୁ ସନ୍ତ ସାଧୁ ବି ସାଧୁ ଭୂଷଣ। ସାଧୁର ଲକ୍ଷଣରେ ତୃତୀୟ ଭାଗବତରେ ଭଗବାନ କପିଳଦେବ ତାଙ୍କ ମାଙ୍କୁ ଯାହା କହିଥିଲେ, অজাতশত্রু প্রবাহ। যুধিষ্ঠির মহারাজ রূপে নাম হচ্ছে অজাতশত্রু। অজাত শত্রুবং প্রতিচ্ছয় দায়ম, ভাই যুধিষ্ঠির মহারাজ অজাত শত্রুকে যুধিষ্ঠিরকে তাঙ্কর দায়টা ভাগটা দিয়ে দিও। তিতিক্ষয়ং দুর্বি স্বয়ং তবাঘম, তোমার অপরাধ কু তুমি যা তাঙ্ক প্রতি পাপ করছে সে বহুত সহিলে আউ সহি পারিবে। আউ সহানুজম রুকো দরা রহি সহ অনুচ, চারি ভাই মানে অহি মানে সর্প ভাই সে ক্রোধ করি রয়েছে। নিশ্চিত ভাবে আপনার পুত্রকে বিনাশ করিবে। বিদুর ডাকি কৌছি কাহ বৈদুরিকম, বিদুর নীতি সভা ভিতরে চালিছি, বিদুর আর ধৃতরাষ্ট্রঙ্কর তাঙ্ক ভাগকে দিয়ে দিও। আর বিশেষ ভাবে কৌছেন এভাবে পুত্রকে তুমি ত্যাগ করে দিও, কাহকু দুর্যোধনকু। কাহিঁকি না এই দুর্যোধন হচ্ছে কুপুত্র এবং কৃষ্ণঙ্কর ভক্ত নুহে, ভগবান শ্রীকৃষ্ণঙ্কর ভক্ত নুহে, বরং ভগবান শ্রীকৃষ্ণঙ্কর শত্রু। শত্রু পুত্রকে পোষিবা অর্থ ভগবানকে বিরোধ করিবা, আকু ত্যাগ কর। দুর্যোধন খবর পাইগলে যে মোর বাপাকে বিদুর শিখাউছেন, মোর রাজধানী রহি মোর বাপার ধন খাইকি মতো ত্যাগ করিবা, মো বাপাকে শিখাউছেন। দুর্যোধন কর্ম আকুরি সহ আসিকি পৌঁছিগলে, মু আপনার এই কথা এইটি আসলি বিদুর তীর্থযাত্রায়, বিদুর কাহিকি তীর্থযাত্রা হলে এইপাই পড়াইগলে, পুরা ক্রোধ করিকি দুর্যোধন আসি পৌঁছিগলে।
কয়েন মাত্রোপজুহাব জিহম দাস্যাসুতমিয়াত কলিনেব ভুষ্টম তস্মিন প্রতিপ্যা পরকৃত্যাস্তে নির্বাস্যতামাসু পুরাসু সানহ।
এতমাই ত্যাগ করি পড়ে গেলে বলে কি আকু ডাকিছেন, এটিকে ডাকিছেন ধৃতরাষ্ট্র। জ্ঞানী লোক মানকর গোটিয়ে লক্ষণ, পণ্ডিত লক্ষণ, বিনা জিজ্ঞাসার সে কাহকু উপদেশ দিয়ে। ধৃতরাষ্ট্র বারম্বার পচারিছেন, ভাই মোর মন চঞ্চল হচ্ছে, গোটিয়ে পক্ষে বিদুর অক্রূরঙ্কর কথা মোর মন ভিতরে আসুছি, অন্য পক্ষে পুত্র সুনাম কাটি পারুনি, কোন করিব। কিন্তু দুর্যোধন ধনী সভা ভিতরে আসিকি সাঙ্গে সাঙ্গে পৌঁছে গেলে, এ দাসী পুত্র কু আমার অন্ন ভোজন করি পাণ্ডব মানুষ সাহায্য করুছে, দাসী পুত্র শোষান কেবল প্রাণ রহব, এ দাসী পুত্র বিদ্রো কু এটু বাহার করে দেব। এতে শুনেদেলে কে বিদ্রো
অজাত মৃত মূর্খাণাম আদৌ বরণ চান্তিমম আদ্য সকৃত করো দুঃখ অন্তিমস্তু পদে পদে।
নীতিকার কহিলে বরং পুত্র জন্ম হইকি মরিযিবা ভাল, বরং পুত্র ন হওয়া ভাল। এ দুই প্রকার, যার পুত্র জন্ম হয়েকি সদ্য মৃত্যুবরণ কলা উত্তম, যার পুত্র না সে উত্তম। কিন্তু অন্তিম তুমি স্থরে দুঃখ অন্তিম তু পদে পদে, যার পুত্র হচ্ছে মূর্খ সে পুত্র পিতা কু জীবন সারা দুঃখ। দেখ ধৃতরাষ্ট্র ডিসিশন নেই সারিছেন, ভাই আগের কি আইছেন সংসার ধর্মরাজ কোণ কৌছেন দাসী পুত্র এটা বাহার কর, কেবল শ্বাস নির্বশ্যতম আশু পুরা সঙ্গে সঙ্গে আপু বাহার করে দিয়ে, এটু কেবল শ্বাস থিবা আপু বাহার করে দিও, তা মানে উলগ্ন করি বাহার করে দিও। বিদুর বহুত খুশি হয়ে গেলে, বলে না 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 আমুক এতি কই দিলা কোন করে থাকতে প্রতিক্রিয়া আসতাম রাম, বিদুর আনন্দ মনে কলে বলে নাই নাই দুর্যোধন মুখরে বোধ হয় ভগবান মতে কহুছন্তি, ভগবানকর প্রবল মায়া শক্তি পড়ে যাওয়া দরকার।
সাইথ মত্যুলবন কর্ণবাণে ভ্রাতু পুরা মর্ম সুতাড়ি তোপি,
এ দুটি সুন্দর কথা।
সাইথ উলবন কর্ণবাণে
এইভাবে এত কথা কৌছি কর্ণবাণরে, କର୍ଣ୍ଣରେ ବାଣ ଲାଗିଲା ବୋଲି ବାଘବାଣ ଗୁଡିକ ଭିତ ହଉଛି ବିଦ୍ରୋହ ହୃଦୟରେ ଭ୍ରାତୁ ପୁରା ମର୍ମସୁତା ଆଡି ଟୋପି ମର୍ମ ତାଙ୍କର ତାରଣା ହଉଛି ବିଦ୍ରୋହ ବାହାରିଲେ ସ୍ୱୟଂ ଧନୁର୍ଦ୍ୱାରି ନିଧାୟ ମାୟାଂ ମନ ଟିକେ ଦୁଃଖ ହେଲା ଗୁରୁ ମାୟା ଭଗବାନ ବିଷ୍ଣୁଙ୍କର ମାୟା ବହୁତ ସୁନ୍ଦର ହେଲା ନହେଲେ ଆଜି ଜଣେ ରାଜପୁତ୍ର ମୋତେ ଦାସୀପୁତ୍ର ବୋଲି କହି ଏଭଳି ପିତାଙ୍କ ଆଗରେ ଏଭଳି ଭାବରେ ମୋତେ ଘୋଷଣା କରିଥାନ୍ତା ନିଶ୍ଚିତ ଭାବରେ ଭଗବାନଙ୍କର ମାୟା ଭଗବାନ ମୋତେ ସଙ୍କେତ ଦଉଛନ୍ତି ଏ ସ୍ଥାନକୁ ମୋତେ ତ୍ୟାଗ କରିକି ଯିବା ପାଇଁ ବିଦୁରଙ୍କ ପାଇଁ ଏଇଟା ଥିଲା ଜୀବନର ବହୁତ ବଡ ଆଶୀର୍ବାଦ ତାକୁ ଯୋଉ ଗାଳି ଦେଇକି ଦୁର୍ଯ୍ୟୋଧନ ତାଙ୍କୁ ଗାଳି ଦେଇକି ଯୋଉ ବାହାର କରିଦେଲେ ଏଇଟା ଥିଲା ଆଶୀର୍ବାଦ କାହିଁକି ଆଶୀର୍ବାଦ କାହାର ସଙ୍ଗ ପାଇବେ ମୈତ୍ର ଋଷିଙ୍କର ସଙ୍ଗ ପାଇବେ ଯେଉଁ ମୈତ୍ର ଋଷି ସାକ୍ଷାତ ଭଗବାନ ସର୍ବତ୍ୟାଗ କଲା ସମୟରେ ଯେତେବେଳେ ଯିବେ ଭଗବାନ ତା ପୂର୍ବରୁ ମୈତ୍ର ଋଷିଙ୍କୁ ଉପଦେଶ ଭେଟିଛନ୍ତି ମୈତ୍ର ଉଦ୍ଧବ ମୈତ୍ର ଦୁଇ ଜଣ ବହୁତ ବଡ ଭାଗ୍ୟବାନ ଭଗବାନ ଧାମ ତ୍ୟାଗ କଲା ବେଳେ ଦୁଇ ଜଣ ସଙ୍ଗ ପାଇଛନ୍ତି ଏବଂ ବିଦୁର ଦୁର୍ଯ୍ୟୋଧନ ଦ୍ୱାରା ତାଡିତ ହେଲା ପରେ ଯେତେବେଳେ ଭ୍ରମଣ କରୁଛନ୍ତି ସେଠି ମୈତ୍ର ଋଷିଙ୍କୁ ପାଇଲେ ମୈତ୍ରୟାଦାତ୍ମତୋଗତିନପୁରମ୍ ଆତ୍ମର ଉଗତି ପରମାତ୍ମା ଜ୍ଞାନକୁ ପାଇଗଲେ କାହା ପାଖରୁ ମୈତ୍ର ଋଷିଙ୍କ ପାଖରୁ ଦୁର୍ଯ୍ୟୋଧନ ବିଦୁର ଦୁର୍ଯ୍ୟୋଧନ ନିକଟରେ ରହିଥିଲେ ତାକୁ ନୀତି କଥା ଶିଖଉଥିଲେ ନୀତି ହଉଛି ଦୁର୍ବଳ ଭକ୍ତି ହଉଛି ପ୍ରବଳ ସବଳ ଏକରେ ନୀତି ଲୋକଶାସ୍ତ୍ର ନୀତିଜ୍ଞ ଥିଲା ବିଦୁର ବର୍ତ୍ତମାନ ମୈତ୍ର ଋଷିଙ୍କ ସଙ୍ଗରେ ବି ସେ ବର୍ତ୍ତମାନ ଭକ୍ତିମାନ ହେଲେ ଯଦି ଜଣେ ନୀତିଜ୍ଞ ଲୋକ ଭକ୍ତିମାନ ହବ ତାହେଲେ ଚିନ୍ତା କରନ୍ତି ତାଙ୍କ ଭକ୍ତିଟା କିଭଳି ପରିପୃଷ୍ଟ ହେଇଥିବ ସେଇଟାକୁ ସୁଧଗୋସ୍ୱାମୀ କହୁଛନ୍ତି ମୈତ୍ରୀ ଆତ୍ମନୋଗତି ଜାଣିଦେଲେ ପରମାତ୍ମାଙ୍କର ଭଜନ କରିବା ବ୍ୟକ୍ତିର ଲକ୍ଷଣ କଣ ହବା ଦରକାର ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେଇଗଲେ ଜ୍ଞାତ୍ୱା ଅଗାଧ ହସ୍ତିନାପୁରମ୍ ଜାଣିକି ହସ୍ତିନାପୁରକୁ ଫେରିଲେ କାହିଁକି ବାନପ୍ରସ୍ତ ନେଇଯାଇଥିଲେ ବାନପ୍ରସ୍ତ ନେଇଥିବା ଲୋକ ଘରକୁ ଫେରନ୍ତି ନା ସେ ବନପ୍ରସ୍ତ ଗାଁ ଗୋଗୃହ କାହିଁକି ଫେରିଲେ କାରଣ ଜ୍ଞାନ ଯେଭଳି ଗୋଟିଏ ବ୍ୟକ୍ତି ଗୋଟିଏ ଗୋମାତା ଗୋମାତାଙ୍କର ଯଦି ସ୍ତନ୍ୟରେ ବହୁତ ଦୁଗ୍ଧ କ୍ଷୀର ସଞ୍ଚିତ ହେଇଯିବ ସେ କଣ ହବ ତାକୁ ଚଞ୍ଚଳ କରିବା ପୀଡା ଦବ ଆପଣ ଦେଖିନାହାନ୍ତି କାହିଁ ହାମାରଡ଼ି ମାରେ ହାମାରଡ଼ି କାହିଁ ମାରେ ଏକରେ ବାତ୍ସଲ୍ୟ ଭାବ ବଢୁଛି ମୋ ସନ୍ତାନ କାହିଁ ନାହିଁ ଏବଂ ଦ୍ୱିତୀୟ ତାକୁ ପୀଡା ହୁଏ ସାଧୁମାନେ ଯେତେବେଳେ ଭଗବାନଙ୍କର କରୁଣା ପ୍ରାପ୍ତ ହୁଅନ୍ତି ତାଙ୍କୁ ପୀଡା ହୁଏ କେଉଁ ପୀଡା ଗାଭୀର ସ୍ତନ୍ୟତାକୁ ପୀଡା ଦିଏ କିନ୍ତୁ ସାଧୁ ଭଗବାନଙ୍କର କରୁଣା ପାଇଗଲା ପରେ ତା ଅନ୍ତରେ କିଛି ପୀଡା ହୁଏ ନା ଜୀବର ପୀଡା ତାକୁ ଲାଗିଲା ସେଥିପାଇଁ ସେ ରାତି ଦିନ ଶୋଇପାରନ୍ତି ପ୍ରଭୁପାଦ ମହାରାଜ ତାହେଲେ ରହୁଥିଲେ ଆଗ୍ରାରେ ଝାନ୍ସୀରେ ଜଣେ ବ୍ୟକ୍ତିଙ୍କ ଘରେ ରୁହନ୍ତି ରାତିରେ ଶୋଇ ଦିଅନ୍ତି ତାଙ୍କୁ ରାତିରେ ଶୟନ କରିଦିଅନ୍ତି ମୁଁ କେମିତି ବିଦେଶ ଯିବି ସେ କହେ ସ୍ୱାମୀଜୀ ରାତି କିଆ ବିଦେଶ ଯା ନାହିଁ ଶୋ ଯାଏ ରାତି ଶୋ ଯାଏ ସୂଚନା ହେତୁ ଦିନ ଶୋଚି ମାନେ ବେଡ୍ ଉପରେ ଶୋଇଥିବେ ଚିନ୍ତା କରୁଥିଲେ ମୁଁ କେମିତି ବିଦେଶ ଯିବି ମହାପ୍ରଭୁଙ୍କ ବାଣୀ ପ୍ରଚାର କରିବି ମୋ ଗୁରୁଦେବଙ୍କର କଥା ମୁଁ ପ୍ରଚାର କରିବି କାହିଁକି ନା ଗାଭୀର ସ୍ତନ୍ୟରେ ଦୁଗ୍ଧ ଆସିଲେ ସ୍ତନ୍ୟତାକୁ ପୀଡ଼ା ଦିଏ କିନ୍ତୁ ଭଗବାନଙ୍କର କରୁଣା ସାଧୁତାକୁ ଚାଲି ଆସିଲେ ଜୀବର ଦୁଃଖ ତାକୁ ପୀଡ଼ା ଦିଏ ଏଠି ଆମେ କଣ କାହା ଦୁଃଖରେ ଦୁଃଖୀ ହଉଛି କି କେହି କାହା ଦୁଃଖକୁ କେହି ପିତା ବି ପୁତ୍ରର ଦୁଃଖ ପୁତ୍ର ବି ପିତାର ଦୁଃଖ କେହି କାହାର ଦୁଃଖକୁ ଅନୁଭବ କରିବା ଶକ୍ତି ଆମର ନାହିଁ ସେ କେତେ କଷ୍ଟ ପାଉଛି ଅନ୍ୟ ଜଣଙ୍କୁ କଠୋର କଥା କହିଦେଲା ପରେ ଆମକୁ କେତେ କଷ୍ଟ ହଉଛି ଏଟା କିଏ ଜାଣିବା ଆମେ ଜାଣିବା ପୀଡା ଜୀବକୁ ପୀଡା ଦେଲେ ଯେଉଁ ଅବସ୍ଥାଟା ହୁଏ ଭକ୍ତିମାନ ଲୋକ ଜାଣିଲା କାରଣ ତାଙ୍କର ଭଗବାନଙ୍କର କରୁଣା ଚାଲି ଆସିଛି ତେଣୁ ଭିତର କଣ କଲେ ଆଉ ମାନବସ୍ଥ ଆଶ୍ରମ ରହିଲେନି, ଫେରିଲେ ଅଗାଧ ହସ୍ତିନାପୁରମ୍, ଅଗାଧ ପ୍ରତ୍ୟାବର୍ତ୍ତନ କଲେ ହସ୍ତିନାପୁର, ଏବଂ ଆଶ୍ରୟ କଲେ କୃତକୃତ୍ୟ ହେଲେ। ସେ ଯେଉଁ ସମୟ ଲେଖୁଛନ୍ତି କୃତକୃତ୍ୟ ହେଇକି ଆସିଲେ, କାହିଁକି ନା ଜୀବନରେ ବହୁତ ବଡ ଲାଭ ହଉଛି, ଗୃହ ତ୍ୟାଗ ଲାଭ ନୁହେଁ। ଗୃହ ତ୍ୟାଗ କରିକି ଆପଣ ଖାଲି ଭ୍ରମଣ କରିବେ, ଭ୍ରମଣରେ ବିପଦ ଅଛି ନା। ଅଜାତି ଭଳି ସଦବ୍ରାହ୍ମଣ ପିତାଙ୍କ ଉଦ୍ଦେଶ୍ୟରେ କାଷ୍ଟ ଆଣିବା ପାଇଁ ଯାଇକି ସେ ଆଜି ବିପଦରେ ପଡ଼ି ପଡ଼ିବ। ଭ୍ରମଣରେ ବହୁତ ବିପଦ ଅଛି, ବହୁ ବୈଚିତ୍ରିକ ମାୟାର ବହୁ ବୈଚିତ୍ରିକ ଦୋଷକୁ ଆପଣ ଦେଖିବେ, ବହୁ ବ୍ୟକ୍ତିଙ୍କର ଗୁଣ ଦୋଷକୁ ଦର୍ଶନ କରିବେ। ଭ୍ରମଣର ଉଦ୍ଦେଶ୍ୟ ହଉଛି ଯଦି ଜୀବନରେ ବୁଲୁଛେ, ଜୀବନରେ କେତେ ଜଣ ବୁଲିଲେଣି, ପୁଣି ଏଇ ଜଗତରେ କେତେ ଆକାଶ ସ୍ଥାନ ବୁଲିବେ, ଏଥିରେ ଗୁଣ ଦୋଷ ମାୟାର ଗୁଣ ଦୋଷ ଗୁଡିକ ଦେଖା ହେଲା, ଆଉ କିଛି ନାହିଁ। କିନ୍ତୁ ଭାଗ୍ୟବାନ ଯଦି ଆପଣ ଯଦି ସାଧୁଙ୍କୁ ପାଇବାରେ ତାଙ୍କର ନିକଟରୁ ପରମାତ୍ମା ଜ୍ଞାନକୁ ଆପଣ ଲାଭ କଲେ, ଆପଣ କୃତ୍ୟକୃତ୍ୟ ହେଇଛି। ବିଦୁର କୃତ୍ୟକୃତ୍ୟ ହେଇକି ଫେରୁଛନ୍ତି, ଆଉ ଭକ୍ତିର ଠାକୁର ତାଙ୍କର କଥାରେ ସେଇ କଥା ଲେଖିଲେ, କେଉଁ ବ୍ୟକ୍ତି ଭାଗ୍ୟବାନ ଜୀବ ବହୁ ଦୁଃଖ ପାଇପାରେ ଯଦି ସାଧୁଙ୍କୁ ପାଇବା। ଭ୍ରମିତେ ଭ୍ରମିତେ ଯଦି ସାଧୁ ସଙ୍ଗ ଦେହକୁ ନେଇ ଯେଉଁ ଧର୍ମ, ଆହାର ନିଦ୍ରା ଭୟ ମୈଥୁନ ଏବଂ ଦେହ ସହିତ ସମ୍ବନ୍ଧୀ ସ୍ତ୍ରୀ ପୁତ୍ର କନ୍ୟା ଏମାନଙ୍କ ଧର୍ମଟା ପ୍ରବଳ ହେଇଗଲା, ଇଏ ଆମକୁ ମାଡି ବସିଛି। ଆଉ ଗୁପ୍ତ ଧର୍ମ ଆତ୍ମ ପରମାତ୍ମାଙ୍କର ଧର୍ମଟା ଗୁପ୍ତ ହେଇଯାଇଛି, ଏହା ପ୍ରତି ରୁଚି ଯାଉନି। ଆମ କଥା କଣ କହିବା, ମହାନ ବ୍ୟାସଙ୍କର ପୁତ୍ର ଧୃତରାଷ୍ଟ୍ର ଦେଖିଲେ ନା କଣ କହିଲେ, ଆତ୍ମଧର୍ମ ଜୀବନ ଜାଗ୍ରତ ହେବା ସହଜ ବସ୍ତୁ ନୁହେଁ। ଆତ୍ମଧର୍ମ କଣ ନା ପ୍ରେମ, ଏ ପ୍ରେମଟା ଜାଗ୍ରତ ହେବ କିଭଳି ନା ସାଧୁ ସଙ୍ଗେ କୃଷ୍ଣ କଥା ହୟ ଆଲୋଚନ ପୂର୍ବ ଭାବ ଉତି ଗାଟେ ମାୟା ଆରମ୍ଭ। ପୂର୍ବ ଭାବ ଯୋଉ ରହୁଛି ଶରୀର ବନ୍ଧ, ଏଇଟା କଟିବ, କଣ ହବ ସାଧୁ ସଙ୍ଗ ନ କଲେ ହବ। ମୈତ୍ରୀ ଋଷିଙ୍କ ନିକଟରୁ ସଙ୍ଗ କରିକି ତମେ ଫେରୁଛନ୍ତି, କାହିଁକି ଫେରିଛନ୍ତି, ତାଙ୍କର ଗୋଟିଏ ଉଦ୍ଦେଶ୍ୟ ଧୃତରାଷ୍ଟ୍ରଙ୍କ ସହିତ ଗାନ୍ଧାରକିଣୀକୁ ଉଦ୍ଧାର କରିବି। କାରଣ ଧୃତରାଷ୍ଟ୍ରଙ୍କୁ ଯଦି ଜ୍ଞାନ ପ୍ରଦାନ କରିଦେବି, ଧୃତରାଷ୍ଟ୍ର ଯଦି ଭକ୍ତିପଥକୁ ଆସି ଯାଆନ୍ତି ତାହେଲେ ଗାନ୍ଧାରୀ ବି ଭକ୍ତିପଥକୁ ଆସି ଆସି, ଏଇଟା ଥିଲା ମୋର ଗୋଟିଏ ଯାହା ଜବ୍ ଧୃତରାଷ୍ଟ୍ରଙ୍କ। ଏଇଥିପାଇଁ ଆଜି ବାନପ୍ରସ୍ଥ ଯାଇକି ଗୋଳକୁ ଫେରିଲେ। କିନ୍ତୁ ଗୋଟେ ସୁନ୍ଦର କଥା ସୁତ ଗୋସ୍ୱାମୀ କହୁଛନ୍ତି, ବିଦୁର କେତେ କଣ କୁହାଯାଏ ଉଚ୍ଚ ସ୍ତରର ଶିଷ୍ୟ ଥିଲେ, ଯାବତ କୃତବାଣ ପ୍ରଶ୍ନ କ୍ଷତା କୌଶଳ କୌଶାର ବାଗ୍ରତ ଜାତେ କ ଭକ୍ତି ଗୋବିନ୍ଦେ ତେଭ୍ୟୋଶ୍ଚ ଉପର ରାମ। ଯାବତ କୃତବାଣ ପ୍ରଶ୍ନ, ଯେତିକି ଆବଶ୍ୟକ ସେତିକି ପ୍ରଶ୍ନ ପଚାରିଲା, କିନ୍ତୁ ପ୍ରଥମେ ବହୁତ ପ୍ରଶ୍ନ ପଚାରିଛନ୍ତି। ବିଦୁର ଭେଟିଗଲେ କହିଥିଲେ ଶିବ କର୍ମ ଯୋଗ, ଜ୍ଞାନ ଯୋଗ, ଭକ୍ତି ଯୋଗ, ଧ୍ୟାନ, ବ୍ରତ, ଏ ବିଷୟରେ ବହୁତ ପ୍ରଶ୍ନ ପଚାରିଲେ। କାହା ପାଖରେ କୌଶାର ଆଗ୍ରତ, ପରାଶର ମୁନିଙ୍କର ପିତାଙ୍କ ନାମ ଥିଲା କୁଶାର। କୁଶାରଙ୍କର ପୁତ୍ର ପରାଶର ମୁନିଙ୍କ ନାମ ହେଲା କୌଶାର, ମୈତ୍ରିୟଙ୍କର ଗୋଟେ ନାମ ହେଲା କୌଶାର, ପିତାଙ୍କ ନାମ କୁଶର। କୁଶରଙ୍କର ପୁତ୍ର କୌଶାର ଜାପ ପ୍ରଶ୍ନ ଯେତିକି ଆବଶ୍ୟକ ସେତିକି ପ୍ରଶ୍ନ ପଚାରିଲେ। ପ୍ରଶ୍ନ ଯଦି ବହୁତ ପଚାରିଥିଲେ ସେ ଦର୍ଶନ ଲେଖୁଛନ୍ତି, ଜାତିକ ଭକ୍ତି ଗୋବିନ୍ଦ ଉପର ରାମ। ପ୍ରଶ୍ନ ବହୁତ ପଚାରିଲେ କିନ୍ତୁ ଉତ୍ତର କମ୍ ଶୁଣିଲେ, ଜାତିକ ଭକ୍ତି ଗୋବିନ୍ଦ। ଆମ ମନ ଭିତରେ କେତେ ପ୍ରଶ୍ନ ଆସୁଛି ଆଜ୍ଞା, ହଜାର ହଜାର ପ୍ରଶ୍ନ। ପ୍ରଭୁପାଦୀ ମାନେ ତାଙ୍କ ଇଂଲିଶରେ ଲେଖୁଛନ୍ତି ସୁନ୍ଦର କଥା, ପ୍ରଭୁପାଦୀ ଲେଖିଛନ୍ତି କେଉଁ ଶ୍ଳୋକ ଉପରେ, ଗୀତାର ଶ୍ଳୋକ ଉପରେ, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା। ଜ୍ଞାନ ଏଭଳି ଚୋରି କରିକି ନିଆଯାଏ ନା, ଜ୍ଞାନକୁ କି ଚୋରି କରିକି ନେଇପାରିବେ, ଏଭଳି ଏକ ଧର୍ମ। ଜ୍ଞାନକୁ ପଢିକି ଜାଣି ହେବନି, ପଢିଲେ ଜ୍ଞାନ ଜାଣିପାରିବେ, ଭୌତିକ ଜ୍ଞାନ ଜାଣିପାରିବେ, ପେପର ପେପର ପଢିଲେ କଣ ଜେନେରାଲ ନଲେଜ, ସେଟା ଜେନେରାଲ ନାଁଟା ବି ବଢିଆ ଜ୍ଞାନ ବୋଲେ ପଢେ, ତାକୁ ମତେ ଭଲ ଲାଗେ। କଣ ଲେଖା ହେଇଛି ସେଟା, କି ନଲେଜ, ଜେନେରାଲ ନଲେଜ। ଆରେ ସେଟା ଜେନେରାଲ ପାଠ ସେଟା ବୁଲିବ କଣ, ଜେନେରାଲ ନଲେଜ ଏଇଟା ହଉଛି କଣ, ସ୍ପିରିଚୁଆଲ ନଲେଜ, ନଟ ଜେନେରାଲ ନଲେଜ, ସ୍ପିରିଚୁଆଲ ନଲେଜ। ତୁମେ ସ୍ପିରିଚୁଆଲ ତୁମର ପୋଟେନ୍ସି ପାଇଲେ ତୁମେ ସେ ଜ୍ଞାନଟା ପାଇବା, ସେଟା ଜେନେରାଲ ବ୍ୟକ୍ତି ବି ପାଇବ ନଲେଜ। ସେ ଜେନେରାଲ ପେପର ପଢିଲେ ଜେନେରାଲ ନଲେଜ, ବହି ପଢିଲେ ତୁମେ ଜେନେରାଲ ନଲେଜ ପାଇବ, ଇଏ ଜେନେରାଲ ନଲେଜ, ଇଏ ସ୍ପିରିଚୁଆଲ ନଲେଜ। ତୁମେ ସ୍ପିରିଚୁଆଲ ପ୍ଲାଟଫର୍ମକୁ ନ ଗଲେ ଏ ନଲେଜ ତୁମକୁ ରିଭିଲ ହେବେ, ତୁମକୁ ସେ ନଲେଜ ଗୁଡିକ ଆବସଲ୍ୟୁଟ ଲାଗିବନି, ସେ ଜ୍ଞାନ ଗୁଡିକ ଅଦ୍ୱୈତ ଭଗବାନଙ୍କର ବାଣୀ ଗୋଟେ ଆସିବନି, ତୁମକୁ ତ ଦର୍ଶନ ହବନି। ସେଥିପାଇଁ ପ୍ରଭୁପାଦୀ ମହାରାଜ ଗୋଟେ ସୁନ୍ଦର କଥା ଲେଖିଲେ, ଇନକ୍ୱାରି ଆଣ୍ଡ ସବମିସନ କନଷ୍ଟିଚ୍ୟୁଟ୍ସ ଦି ପ୍ରପର କମ୍ବିନେସନ ଫର ସ୍ପିରିଚୁଆଲ ଅଣ୍ଡରଷ୍ଟାଣ୍ଡିଂ। ଯଦି ଆଧ୍ୟାତ୍ମିକ ଜ୍ଞାନକୁ ଆପଣ ବୁଝିବା ପାଇଁ ଚାହୁଁଛନ୍ତି, ଦୁଇଟା ହଉଛି ଏସେନ୍ସିଆଲ କ୍ୱାଲିଟି। ତିନିଟା ଜିନିଷ ରହିଲା, ଗୁରୁଙ୍କ ପାଖରେ ଜଣେ ପ୍ରଣିପାତ, ସେ ଟିକାଜୀ ମୁଁ ଦେଖୁଥିଲି ପ୍ରଣିପାତ ଦଣ୍ଡବତ, ପ୍ରଶ୍ନ ପଚାରିବା ପୂର୍ବରୁ ଆଗେ ଦଣ୍ଡବତ ଦଣ୍ଡବତ ପ୍ରଣାମ କରିବେ, ପ୍ରଣିପାତ ତାପରେ ପରିପ୍ରଶ୍ନ, ପରିପ୍ରଶ୍ନ କଣ କରିବେ। ସିଦ୍ଧ ସନ୍ତ ଟିକାରେ ଲେଖୁଛନ୍ତି, ତଥା ପରିପ୍ରଶ୍ନେ କୃତୟମ୍ ମମ ସଂସାର କଥଂ ବା ନିବର୍ତ୍ତତେ, ମୁଁ ସଂସାରକୁ କାହିଁକି ଆସିଲି, ମୋର ସଂସାର କିଭଳି ଉଦ୍ଧାର ହବ, ଏଇଟା ଗୁରୁକୁ ପଚରା ହବ। କିନ୍ତୁ ସମିଶନ ସମ୍ପୂର୍ଣ୍ଣ ଭାବରେ ଆପଣ ଗୁରୁଦେବଙ୍କର ଜଣେ ବୈଷ୍ଣବଙ୍କର ତାଙ୍କର ଆନୁଗତ୍ୟକୁ ସ୍ୱୀକାର ନ କଲେ ଆପଣ ଜ୍ଞାନଟାକୁ ଲାଭ କରିପାରିବେ, ଏଇ ଜ୍ଞାନଟା ଆପଣଙ୍କ ପାଖକୁ ଯିବନି, ଭକ୍ତିଟା ଆପଣଙ୍କ ପାଖକୁ ଯିବନି। ଭକ୍ତି ନିଜେ ସାଧନ କରିକି ଆପଣ ପ୍ରାପ୍ତ ହେଇପାରିବେନି, ଆଧ୍ୟାତ୍ମିକ ଜ୍ଞାନ ନିଜେ ସାଧନର ବସ୍ତୁ, ଏଇଟା କୃପାର ବସ୍ତୁ, ଭଗବାନଙ୍କର କରୁଣା, ବୈଷ୍ଣବଙ୍କର କରୁଣା, କରୁଣାରେ ଏବେ ଟ୍ରାନ୍ସଫର ହୁଏ, ଏଇଟା ନଲେଜ ଜିନିଷ ନୁହେଁ। ଆପଣ ବହୁତ ଟ୍ୟାଲେଣ୍ଟ ପିଲା, IIT ପ୍ରଫେସର, ବଡ ବଡ ଲୋକମାନେ ଆଣି ବସେଇଦେଲେ ସେ ଭାଗବତ କଥା ବୁଝିକି କହିପାରିବେ, ତାଙ୍କ ବୁଦ୍ଧି ଅଛି, ତାଙ୍କ ମେଟେରିଆଲ ନଲେଜ, ନଟ ସ୍ପିରିଚୁଆଲ ନଲେଜ। ପ୍ରଭୁପାଦ ମହାରାଜ କହୁଛନ୍ତି, ଅନଲେସ୍ ଦେୟାର ଇଜ୍ ସବମିସନ ଆଣ୍ଡ ସର୍ଭିସ, ଇନକ୍ୱାରି ଫ୍ରମ ଦି ସ୍ପିରିଚୁଆଲ ଲର୍ଣ୍ଣେଡ ସ୍ପିରିଚୁଆଲ ମାଷ୍ଟର ୱିଲ୍ ନଟ ବି ଇଫେକ୍ଟେଡ। ଯଦି ତୁମେ ସେବା ପ୍ରବଣତା ନାହିଁ, ଭଗବାନଙ୍କ ସେବା ପ୍ରବଣତା ନାହିଁ, ଆଉ ତୁମେ ଅନୁଗତ ନୁହଁ, ତୁମ ନିକଟକୁ ଏଇ ଜ୍ଞାନଟା। ଗୁରୁଦେବଙ୍କୁ ବହୁ ପ୍ରଶ୍ନ ପଚାରିଲେ ବି ତୁମର ଏଇଟା ହଉଛି ବୃଥା ଉଦ୍ଦେଶ୍ୟ ବୋଲି ଜ୍ଞାନ, ତୁମେ ଜ୍ଞାନ କିଛି ପ୍ରାପ୍ତ ହେଇପାରିବ ନାହିଁ। ମୁଁ ଆପଣଙ୍କୁ ଏଇ କଥାରେ କହୁଥିଲି, ବିଦୁର ଏତେ ବୁଦ୍ଧିମାନ ଥିଲେ, ବହୁ ପ୍ରଶ୍ନ ପଚାରିଲା ପରେ ଭକ୍ତି କଥା ଆସିଗଲା, ଭକ୍ତି ପ୍ରସଙ୍ଗ ଚାଲି ଆସିଲା, ଯାହାତେ ଏକ ଭକ୍ତି ଗୋବିନ୍ଦ ଭକ୍ତି ଜିନିଷ ଉଦ୍ଧାର ନେଲେ ଆଉ ପ୍ରଶ୍ନ ପଚାରିଲେ। ଆଜିକାଲି ତ ପ୍ରଶ୍ନ ପଚାରିବା ବାବା ମୁଁ ଦେଖିଲା ପରେ ତାଙ୍କ ପୁଅ ବିବାହ କେମିତି ହବ, ଝିଅ ବିବାହ କେମିତି ହବ, ଦେହ କାହିଁ ଖରାପ ହଉଛି, କାହିଁକି ଜ୍ୱର, ଆରେ ଏଇଟା ଡକ୍ଟରର କାମ, ତୁମ ଦେହ କାହିଁ ଖରାପ ହେଲା, କୋଉଠି କଣ ହେଲା, ନା ଡକ୍ଟରଙ୍କୁ ପଚାରିବ, ସାଧୁ କଣ ପଚରାଯାଏ, କୁତୋୟ ମମ ସଂସାର କଥା ବାହାରିବା ପ୍ରତି ମୁଁ ସଂସାର କିପରି ଉଦ୍ଧାର ହେବି। ସାଧୁ ବାହାର ଗୋଟେ ହସ୍ପିଟାଲ ଅଛି, ଏଠି ଗୋଟେ ହସ୍ପିଟାଲ ଅଛି, ବାହାର ହସ୍ପିଟାଲ କଣ ହଉଛି, କେଉଁ ଚିକିତ୍ସା ହଉଛି, ଦେହ ଚିକିତ୍ସା, ଏଇ ହସ୍ପିଟାଲରେ କଣ ଚିକିତ୍ସା ହଉଛି, ସେଠି ଯେଉଁ ଟାବଲେଟ ଦେଇକି ଦେହକୁ ସୁସ୍ଥ କରାଯାଉଛି ଭୋଗ କରିବା ପାଇଁ, ଏଠି ତାର ବିପରୀତ ଟାବଲେଟ, ଏଠି ଗୋଟେ ରୋଗ ଅଛି ନା, ଏଠି ଆତ୍ମାକୁ ରୋଗ ହେଇଯାଇଛି, ଆତ୍ମାକୁ କଣ ହେଇଯାଇଛି, ଜୀବାତ୍ମାକୁ କେଉଁ ରୋଗ ହେଇଛି, ଭବ ରୋଗ ହେଇଯାଇଛି, ଭବ ରୋଗର କାରଣ କଣ, କାମନା, ଭୋଗ କରିବାର ବୃତ୍ତି, ସଂସାରକୁ ଭୋଗ କରିବାର ବୃତ୍ତି, ସ୍ତ୍ରୀ ପୁତ୍ର କନ୍ୟା ସହ ଏଇ ଭୋଗ କରିବାର ବୃତ୍ତି ଯୋଉ ଆସିଛି, ଏଇଟା ଗୋଟେ ରୋଗ ହେଇଯାଇଛି। ଏ ରୋଗର ଚିକିତ୍ସା କିଭଳି ହବ, ସାଧୁ ବୈଦ୍ୟ ଦରକାର। ଆପଣଙ୍କର ସେଠି ଯେମିତି ଜଣେ ଡକ୍ଟର ସର୍ଜରୀ ସ୍ପେଶାଲିଷ୍ଟ, ସେ ସବୁ ଡକ୍ଟର ପଢିସାରିଲା ପରେ ଜଣଙ୍କ ପାଖରେ କଣ କରିବେ, ପ୍ରାକ୍ଟିସ କରିବେ, ଏଠି ବି ସେଇଭଳି ଯିଏ ଚିକିତ୍ସା କରିବ ସାଧୁ ବୈଦ୍ୟ, ସେ ତାଙ୍କ ଗୁରୁଙ୍କ ଦ୍ୱାରା ରହିକି ସେଠି ପ୍ରାକ୍ଟିସ କରିଥିବ, ଗୁରୁ ଦ୍ୱାରା ରହିବ, ଠିକ ଅଛି ଯାହା ଏବେ ରୋଗୀଙ୍କୁ ଚିକିତ୍ସା କର, ସେତେବେଳେ ସେ ଆସ, ଜାତିଙ୍କ ଭକ୍ତିକୁ ତେଜସ୍ୱ ଉପର ରାମ ବିଦୁର ଯେତେବେଳେ ଜାଣିଦେଲେ ଭକ୍ତି ତତ୍ତ୍ୱ ହଉଛି ଏତିକି, ଏବଂ ଭକ୍ତି ପ୍ରାପ୍ତ ହେଇଗଲେ ଗୋବିନ୍ଦଙ୍କ ଚରଣରେ, ଆଉ ପ୍ରଶ୍ନ ପଚାରିଲେ ପଳେଇ ଦେଖନ୍ତୁ ବର୍ତ୍ତମାନ ପଳେଇ ଆସନ୍ତୁ, ଆମେ ଥିଲେ ଯମୁନା ତଟରେ, ବିଦୁର ମୈତ୍ର ଦୁଇ ଜଣଙ୍କର ସମ୍ବାଦ ତୃତୀୟ ସ୍କନ୍ଧରେ ପଡ଼ିବେ, ଏହି ସମ୍ବାଦ ଯମୁନା ତଟ ହେଇଥିଲା। ବର୍ତ୍ତମାନ ବିଦୁର ସେ ସମ୍ବାଦକୁ ଯାହା ଶୁଣିଥିଲେ ମୈତ୍ର ଋଷିଙ୍କ ନିକଟରୁ ବର୍ତ୍ତମାନ ଆସିଛନ୍ତି, କେଉଁଠି ଆସିଛନ୍ତି, ହସ୍ତିନାପୁରକୁ ପଳେଇ ଆସନ୍ତି, ବର୍ତ୍ତମାନ ପ୍ରବଚନ ଚାଲିବ ହସ୍ତିନାପୁରରେ ଗୋଟେ ଅଧ୍ୟାୟ।
ତଙ୍ଗବନ୍ଧୁମାଗତଂ ଦୃଷ୍ଟ୍ୱା ଧର୍ମପୁତ୍ର ସହାନୁଜଃ ଧୃତରାଷ୍ଟ୍ରଜୁଷ୍ଟୁଷା ସୂତଂ ସାରଦ୍ବତଃ ପୃଥା।
ଆପଣମାନେ ଏମାନଙ୍କ ନାଁକୁ ଶୁଣିବେ, ବୈଷ୍ଣବ କେତେ ସଂସାର ଲୋକମାନେ ଭଲ ପାଆନ୍ତି ଆପଣ ଏଥିରୁ ଜାଣିଲେ, ବୈଷ୍ଣବ ମାନେ ଆମର ଗୁରୁଦେବ ସବୁବେଳେ କୁହନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ବାଣୀରେ, ବୈଷ୍ଣବ ମାନେ ହେଉଛନ୍ତି ପ୍ରକୃତରେ ଆମର ବନ୍ଧୁ, କିନ୍ତୁ ସେ ବୈଷ୍ଣବ ମାନଙ୍କୁ ଆମେ କଣ କରୁଛେ, ତାକୁ ଆମେ ଆଘାତ କରୁଛେ, ତାଙ୍କର ବକ୍ଷ ଦେଶକୁ ଆମେ ଆଘାତ କରୁଛେ, ତାଙ୍କୁ ପୀଡ଼ା ଦେଉଛେ, କାହିଁକି ନା ଅହିକ ବନ୍ଧୁ, ଏ ଜନ୍ମରେ ଯିଏ ବନ୍ଧୁ ସେ ଆମକୁ ଧନ ସ୍ତ୍ରୀ ପୁତ୍ର କନ୍ୟାକୁ ଭୋଗ କରିବାର ସାହାଯ୍ୟ କରେ, ତାମାନେ ଆମକୁ ରୋଗୀ କରିବା ପାଇଁ ଆଉ ଏ ସଂସାରକୁ ଆସିବା ପାଇଁ ସାହାଯ୍ୟ କରନ୍ତି। ଏଠି କଣ ଲେଖା ହେଲା, ବନ୍ଧୁର ନୀତିକାର ବନ୍ଧୁରେ କଣ କହିଲେ, ବନ୍ଧୁ କାହା କୁହାଯାଏ, ରାଜଦ୍ୱାରେ ଶ୍ମଶାନ ହେଇଛ ଯଦିଷ୍ଟି ସଭାଙ୍କ ଆରମ୍ଭ କଣ ଉତ୍ସବ ବ୍ୟସନ ଚୈବ, ଆମେ ପଢୁଥିଲୁ ଛୋଟ ପିଲାବେଳେ ଉତ୍ସବ, ଉତ୍ସବ ମାନେ ପୁଅ ବିବାହ ଝିଅ ବିବାହ ରହୁଛି, ଯିଏ ଆସିଲା ସିଏ ହେଲା ବନ୍ଧୁ, ଆଚ୍ଛା ବ୍ୟସନ ଚୈବ, ବ୍ୟସନ ମାନେ ଦୁଃଖ, ଉତ୍ସବ ବ୍ୟସନ ଚଳିବ, ଦୁର୍ଭିକ୍ଷ ରାଷ୍ଟ୍ର ବିପ୍ଳବ, ଦୁର୍ଭିକ୍ଷ ବେଳେ ଆସିବ, ମାନେ ଆସି ଟଙ୍କା ପଇସା ଦେବ, ତାହେଲେ ଏଥିରେ ଦେଖନ୍ତୁ ଏଇ ଜନ୍ମର ଦୁଃଖ ବେଳେ ଯିଏ ଆସିଲା ବନ୍ଧୁ ବୋଲି ସ୍ମୃତିକାର କହିଛନ୍ତି, ଆଉ ରାଷ୍ଟ୍ର ବିପ୍ଳବ ହବ, ମନ୍ତ୍ରୀ ମନ୍ତ୍ରୀଙ୍କୁ ଘେରାଉ ଦେଲା ବେଳେ ଯାଇଛି ସିଏ ହେଲା ବନ୍ଧୁ, ଆଉ ରାଜଦ୍ୱାରେ ଯଥେଷ୍ଟ, ରାଜଦ୍ୱାର ଅର୍ଥ କାନୁନ ପାଇବା ପାଇଁ ଯେ ଆପଣ ସାହାଯ୍ୟ କଲା, ସବ ଆପଣ ରହିଲା ରାଜଦ୍ୱାର ଶ୍ମଶାନ ରହିଗଲା, ଶ୍ମଶାନ ତମ ବାପା ମଲା ବେଳେ ମା ମଲା ବେଳେ ଆସିକି ଠିଆ ହେଲା ସେ ବନ୍ଧୁ, ତାହେଲେ କୁହନ୍ତୁ ପର ଜନ୍ମ ପାଇଁ ଏତିକି ଏଇ ଜନ୍ମରେ ଯିଏ କଲା ତାକୁ ବନ୍ଧୁ ବୋଲି କୁହାଗଲା, ପର ଜନ୍ମ ପାଇଁ ବୈଷ୍ଣବ ମାନେ ଇହ କାଳ ଆଉ ପର କାଳର ନୁହଁ। ବୈଷ୍ଣବ ମାନେ ଏ ଜନ୍ମ ଆଉ ପର ଜନ୍ମ ପାଇଁ, ଏ ଜନ୍ମରେ ଯେତିକି ଦୁଃଖ ପାଇଲା ପାଇଲା, ପର ଜନ୍ମରେ କେମିତି ଆଉ ଦୁଃଖ ନ ପାଉ ସେଥିପାଇଁ ବେଶୀ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ ସେମାନେ ହେଲେ ପ୍ରକୃତ ବନ୍ଧୁ। ତଙ୍ଗ ବନ୍ଧୁ ମାଲଦମ ଦୃଷ୍ଟ ଧର୍ମ ପୁତ୍ର ସହାନୁଜ। ପଞ୍ଚୁ ପାଣ୍ଡବ ଦେଖିଦେଲେ ବିଦୁର ଆସୁଛନ୍ତି କେଉଁଠିକି, ହସ୍ତିନାପୁର। ବିଦୁର ଏକ ଏଭଳି ଏକ ଚରିତ୍ରବାନ ବ୍ୟକ୍ତି ଥିଲେ, ଆଉ ବୈଷ୍ଣବ ବନ୍ଧୁ କେବଳ ନଥିଲେ, ବହୁତ ନୀତିଜ୍ଞ, ବହୁତ ଧର୍ମଜ୍ଞ, ବହୁତ ସରଳ ଜୀବନ ଯାପନ ତାଙ୍କ ଜୀବନ। ସବୁଠୁ ବଡ ବିଦୁରଙ୍କର ଗୋଟେ ଜୀବନ ଥିଲା, ସେ ଭଗବାନଙ୍କର ବହୁତ ବଡ ଭକ୍ତ, ବହୁତ ବଡ ଭକ୍ତ। କାହିଁକି ନା ଏକ ଅଧାରିତ ବ୍ୟକ୍ତି ପାଖରେ ରହି ସଂସାରର ସବୁଠୁ ବଡ ଅଧାରିତ ବ୍ୟକ୍ତି ହେଲେ ଦୁର୍ଯ୍ୟୋଧନ। ସେଥିପାଇଁ ଦୁର୍ଯ୍ୟୋଧନ ଯେଉଁଦିନ ଜନ୍ମ ହେଲେ, ଯେଉଁଦିନ ଆକାଶବାଣୀ ହେଇଥିଲେ, ସେଇଦିନ ସେ ଭାଇ କହିଥିଲେ, ଭାଇ ଏ ପୁତ୍ରକୁ ଚାଲ ରାଜ୍ୟର ବାହାରକୁ ଦେଇଆସିବ, ଏ ପୁତ୍ର ଆମ କୂଳକୁ ନଷ୍ଟ କରିବ। କିନ୍ତୁ ବିଦୁର ଭଗବାନଙ୍କର ବହୁତ ବଡ ଭକ୍ତ। କାହିଁକି ନା ସଂସାରର ଜଣେ ଅଧାର୍ମିକ ବ୍ୟକ୍ତି ଦୁର୍ଯ୍ୟୋଧନ, ଯିଏକି ନାରୀ ଧର୍ମ ସବୁରେ ଲୋଲୁପ, ତାର ପାଖରେ ରହିକି ଭଗବାନଙ୍କ ପ୍ରତି ଐକାନ୍ତିକ ଭକ୍ତ। ସେ କଣ କରୁଥିଲେ, ଏତେ ସୁନ୍ଦର ଭାବରେ ଭଜନ କରୁଥିଲେ, ତାଙ୍କର ଭଜନର ପ୍ରଭାବ ବର୍ତ୍ତମାନ ଦେଖନ୍ତୁ। କେବଳ ଛାଡ଼ିକି ପଳାଇଛନ୍ତି, ମହାଭାରତ ଯୁଦ୍ଧ ସରିଯାଇକି ଫେରିଛନ୍ତି। ବନ୍ଧୁ ମା ଆଗତମ ଦୃଶୁଆ, ତଙ୍ଗ ବନ୍ଧୁ ମା ଆଗତମ ଦୃଶୁଆ, ବିଦ୍ରୋହ ଆଗଲା, ବନ୍ଧୁକୁ ଆଗଲା। ବୈଷ୍ଣବ ଦେଖିଆ ଚରଣେ ପଡ଼ିବ, ବୈଷ୍ଣବ ଦେଖିଆ ଚରଣେ ପଡ଼ିବ, ବୈଷ୍ଣବ ଦେଖିଆ ଚରଣେ ପଡ଼ିବ, ବୈଷ୍ଣବ ଦେଖିଆ ଚରଣେ ପଡ଼ିବ। ହୃଦୟର ବନ୍ଧୁ ବିଷ୍ଣୁ ଭକ୍ତ ଯେଉଁମାନେ, ସେମାନେ ଦେହର ବନ୍ଧୁ ନୁହନ୍ତି, ସେମାନେ ଆତ୍ମାର ବନ୍ଧୁ। ବୈଷ୍ଣବ ଦେଖିଆ ଚରଣେ ପଡ଼ିବ, ହୃଦୟର ବନ୍ଧୁ ଜାଣି ସନ୍ତୋଷୁଷା ବହିରତ ସମୁତ୍ତିତ ଅଲ ଗୀତା। ଭଗବାନ ଅଲ କହୁଛନ୍ତି, ଭଗବାନଙ୍କର ପୂର୍ଣ୍ଣବା ଗୀତ ଗାଇସାରିଲା ପରେ ଭଗବାନ ଉଦ୍ଧବଙ୍କୁ ବୁଝାଉଛନ୍ତି, ସନ୍ତୋ ଦିଶାନ୍ତି ଚକ୍ଷୁଷା ବହିରେକ ସମୁତ୍ତିତ ଦେବତା ବନ୍ଧବା ସନ୍ଥ ସନ୍ଥ ଆତ୍ମା ହମେବ ଚ। ମୁଁ ସନ୍ଥ, ମୁଁ ବୈଷ୍ଣବ, ବୈଷ୍ଣବଙ୍କ ହୃଦୟରେ ମୁଁ ରହୁଛି, ତାଙ୍କୁ ମୋ ଠାରୁ ଅଲଗା ଦେଖନି। କାହିଁକିନା ସନ୍ଥ କଣ କରୁଛନ୍ତି, ଚକ୍ଷୁ ଦଉଛନ୍ତି, ବହି ଅର୍ଥ ବାହାରେ ଯୋଉ ସୂର୍ଯ୍ୟ ଅଛନ୍ତି ସେ ଚକ୍ଷୁ ଦେଲା ପରେ ବ୍ୟକ୍ତି ପାପ କରୁଛି ନା। ସୂର୍ଯ୍ୟ କିରଣ ପାଇଲା ପରେ ଆମର କଣ ଆତ୍ମଜ୍ଞାନ ଆସୁଛି, ଦେହ ଜ୍ଞାନ ଆସୁଛି। କିନ୍ତୁ ସନ୍ତ ଦିଶନ୍ତି ଚକ୍ଷୁ ସା, ସେଥିପାଇଁ ଆଗେ କଣ ଗାଉଛ ଆମେ ଗୁରୁ ପ୍ରଣାମରେ, ଓ ଅଜ୍ଞାନ ତିନି ରାନ୍ଧସ୍ୟ ଜ୍ଞାନ ଜନ ସଭା। ଜ୍ଞାନ ଦେବେ ଆମେ ଅନ୍ଧ, ସୂର୍ଯ୍ୟଙ୍କର କିରଣ ଥାଇକି ସଂସାର ଭୋଗରେ ଆମେ ଅନ୍ଧ, କିନ୍ତୁ ଭଗବାନଙ୍କର ଭକ୍ତମାନେ ସନ୍ଥମାନେ ଠିକ ଅଛି। ଆଉ ଦରକାର ନାହିଁ, ଅନ୍ଧରେ ସୂର୍ଯ୍ୟ ଭଳି ଆମର ଜ୍ଞାନ ଲୋକକୁ ଜାଗ୍ରତ କରନ୍ତି। बंधुमागतम दृष्ट्वा धर्मराज सहानुजम पंच भाई प्रत्याय कहीं बंधु अहिक बंधु नुहत विदुर ये किए 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 आनंदित हो समस्त पड़े विदुर पाख ना धूत राष्ट्र जुजुष्ट धूत राष्ट्र आसिले सात्विकी आसिले सूत संजय आसिले शारद बता कृपाचार्य आसिले एवं वृथा कुंती आसिले गांधारी द्रौपदी ब्रह्मन सुभद्रा चोतरी कृपी अन्याश्च जामयो पंडु ज्ञातयो सुता स्त्रिय विद्रु को कहीं लाज करते वैष्णव ना सुता स्त्रिय स्त्री मान छोट छोट पिला पड़े आसने कहीं विदुर वैष्णव विष्णु भक्त वैद्य ऋषि संग पाई आम पिला छुआ मैंने समस्त दर्शन करने मुखर भगवान कथा शुणा सी दिने से परिवार थिले से विदुर से परिवार थिला बेले बहु कीर्ति कहला बेले के श्रवण करते कि आज साधु बाणवस्त्र नहीं जो बाणवस्त्र नहीं कि मैत्रुषि संग कर फेरुंच गांधारी द्रौपदी सुभद्रा उत्तरा अन्य स्त्री मैंने कुंती धृतराष्ट्र पंचुपांडव समस्ते घेरीगले ये जगत तीन जन प्रकृत बंधु कितने तीन जन जन बंधु चतुर्थ बंधु है वैष्णव बंधु सो माता माता पीतम माता मित्रम पिता स्वभाव त्रित्रयम हितम तीन जन स्वभावकारी हित स्वभाव बंधु आन जन कार्य कारण किसी कम कहले बंधु हे कम सर बंधु बंधु कार्य कारण जो बंधु बंधु जमी आप गोटे अफिस सर्विस कर बर्तमान बंधु से मोर सांग कहीं कम सागर चल ट्रांसफर से सर्वे से बंधु कम सर आगे आगे बंधु बस तीन जन बंधु माता मित्र प्रकृत मित्र जी आता स्वभाव हितम ये तीन जन स्वभाव हित चाहता सब हित चाहता अधिक हित ए प्रकृत माता कौन चाहिए पारलौकिक हित प्रकृत माता देखिले आम शुणु अलग कथा माना मदालसा गोटे गोटे पुआ जन्म हे सुबाहु विक्रांत शत्रुमार दान तीन पुआ जन्म हवा मात्रे मदालसा शिखे कहीं मदालसा से भाई मां से शपथ नहीं बोले मो अवसर जे जन्म हम मो कृष्ण पाक पकड़े ये बोले मां कहते संसार से पुओ भाई कहते संदी पर पुओ कहीं हलानी ये बोली मोर कहीं संतान हलानी किंतु सीए को मां से चाहते मो गर्भ रे जे आसीबो राजकुमार समस्ते किंतु मो कहा कोई संसार विचार करे उदे समस्त भगवान निकट पठे गोटे गोटे पुओ जन्म हवे जन्म मात्र मदाल से सब सीखे तुम्हें संसार नहीं भगवान कर माँ जब एम ट्रेनिंग दे पुओ को बहुत छोट पिला भजन कथा कही 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 बार चौदह वर्ष सब जटा दाड़ी छाड़ी बाबा जी पड़े तीन टा पु पड़े सुभा पड़े शत्रु बर्तन पड़े विक्रांत पड़े कांदी राजा पाद धर राणी मदाल मोर गोटे पुत्र को तुम्हें रख शेष पुत्र को जी कि कम से कम मोर पितृपुरुष को उद्धार करने पिंडदान करने जलदान करने जो पुत्र आवश्यक ना राणी हसी गए राजा जो कांद स्वामी जो कांद ठीक अच्छे ये पुत्र को नहीं जाए कि मुझे रही पारे मोर तीन पुत्र को साधु कर दे मुझे कौन को जी मोर समय जी आप कथा राजा राणी भी कौन कले राणी जो मदाला सा बाहर राजा भी बाहर पड़े गले जीवा पूर्व शेष पुत्र को राजा कर मदालसा शांति नथिले कांदुथिले मो तीन पु को मु उद्धार रास्ता दे गले किंतु गोटे पु संसार पड़ी रहा निश्चित कष्ट पाइबा संसार रहिबा अर्थ केवल दुख को ही उपासना कर बहुत दिन ये रहा बहुत दिन फल कौन संसार बहुत दिन बास कले दुईटा जिन जिते दिन अधिक आपस करेंगे से शत्रु आप दुखर भेर आप जानवे जब शाढ़ी दुकान पढ़ु शाढ़ी भेर अच्छी मोबाइल दुकान पढ़ु मोबाइल भेर अच्छी ये जगत बहुत दिन रही अर्थ बहु दुखर स्वाद करवा जिते दिन आप दुख को स्वाद करेंगे मदालसा गला बेले कांदी कांदी जाए गोटे श्लोक को लिखी पुओ को गोटे मोदी देले मोदी तैयारी कर खोल मोर बापा तुम विपद पड़ो यही साहारण कर मोदी खोल मुझे बंधु कथा कहती धर्मराज सहानुज धर्मपुत्र सहानुज किमती माता मा कि बंधु देख दे चलते अंगूठी भितर गोटे मुद्रिका को गोटे ये करुद कर पत्र गोटे श्लोक लिखी गले पदाल से बण को गले बण में जा भ्रमण कर स्वामी स्त्री दुजन भजन कर पुरतन तीनो पुत्र आसिक पहुंचे तीन पुत्र आसिक देखे ये सत्य कौन आसिक प्रणाम कर माँ को जान पार ना बापा को जान पार ना साधु भाव प्रणाम कर मुनि ऋषि पत्नी ऋषि 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 पत्नी भाव प्रणाम कर पदावसा पचार तुम्हें किए ये कौन हनुमान कहे कि देखने पचार वैष्णव वैष्णव कौन पचार आप आश्रित आप गुरुवार किए पचार तुम गुरु किए मोर गुरु आम गुरु हूँ मदालसा तीन भाई एका सांगे बुलू माँ तो शुणीदे अरे ये मो पु पूरा सुंदर ब्रह्मचर्य रत धारण कर जटा धर खुशी हम मो पु साधु बहुत आनंद कहे अच्छा मुझे मदालसा मु तुम गुरु कि गुरुदक्षिणा दिन गुरुदक्षिणा नहीं कहतु आज्ञा गुरुदक्षिणा कौन बड़ पुत्र पढ़े तुम्हें जाओ मोर आउ गोटे पुत्र रही ना अलर्क साधु कर भागवत ये समाज ये जिहार उच्चारण करने को भय लगुच समाज भागवत से माँ माँ नुहे स्वजन स्वजन नुहे से पिता पिता नुहे से गुरु गुरु नुहे यदि मृत्यु मुख जन को उद्धार न कर समुपित्य मृत्यु शहे पुत्र को बस प्रवचन दूसरे बापार कर्तव्य था ऋषभदेव कह को पड़े गए प्रवचन में भरत महाराज वैराग्य आस पैंचाश वर्ष शासन मलत्याग कलाकोरी व्यक्ति मलत्याग कर आराम पाए पैंचाश वर्ष वयस भरत महाराज पिता आदेश मान पड़े ये पिता ये माता बड़ भाई चलने मदालस बड़ पु चलने पहुंची गले सान भोग प्रणाम कले ए सान भाई देखिए सान भाई देखिए प्रणाम कले तो राजा है अलर रे संसार अच्छे कौन अरे साधु जीवन बहुत सुंदर जीवन साधु जीवन आराम जीवन किंतु कहारा एकांत जीवन जी एकांत पराण है कि भजन कर साधु मथार हजार संसार चिंता रहा सी भी आनंद लगे एकांत जीवन क्या कहते गोकर्ण बापा को बुझे बाबा साधु बहुत बड़ा साधु बाड़ी पुआ पुअर बाहर खाऊार बाहर खाऊ बुझे बड़ भाई अल रूम बुझे साधु आम सांग रही चार भाई रही सांगे भोजन करा ओ बाहा सुख कौन जान लगे राजसुख कौन जान लगे टाँग पैसा कौन जान बण फल फल खाई तुम्हें जान राजसुख कौन তুমি বাবা যে তুমি সংসারটা আওয়াজ করে বুঝালে আসছো ভাগ বড় ভাই কাল দেখ মু হচ্ছে বড় মু বর্তমান আসনাসন বসি তোতে মু বাহার করে দেব মোর অধিকার আছে কাইন মান মান করো বা গুরু দক্ষিণা দেবে বাবা সঙ্গ তাহলে বড় ভাই সাথে তুমি বড় ভাই বলছ কি তুমি বাবা আজ হয়ে গেল বাবা হয়ে গেল পরে বাপাঙ্ক প্রশ্ন কিছু অধিকার তোমার যা অধিকার গুরুঙ্ক সম্পত্তি আম সম্পত্তি কিছু ভাল বুদ্ধিমান কলে আকু বুঝেলে হব ইয়ার সংসার নিশা বহুত চড়ি যাইছে ঠিক আছে আকু শিখেবি হল সিধা চাললে কাশীরাজ হবাক কাশীরাজ পাল করে পড়লে কলে আজ্ঞা মু হচ্ছে মদার সঙ্গের বড় পুত্র মু রাজধানীর মালিক কিন্তু দেখুন তো বর্তমান মো সান ভাই জবরদস্তি অক্তিয়ার করেছে আপন মতো সাহায্য করতু সব সৈন্য মানুষ নিয়ে আমি আক্রমণ করি মুদ্রিকাটা খুলিলে শ্লোকটিকে পড়িলে রে আত্মা তুমি শুদ্ধ সেই তু হচ্ছ আত্মা তু হচ্ছ শুদ্ধ তু রাজা নহ তু প্রজা নহ আজ্ঞা এই সৈন্য মানে সে অপেক্ষা করে রয়েছে কাশীরাজ অপেক্ষা করে যুদ্ধ হব কিন্তু মদার সঙ্গে এই পত্রটিকে পড়িকে এই শ্লোকটিকে পড়ে দেখে অলর্গম জীবন হি পরিবর্তন আজ্ঞা সে বড় ভাই সঙ্গে ভাই মো আউ মো রাজ দরকার নাই মু সাধু বিচার অলর্গম সঙ্গে নেইকি মদার সঙ্গে পাখে পৌঁছিল মদার সঙ্গে আশীর্বাদ এবং এই অলর্গ গুরু রূপরে চব্বিশ গুরু অবহূতকে ডাইরেক্ট ভেটিলে অবহূতক পাখু শিক্ষা নিয়ে মু আপনার এই কথা কুচি এই সংসারে বন্ধু অভি মা কেউটি পাইবে এভাবে মিত্র কেউটি পাইবে প্রভুপাদ মিত্র কন দিলে যে কহিলে দেখ আজি যদি তুমি মো সাঙ্গে সে সাধু পাখক নজিব তাহলে তোমার আজি ঠার মোট বন্ধু কটি প্রভুপাদ আজ বন্ধুর সম্পর্ক রক্ষা যাইলে ভক্তি সিদ্ধান্ত সরস্বতী ঠাকুর প্রভুপাদ ধ্যান দেখিদেলে প্রণাম প্রথম দেখার ভক্তি সিদ্ধান্ত সরস্বতী ঠাকুর প্রভুপাদ কে ইংলিশ বহু সুন্দর ইংলিশ কে সঙ্গে সঙ্গে দুই পদ কথা জাঁদে বহু বড় শিক্ষিত বহু সুন্দর ইংলিশ কে যা বিদেশে কৃষ্ণ চেতনা প্রচার কর চৈতন্য মহাপ্রভু বাণী প্রচার কর এই বন্ধু যোগ দেখ ইয়ে হচ্ছে বন্ধু মাতা মিত্র পিতা এই তিন জন বন্ধু আর সমস্ত কার্যকারণের বন্ধু কিন্তু বৈষ্ণব হচ্ছে ইহকা আরকা সমস্তে আসিগলে বিদ্রুপ দেখিদেলে প্রাণ তন্ময়ে অভিসঙ্গম্য বিধিবাদ পরিসঙ্গ বিবাদ নেই বিদ্রুপ সমস্ত দেখি প্রতি যগ্ম প্রহসে আনন্দের সমস্ত কাহার অমঙ্গল সাধু কু দেখ কিন্তু আজিকাল লোক মানে সাধু কু দেখলে আনন্দিত হো না বুঝলি গোটে ভাল প্যাট সার্ট পিঁধিক হিপি ছাড়ি তাহলে জিনফিন মারি ভাল ড্রেস পিঁধিব তা 10 মিনিট চাই বড় ড্রেস পিঁধি বড় এই ভদ্রলোক যাচ্ছে ভদ্রলোক যাচ্ছে কম বুঝলি ভদ্রলোক তা ড্রেস পত্র সুন্দর আছে তা দেখ এই ভদ্রলোক সাধারণ গেলে নিশ্চয় ମୁଇଁ ଆସୁଥିଲି ଭଦ୍ରକ କାଲି ଆସୁଥିଲି ସେ ଗୋଟେ ପିଲା ପସ୍ତା ତା 24 ଘଣ୍ଟା ଗୁଟକା ଛାଡ଼ି ଭଳିଆ ଯୋଗ ହଉଛି ବାବା ଇଏ ଯୋଉ କପଡ଼ା ପିନ୍ଧୁଛନ୍ତି ମୁଁ ଶୋଇଲା ବେଳେ ପିନ୍ଧୁଛନ୍ତି ମୁଁ ପ୍ୟାଣ୍ଟ ଆପଣ କଲେ ଶୋଇଲା ବେଳେ ଆପଣ ଶୋଇଲା ବେଳେ ଲୁଙ୍ଗି ପିନ୍ଧୁଛନ୍ତି ଅଫିସ ଗଲେ ପ୍ୟାଣ୍ଟ ପିନ୍ଧୁଛନ୍ତି ଘରେ ରହିଲେ ହାଫ୍ ପ୍ୟାଣ୍ଟ ପିନ୍ଧୁଛନ୍ତି ଆମେ ବହୁ ରୂପୀ ନୁହଁ ଆମେ ଗୋଟେ ରୂପୀ ଆମେ ଗୋଟିଏ ଆମର ଶବ୍ଦ ଏତେ ଲୋକ ପ୍ୟାଣ୍ଟ ପିନ୍ଧୁଛନ୍ତି କାହାକୁ ପଚାରୁନି କି ହାଫ୍ ପ୍ୟାଣ୍ଟ ପିନ୍ଧୁଛି କି ସର୍ଟ ପ୍ୟାଣ୍ଟ ପିନ୍ଧୁଛି ବାବା ଯିଏ ଦେଖିବୁ କେତେ ଶୋଇଲା ବେଳେ ପିନ୍ଧୁଛ ଖାଇଲା ବେଳେ ପିନ୍ଧୁଛ କାହିଁକିନା ସାଧୁଙ୍କୁ ଲୋକମାନେ କାହିଁକି ଆଜିକାଲି ସାଧୁମାନଙ୍କୁ କାହିଁକି ଆଦର କରୁନାହାନ୍ତି କେଉଁଥିପାଇଁ ଆଦର କରୁନାହାନ୍ତି ନା ସାଧୁ ସମାଜ ପ୍ରତି ଲୋକମାନଙ୍କର ଦୃଷ୍ଟିଟା ଏଭଳି ହେଇଗଲା ଯେ ଏମାନେ ସମାଜର ଶୋଷକ ପୋଷକ ନୁହନ୍ତି ଏମାନେ ସମାଜରୁ ଅର୍ଥ ନେଉଛନ୍ତି ଶୋଷଣ କରୁଛନ୍ତି ସାଧୁ ସମାଜର ଶୋଷକ ନୁହେଁ ସାଧୁ ସମାଜର ପୋଷକ ସାଧୁମାନେ ପୋଷଣ କରନ୍ତି ସମାଜକୁ କେତେ ସମାଜକୁ ପୋଷଣ କରନ୍ତି ଅର୍ଥ ଦିଅନ୍ତି କିନ୍ତୁ ଭିକାରୀ ଭିକାରୀ କଣ ପୋଷଣ କରିବେ ସମାଜ ଆଜି ଯେଉଁ କଷ୍ଟ ପାଉଛି ରାଜା ଯେଉଁ କଷ୍ଟ ପାଆନ୍ତି ପ୍ରଜା ଯେଉଁ କଷ୍ଟ ପାଆନ୍ତି ପ୍ରଜାମାନେ ଯେଉଁ କଷ୍ଟ ପାଆନ୍ତି ସେ କଷ୍ଟର ସୂତ୍ରଟିକୁ ତାଙ୍କର ଦୁଃଖକୁ ଦୂର କରିବାର ସୂତ୍ରଟିକୁ କିଏ ଜାଣନ୍ତି ସାଧୁ ଜାଣନ୍ତି ସମାଜର ସବୁ ବର୍ଗର ଲୋକ ସାଧୁ ପାଖକୁ ଆସନ୍ତି ଭଗବାନ ଶ୍ରୀରାମ ବଶିଷ୍ଠଙ୍କ ପରାମର୍ଶ ବିନା କୌଣସି କାର୍ଯ୍ୟ କରୁନଥିଲେ ସାଧୁ ପୋଷକ ସେଥିପାଇଁ ସାଧୁକୁ ଦେଖିଲେ ଲୋକ ଆନନ୍ଦ ହେଇଗଲେ ବାବା ବୋଲି ଡାକିଲେ ଭିତରକୁ ଦେଖି ସମସ୍ତେ କହୁଛନ୍ତି ପ୍ରତି ଜଗମ ପ୍ରହର୍ଷଣ ସମସ୍ତଙ୍କର ଆନନ୍ଦ ଉପରେ ଚାଲିଛି ଗାନ୍ଧାରୀଙ୍କର 100 ପୁତ୍ର ନାହାନ୍ତି କିନ୍ତୁ ବିଦ୍ରୋହ ଦେଖି ଆମେ କୃପାଚାର୍ଯ୍ୟଙ୍କର କୃପି କୃପାଚାର୍ଯ୍ୟଙ୍କର ଦ୍ରୋଣାଚାର୍ଯ୍ୟ ସରି କୃପାଚାର୍ଯ୍ୟ ମହାଭାରତ ସମସ୍ତଙ୍କର କ୍ଷତି କିଛି କିଛି ହେଇଛି କିନ୍ତୁ ପ୍ରାଣ ତନ୍ମା ଇବାଗତମ କେତେ ସୁନ୍ଦର ଭାଗବତ ବାଣୀ ଦେଖନ୍ତୁ ଜଣେ ମୂର୍ଚ୍ଛିତ ହେଇକି ରହିଥିଲେ ତା ଶରୀର ନିଶ୍ଚେଷ ହେଇଥାଏ କିନ୍ତୁ ତା ଦେହରେ ପ୍ରାଣ ଚାଲି ଆସେ କଣ ବେଶୀ ତା ଅଙ୍ଗ ହରିବାକୁ ଲାଗେ ମହାଭାରତ ପରେ କାହାର ପ୍ରାଣ ନଥିଲା କାହିଁକି ଅତି ଭୟଙ୍କର ଗୋଟିଏ ଯୁଦ୍ଧ ଯାଇଛି ଯେଉଁ ଯୁଦ୍ଧରେ କାହାର କ୍ଷତି ହେଇଛି ବୋଲି ଆପଣ କହିପାରିବେନି ଆଉ ଭୁରି ଭୁରି କ୍ଷତି କାହା ପକ୍ଷରେ ହେଇଛି ଆଜ୍ଞା ପାଣ୍ଡବଙ୍କର କୌରବଙ୍କର ନୁହନ୍ତି ଭୁଲ ଲାଗି କଥା ଆପଣ ଭାବିବେନି ବିଲରୁ ଯଦି ବହୁତ ବାଳୁଙ୍ଗାକୁ ଉପାଡ଼ ଦିଆଯାଏ ତାର ବିଲର କଣ କ୍ଷତି ହେଲା ବେଶୀ ସଂଖ୍ୟା ଉପରେ ବେଶୀ ବାଳୁଙ୍ଗା ଉପୁଡ଼ିଗଲେ ଘାସ ଉପୁଡ଼ିଗଲା ମାନେ ବିଲ କଣ ହୁଏ ହାଲୁକା ହେଇଯାଏ ବହୁତ କୌରବ ସେନା ମରିଗଲେ ଏଥିରେ କିଛି କ୍ଷତି ନାହିଁ ସେମାନଙ୍କ ପାପି ମରିଥାନ୍ତି ମାନେ ମରିଗଲେ ଭଲ ହେଲା ତାଙ୍କୁ ନୂଆ ଡ୍ରେସ୍ ଭଗବାନ ଦେଇଦେଲେ ମୁକ୍ତି ଦେଇଦେଲେ ସବୁ କିନ୍ତୁ ପାଣ୍ଡବ ମାନଙ୍କର ଭୁରି କ୍ଷତି ହେଇଛି ଘଟତ୍ କୋଚ ଯାଇଛନ୍ତି ବେଲାଲ ସେନ ଯାଇଛନ୍ତି ମହାମହା ଯୁଦ୍ଧାସନ ଯାଇଛନ୍ତି ଅଭିମନ୍ୟୁଙ୍କର ବଧ ହେଇଛି ଦ୍ରୌପଦୀଙ୍କର 5 ପୁତ୍ରଙ୍କର ବଧ ହେଇଛି କିନ୍ତୁ ଯଦିଓ ଯୁଧିଷ୍ଠିର ରାଜଶାସନ କରୁଥିଲେ କିନ୍ତୁ ମନରେ ଆନନ୍ଦ ନଥିଲା ସବୁ ଉଭୟ ପକ୍ଷଙ୍କର କ୍ଷତି କେବଳ ଗୋଟିଏ ସିଂହାସନକୁ ନେଇ ପ୍ରାଣ କାହାର ନଥିଲା କିନ୍ତୁ ବିଦ୍ରୋହୀର ମାତ୍ରେ ଜାଣିଥିଲେ ଏଭଳି ଏକ ଭକ୍ତ ଏଭଳି ଏକ ନୀତିଜ୍ଞ ଇଏ ହିଁ ଏଇ ଦୁଃଖଟାକୁ ଦୂର କରିପାରିବେ ସମସ୍ତେ ଧାଇଁଗଲେ ବିଦ୍ରୋହ ପାଖ ଅଭି ସଂସମ୍ୟ ବି ଥିବ କିଏ ପ୍ରଣାମ କରୁଛନ୍ତି ବିଦ୍ରୋହ କାହାକୁ ଆଲିଙ୍ଗନ କରୁଛନ୍ତି କାହାକୁ ଆଶୀର୍ବାଦ କରୁଛନ୍ତି ଆଉ ବିଶେଷ କରି କାନ୍ଦୁଛନ୍ତି କିଏ ଯୁଧିଷ୍ଠିର ମହାରାଜ ସୁତ ଗୋସ୍ୱାମୀ କହୁଛନ୍ତି ଯୁଧିଷ୍ଠିର ମହାଭାରତ ଯୁଦ୍ଧ ପରେ ତାଙ୍କର ଚକ୍ଷୁରୁ ଲୋକ ଦେଖିବାର ଜିନିଷ ହେଉଛି ପ୍ରଥମ ସମସ୍ତେ ବୁଝିପାରୁଛନ୍ତି ଚିନ୍ତା କରୁଛନ୍ତି କାହିଁକି ଯୁଧିଷ୍ଠିର ଯେ କାନ୍ଦୁଛନ୍ତି କାହିଁ କାନ୍ଦୁଛନ୍ତି ତାଙ୍କର ମନେ ପଡ଼ିଯାଇଛି ପିଲାଦିନର କଥା ମୁମୁଚୁ ପ୍ରେମ ବାଷ୍ପୋଧ ବିରହ ଉତ୍କଣ୍ଠ କାତର ରାଜତମ ରହ୍ୟାମ ଚକ୍ରେ କୃତାସନ ପରିଗ୍ରହ ଯେବେ ଏକ ଭକ୍ତ ପ୍ରେମାସୁରେ ତାର ବକ୍ଷକୁ ଭିଜେଇକି ଭଗବାନଙ୍କୁ ସେବା କରି ଯୁଧିଷ୍ଠିର ମହାରାଜ ପୁରା କ୍ରନ୍ଦନ କରୁଛନ୍ତି ବିରହ ବା ସ୍ପଷ୍ଟ ରୁଦ୍ଧ ହେଇଯାଉଛି ବିଦ୍ରୋହକୁ ବସାଉଛନ୍ତି ତାଙ୍କ ପାଦଧୌତ କରୁଛନ୍ତି ତାଙ୍କର ଭୋଜନ ବ୍ୟବସ୍ଥା ସମ୍ମାନ ଦେଉଛନ୍ତି ଏବଂ ବିଦ୍ରୋହଙ୍କର ଶୋଇବା ପାଇଁ ଆଉ ଭୋଜନ ବ୍ୟବସ୍ଥା କରିଦେଇ ସାରିଲା ପରେ ପ୍ରଶୟ ଅବନତଃ ରାଜା ପ୍ରାହ ତେସାହାଯ୍ୟ ସର୍ବତା ସମସ୍ତେ ଶୁଣୁଛନ୍ତି ରାଜା ଭଗବାନ କହିଲେ ଯୁଧିଷ୍ଠିର ମହାରାଜ ତାଙ୍କର ପାଦକୁ ମର୍ଦ୍ଦନ କରି ଅତି ବିନୟରେ ପଚାରୁଛନ୍ତି ଯୁଧିଷ୍ଠିର ଅପି ସ୍ମରଥନ ବିପଦ ଗଣାତ୍ ବିଷାଦ୍ଞାତେ ସମାତୃକା ବୈଷ୍ଣବ କେବେ କୃତଜ୍ଞ ନୁହେଁ। ସମାଜରେ ସାଧାରଣ ଲୋକମାନେ ପ୍ରତି ଉପକାର କଣ ଜାଣନ୍ତି ନା, କିନ୍ତୁ ବୈଷ୍ଣବ ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ କରିବେ। ଯଦି ଭଗବାନଙ୍କୁ ପାଇବା ପାଇଁ ଚାହୁଁଛନ୍ତି ଆମର କିଏ ଉପକାର କରିନାହାନ୍ତି କୁହନ୍ତୁ, କହିଲେ କିଏ ଉପକାର କରିନାହାନ୍ତି? ସମସ୍ତେ ଆମର ପିତା ମାତା ଭାଇ ବନ୍ଧୁ ସମସ୍ତେ, ଏବଂ ଶ୍ରେଷ୍ଠ ଉପକାର ଆମର କିଏ କରିଛନ୍ତି? ସମସ୍ତଙ୍କ ପ୍ରତି ସାମାନ୍ୟତ ସମ୍ମାନ, ଆଉ ବିଶେଷ ସମ୍ମାନ କାହା ପ୍ରତି ରହିବ? ଗୁରୁଙ୍କ ପ୍ରତି, ସେ ଆମକୁ ବହୁ ବଡ଼ ଉପକାର କରିଛନ୍ତି। ଯେଉଁ ଉପକାରକୁ ସୂଚି ହୁଏନି ବୋଲି ଶିଷ୍ୟ ସବୁଦିନ ରହିବାକୁ ପଡେ। ଗୁରୁଦେବ ଆମକୁ ଭବସାଗର ଯୋଉ ପାର କରିବା ପାଇଁ ସୂତ୍ର ଦେଇଛନ୍ତି, ଯୋଉ ହରିନାମ ଦେଇଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ହରେ ହରେ। ଇଏ ଉପକାର ଆମେ କେବେ ସୁଝିପାରିବା ନା, କେବେ ସୁଝିବେ ନା। ସେଥିରେ ସବୁଦିନ ଯେତେ ଜନ୍ମରେ ଯେତେ ବଡ ସ୍ଥିତିକି ଗଲେ ବି ଆମକୁ ଶିଷ୍ୟ ହିଁ ରହିବାକୁ ପଡିବ। ଇଏ ଏଭଳି ମୁଁ ଆପଣଙ୍କୁ ଏଇ କଥାରେ କହୁଛି, ଯୁଧିଷ୍ଠିର ମହାରାଜଙ୍କ ଚକ୍ଷୁରୁ ବିରହରେ ଚକ୍ଷୁରୁ ଲୋତକ ବହୁଛି, କଣ୍ଠ ରୁଦ୍ଧ ହେଇଯାଉଛି। ଯୁଧିଷ୍ଠିର କଣ କହୁଛନ୍ତି? ଅପିନ ସ୍ମରିୟତ ଯୁଷ୍ମତ ପକ୍ଷ ବିବାହ ସମେତ, ଆପଣଙ୍କର ମନରେ ପଡୁଛି ନା, କାହା କହୁଛନ୍ତି? ବିଦୁର, ଆପଣଙ୍କର ମନରେ ପଡୁଛି ଆପଣ ଆମକୁ କିଭଳି ରକ୍ଷା କରିଥିଲେ? ଗୋଟେ ଉଦାହରଣ ଦଉଛନ୍ତି, ପକ୍ଷ ଛାୟା ସମେତ, ପକ୍ଷୀ କଣ କର ଦେଖିଛନ୍ତି ଆପଣ? ଆଜ୍ଞା, କୁକୁଡ଼ାକୁ ଦେଖିବେନି? ଗାଁରେ କୁକୁଡ଼ା ମାନେ ଥିବେ, ଛୋଟ ଛୋଟ ଛୁଆଙ୍କୁ ଖେଳାଉଥିବେ, ଉପରେ କଣ କିଏ ବୁଲୁଥିବ? ଛଞ୍ଚିନା ଚିଲ, ସେ ଉଠେଇ ନେଇ ପଳେଇ ପଳେ। ଇଏ କଣ କରେ? କୁକୁଡ଼ା ନିଜ ଭୋଜନ କଲାବେଳେ ତାର ଛୋଟ ଛୋଟ ପକ୍ଷୀ ତାର ଛୁଆମାନଙ୍କ ପାଇଁ ଖାଇବା ପାଇଁ କୀଟ ବାହାର କରିଦେଲା ପରେ ସିଏ ନିଜ ଖାଇଲେ ବି ସେ ସବୁବେଳେ ଲକ୍ଷ୍ୟ କରୁଥିବ କାହାକୁ? ଆକାଶ, କାଳେ କିଏ ମୋ ଛୁଆକୁ ନେଇଯିବ କି, କାଳେ କୁକୁର ଆସିବ କି। ସେଥିପାଇଁ ସିଏ କଣ ଦେଖିଛନ୍ତି? କିଛି ଶବ୍ଦ ପାଇଲା ବେଳେ ପକ୍ଷୀକି ବାହାର କରିଦେବ, ତା ଛୁଆକୁ ଭିତରକୁ ଦେଖିବ। ଆପଣ ଆମକୁ ସେଇଭଳି ରକ୍ଷା କରିଛନ୍ତି କହୁଛନ୍ତି, କେଉଁଠି କେଉଁଥିରୁ ନା ବିଷାଦ୍ନାତ୍ ବିପଦ ଗଣାତ୍ ବିଷାଦ୍ନାତ୍, ବହୁ ବିପଦ ଆସିଛି ଆପଣ ରକ୍ଷା କରିଛନ୍ତି। ପାଣ୍ଡବମାନଙ୍କ ବିପଦରୁ କିଏ ରକ୍ଷା କରିଥିଲେ? ଆଜ୍ଞା, କୃଷ୍ଣ ରକ୍ଷା କରିଥିଲେ ନା, ବିଦୁର ରକ୍ଷା କରିଥିଲେ? କୁନ୍ତିପା ନିଜେ କହୁଛନ୍ତି, ବିଷାର ମହାଗ୍ରହେ ପୁରୁଷାଦ ଦର୍ଶନାତ୍ ଅସତ୍ ସଭାୟା ବନବାସ କୃତ୍ସାନ୍ ମୃଧେ ମୃଧେ ରେ କୁମହାରଥସ୍ତୋ ଦ୍ରୋଣସ୍ୟ ଚଷ୍ମ ଅଭି ଦ୍ରୋଣସ୍ୟ ଚଷ୍ମ ଭି ଅଭିରକ୍ଷିତାୟା। ପ୍ରଭୁ ଆପଣଙ୍କ ଉପକାର କରି କଣ କହିବି? ବିଶ୍ୱରୁ ରକ୍ଷା କରିଛନ୍ତି, ଅଗ୍ନିରୁ ରକ୍ଷା କରିଛନ୍ତି, ମହାଦାବାଗ୍ନି ଜନ୍ତୁଗ୍ରହରୁ ଆପଣ ରକ୍ଷା କରିଛନ୍ତି, ବିଶାଳ ମହାଗ୍ନି ପୁରୁଷାର୍ଥ ଦର୍ଶନା ବଣରେ ବୁଲିଲା ବେଳେ ହିଡ଼ିମ୍ବା ଆଦି ଅସୁରମାନଙ୍କର କବଳରୁ ଆପଣ ରକ୍ଷା କରିଛନ୍ତି, ଅସସ୍ୟଭାୟା ମୋର କୁଳବଧୂ ଦ୍ରୌପଦୀଙ୍କୁ ବିବସ୍ତ୍ର କଲାବେଳେ ଆପଣ ରକ୍ଷା କରିଛନ୍ତି। କିନ୍ତୁ ମା କହିଲେ କୃଷ୍ଣ ରକ୍ଷା କରିଛନ୍ତି, ପୁଅ କଣ କହିଲେ? ଆପଣ ରକ୍ଷା କରିଛନ୍ତି ଯୁଷ୍ମ। ପକ୍ଷୀ ତାର ଶାବକୁ ରକ୍ଷା କଲାବେଳେ ଆପଣ ମୋତେ ରକ୍ଷା କରିଛନ୍ତି, କେମିତି ସମାତୃକା ମାଙ୍କ ସହିତ ଆମକୁ ଆପଣ ରକ୍ଷା କଲେ, ଓଲଟା ହେଇଗଲାଣି ତତ୍ଵଟା। ମା କହୁଛି କୃଷ୍ଣ ରକ୍ଷା କରିଛନ୍ତି, ପୁଅ କହୁଛି ବୈଷ୍ଣବ ରକ୍ଷା କରିଛନ୍ତି। ପ୍ରକୃତରେ ରକ୍ଷା କିଏ କରିଛନ୍ତି? ବିଦୁର ରକ୍ଷା କରିଛନ୍ତି। କାହିଁକି ନା ଭଗବାନ କେତେବେଳେ ରକ୍ଷା କରନ୍ତି? ଭଗବାନ ଆମକୁ ବହୁ ବିପଦ ଆସୁଛି, ସଂସାର ଲୋକକୁ କେତେ ବିପଦ ଆସୁଛି, ଆମେ ଭଗବାନଙ୍କୁ ଡାକୁଛେ, କାହିଁକି ଭଗବାନ ଆମକୁ ରକ୍ଷା କରୁନାହାନ୍ତି? ନା ଆମେ ଯେତେ ଡାକିଲେ ବି ଆମ ଡାକଟା ଭଗବାନଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ଆମେ ଯେତେ ଟ୍ରାଏ କଲେ ବି ବର୍ତ୍ତମାନ ଫୋନ୍ କରିବା ପ୍ରାଇମ୍ ମିନିଷ୍ଟର ପାଖକୁ, ଆମ କଲ୍ ପ୍ରାଇମ୍ ମିନିଷ୍ଟର ପାଖରେ ପହଞ୍ଚି ପାରିବ ନାହିଁ। କିନ୍ତୁ ଏକ ମନ୍ତ୍ରୀଙ୍କ ମାଧ୍ୟମରେ ଯାଇକି ପ୍ରାଇମ୍ ମିନିଷ୍ଟର ପାଖରେ ଆମ କଲ୍ଟା ପହଞ୍ଚି ସିଧାସଳଖ ପହଞ୍ଚି ପାରିବ ନାହିଁ। ଏ ଜଡ ଉଦାହରଣ ମୁଁ ଦେଲି, ଏଟା ତ ହେଇ ପାରେ, କିନ୍ତୁ ଇଏ କେବେ ଏ ଆଇନ କାନୁନ କେବେ ବଦଳିବନି ଯେ ସିଧା ଆମେ ପ୍ରାର୍ଥନା କରି ଭଗବାନଙ୍କୁ ପାଇଯିବା। ଭକ୍ତିମଣ୍ଡା ସେଥିପାଇଁ ସମାଧାନ ଦେଲେ, ସମାଧାନ ହଉଛି ଏହା, ତବେ ଶ୍ରୀ ଚୈତନ୍ୟ ଭଗବାନ ଆପଣଙ୍କର ପ୍ରସନ୍ନ ହେଲେ ଆପଣଙ୍କୁ ଏକ ବୈଷ୍ଣବଙ୍କର ଶୁଦ୍ଧ ବୈଷ୍ଣବଙ୍କର ପଦ ଛାୟା ଯାହାକି ପକ୍ଷୀକୁ ପକ୍ଷ ଦ୍ୱାରା ପକ୍ଷୀ ଯେଭଳି ତାର ଶାବକକୁ ରକ୍ଷା କରେ, ଏକ ବୈଷ୍ଣବଙ୍କର ପାଦ ପଦ୍ମର ଛାୟାରେ ଯିଏ ରହିଗଲା ଏଟା ଭଗବାନଙ୍କର ଦୟା। ମା କହୁଛନ୍ତି କୃଷ୍ଣ ରକ୍ଷା କଲେ, ପୁତ୍ର କହୁଛନ୍ତି ବିଦୁର ରକ୍ଷା କଲେ, ବୈଷ୍ଣବ ରକ୍ଷା କଲେ, ଏ ସତ୍ୟ ବୈଷ୍ଣବେ ବୈଷ୍ଣବର ଆବେଦନେ କୃଷ୍ଣ ଦୟା। ପାଣ୍ଡୁ ଗଲା ପରଠାରୁ ବିଦୁର ସବୁ ସମୟରେ ପାଣ୍ଡବମାନଙ୍କ ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରାର୍ଥନା କରିଥିଲେ, ପ୍ରଭୁ ଏମାନେ ଜାଗତିକ ଦୃଷ୍ଟିରୁ ନା, କାହିଁକି ନା ସାଧାରଣ ଲୋକ ବିରୋଧ କଲେ ଇଏ ପ୍ରତିବାଦ କିଏ କରିପାରିବ, କିନ୍ତୁ ରାଜାର ପୁତ୍ର ରାଜକୁମାର ଦୁର୍ଯ୍ୟୋଧନ ଯେତେବେଳେ ସବୁବେଳେ ପ୍ରତିରୋଧ କରୁଛି ପାଣ୍ଡବମାନଙ୍କୁ, ଏମାନଙ୍କର ଗତି କଣ ହବ? ଆପଣ ଏଦିନ ଚାହିଁଛନ୍ତି ବିଦୁର ଅନବରତ ପ୍ରାର୍ଥନା କରନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ। ଆଜି ବିଦୁରଙ୍କ ପ୍ରାର୍ଥନାରେ ଭଗବାନ ଆଜି ସମସ୍ତ ବିପଦ ରକ୍ଷା କରିଛନ୍ତି ପାଣ୍ଡବମାନଙ୍କ, ସେଥିପାଇଁ କହିଲେ ଆପଣ ରକ୍ଷା କରିଛନ୍ତି। ବୈଷ୍ଣବ ତିନି ଉପାୟରେ ଆମକୁ ରକ୍ଷା କରନ୍ତି, ବୈଷ୍ଣବଙ୍କର ସଙ୍ଗଟା ତିନି ଉପାୟରେ ନାହିଁ, ଦର୍ଶନ ଧ୍ୟାନ ସଂସ୍ପର୍ଶେ ମତ୍ସ୍ୟ କୁର୍ମୀ ଚ ବକ୍ଷିଣୀ ଶିଶୁପାଳୟତେ ନିତ୍ୟଂ ତଥା ସଜ୍ଜନ ସଙ୍ଗତି। ସାଧୁ ସଙ୍ଗ ତିନି ପ୍ରକାର, ସାଧୁ ସଂଘମାନେ ସାଧୁଙ୍କ ପାଖରେ ବସିଲେ ବି ସାଧୁ ଯେତେବେଳେ ତାଙ୍କର ସଙ୍କଟ ଆପଣଙ୍କୁ ଦେବେ ସେଟା ସାଧୁ ସଂଘ। ଆମ ବୁଦ୍ଧି ଜ୍ଞାନ ବଳରେ ଆମେ ସାଧୁଙ୍କ ପାଖରେ ବସିକି ସାଧୁ ସଂଘର ଫଳ ଲାଭ କରିପାରିବା ନା? କହିଲେ ତିନି ସଜ୍ଜନ ସଂଗତି ସାଧୁ ସଂଘରେ ତିନି ପ୍ରକାର ଦର୍ଶନ। ସାଧୁ ଦର୍ଶନ ପବିତ୍ର କରିଦେବେ। ଆମର ପଦରେ କଣ ଅଛନ୍ତି, ଗଙ୍ଗାର ପରଶ ହେ ପଶ୍ଚାତେ ପାବ, ଦର୍ଶନ ପବିତ୍ର କର ଏ ତୁମାର ଦର୍ଶନ। ଦର୍ଶନ କାହାକୁ ଜଣେ ନାରଦଙ୍କର ଉଦାହରଣ ଆମେ ନେବା, ଦର୍ଶନ ପବିତ୍ର କରିଦେବେ ନାରଦ ବୋଲି କାହାକୁ, ବ୍ୟାଧକୁ, ବ୍ୟାଧକୁ ଦର୍ଶନ ପବିତ୍ର କରିଦେବେ। ବ୍ୟାଧ ଦର୍ଶନ କରିକି ମହାଭକ୍ତ ହେଲେ ଓହୋ ନାରଦ ଧନ୍ୟସି କହୁଛନ୍ତି, ପର୍ବତ କହୁଛନ୍ତି ଧନ୍ୟ ନାରଦ, ତୁମର ଦର୍ଶନରେ ନିଜ ବି ଉତ୍କୃଳତା। ପଶୁକୁ ଯିଏ ମାରୁଥିଲା ତା ଶରୀରରେ ଆଜି ଅଷ୍ଟଶାସ୍ତ୍ରୀର ଭାବ ଆସୁଛି, ଧନ୍ୟ ନାରଦ ଧନ୍ୟ ନାରଦ। ଆଉ ସଂସ୍ପର୍ଶେ ସାଧୁ ଯାହାକୁ ସ୍ପର୍ଶ କରିଦେବେ ସିଏ ବି ଧନ୍ୟ ହେଇଯିବ। କାହାକୁ ସ୍ପର୍ଶ କରିଦେଲେ, ପାଞ୍ଚ ବର୍ଷ ବର୍ଷର ବାଳକ କ୍ଷେତ୍ରୀୟ ରକ୍ତ ଯାହାଙ୍କ ଶରୀରରେ ଯାହାକୁ ପ୍ରଭାବିତ ହୋଇଥିଲା ବହୁତ ରଜ ଗୁଣି ଥିଲେ ଧ୍ରୁବ
ନାରଦସ୍ତ
ଧ୍ରୁବଙ୍କ ମସ୍ତକରେ ହସ୍ତ ଲଗେଇଦେଲେ। କାହିଁକି ମାଙ୍କୁ କୋଳରେ, ବିମାତା ଆଜି କୋଳରେ ବସେଇ ନାହାନ୍ତି ବୋଲି ଘର ଛାଡ଼ିକି ପଳେଇ ଆସିଲି, ଭଗବାନ ପାଖରୁ ବର ଆଣିକି ବସି ବାପାଙ୍କ କୋଳରେ ବସି, ପାଞ୍ଚ ବର୍ଷର ବାଳକ ରାଜସୁଖକୁ ଛାଡ଼ିକି ଆସିଛି ଭଗବାନଙ୍କୁ ପାଇବା ପାଇଁ। ଯେଉଁ ହସ୍ତରେ ଭଗବାନଙ୍କୁ ଭଜନ କରନ୍ତି, ଯେଉଁ ହସ୍ତରେ ବିନା ବିଣବାଦନ କରନ୍ତି, ଯେଉଁ ହସ୍ତରେ ପ୍ରଭୁଙ୍କ ଚରଣ କମଳକୁ ମର୍ଦ୍ଦନ କରନ୍ତି, ଆଜି ନାରଦ ସେହି ହସ୍ତକୁ ଥୋଇଦେଲେ କାହା ପାଖରେ, ଧ୍ରୁବଙ୍କ ମସ୍ତକରେ। କୃତାର୍ଥ ହେଇ ପାଞ୍ଚ ମାସ ଛଅ ମାସ ଭିତରେ ଭଗବାନଙ୍କୁ ପାଇକି ଦର୍ଶନ କରି ଚାଲି ଆସେ। ଆଉ ଧ୍ୟାନ, ଧ୍ୟାନରେ କାହା କୃତାର୍ଥ କରିଦେଲେ, ସାଧୁ ଧ୍ୟାନ କରି କୃତାର୍ଥ କରିଦେଲେ ପ୍ରହ୍ଲାଦ। ମାତୃଗର୍ଭରେ ପ୍ରହ୍ଲାଦ ଅଛନ୍ତି, କୟାଦୁ ଧରିକି ରହୁଛନ୍ତି କିଏ, ଇନ୍ଦ୍ର। ସ୍ୱର୍ଗର କାରାଗାର ଭିତରେ ନେବେ, କୟାଦୁକୁ ରଖିବେ, କୟାଦୁ ପ୍ରସବ କଲା ପରେ ପ୍ରହ୍ଲାଦକୁ ମାରିବେ। କହିଲେ ନା ତୋୟା ନ ପ୍ରାପ୍ତି ସଂସ୍ଥା ଅନନ୍ତ ଅନୁଚରା ବୋଲି କହିଲେ, ହେ ରାଜନ୍ ହେ ଇନ୍ଦ୍ର, ତୁମେ ଆକୁ ମାରିପାରିବ ନା, ଇଏ ଅନନ୍ତଙ୍କର ଅନୁଚର। ଆଉ ଯେତେବେଳେ ମାତୃଗର୍ଭରେ ଭାଗବତ କହୁଥିଲେ କିଏ, ନାରଦ ପୁଣି ଭାଗବତ କହୁଥିଲେ, ମାତୃଗର୍ଭରେ ଥିଲେ ପ୍ରହ୍ଲାଦ, କିନ୍ତୁ ପ୍ରହ୍ଲାଦଙ୍କ ଉଦ୍ଦେଶ୍ୟରେ ଜ୍ଞାନ ଦେଉଥିଲେ। ଏ ପ୍ରହ୍ଲାଦ ଜ୍ଞାନ ପ୍ରାପ୍ତ ହଉ, ଧ୍ୟାନ କରୁଥିଲେ, ଧ୍ୟାନ କରୁଥିଲେ, ପ୍ରହ୍ଲାଦଙ୍କୁ ଚିନ୍ତନ କରୁଥିଲେ। ଗର୍ଭରେ ଥିଲାବେଳେ ସାଧୁ ଚିନ୍ତନ କରିଛନ୍ତି, ଆଜି ଦେଖନ୍ତୁ ଅଖଣ୍ଡ ସ୍ମୃତି ହେଇଗଲା। ସେଥିପାଇଁ ରାଜା ହିରଣ୍ୟକଶିପୁ ଆଗରେ ଦୁଇ ପୁତ୍ର ଯାକ କହିଲେ, ୟାତ୍ରା ନୈସର୍ଗିକ ରତିହି, ଏ ରାଜା ଆମେ ପ୍ରହ୍ଲାଦ ଯେତେ ବିଦ୍ୟା ଶିଖେଇଲେ ବି ସେ କାହିଁକି ତାଙ୍କ ମୁଣ୍ଡରେ କିଛି ପଡ଼ୁନି, ବସ ବସ ଖରି ପଡ଼ିବ ନୈସର୍ଗିକ ରତିହି, ପ୍ରହ୍ଲାଦଙ୍କର ନୈସର୍ଗିକ ରତି, ତାଙ୍କର ରତିର ଉପାଧି କିଛି ନାହିଁ ଭଗବାନଙ୍କ ସାମ୍ନାରେ, କାରଣ ନାରଦ ଧ୍ୟାନ କରିକି ସେ ଆଶୀର୍ବାଦ ଦେଇଦେଇଛନ୍ତି। ତେଣୁ ସାଧୁ ତିନି ଉପାୟରେ ଜୀବକୁ କୃପା କରନ୍ତି, ସ୍ପର୍ଶରେ ଦର୍ଶନରେ ଧ୍ୟାନ। ତାର ଉଦାହରଣ ଦେଲେ, ଯେବେ ବସିଛି କୃମି ପକ୍ଷିଣୀ, ମାଇ ମାଛଟିଏ ବା ମତ୍ସ୍ୟ ତାର ଛୋଟ ଛୋଟ ପିଲାକୁ କେବଳ ଦର୍ଶନ କରି ପାଳନ କରିଦିଏ, ସେ କଣ କ୍ଷୀର ଦେଇପାରୁଛି, କିଛି ଭୋଜନ ଦେଇପାରୁଛି? ଆଉ ପକ୍ଷୀ ସ୍ପର୍ଶ କରିକି, ପକ୍ଷୀ ଦେଖି ସବୁବେଳେ ତା ଛୁଆକୁ ଛୁଉଁଥିବ, ଆଉ କୁର୍ମୀ ଧ୍ୟାନ, କୁର୍ମ ଧ୍ୟାନ କରିବ, ଜଳରେ ଦେବ ସ୍ଥଳରେ ଦେବ ଅଣ୍ଡା, ଜଳରେ ଆସି ରହିବ, କିନ୍ତୁ ଜଳରେ ରହିକି ଧ୍ୟାନରେ ଚିନ୍ତା କରିବ ସବୁ ଅଣ୍ଡାକୁ, ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ, କେତେଟା ଅଣ୍ଡା ଦେଇଛି ଚିନ୍ତା କରିବ, ଏବଂ ଯେଉଁ ଅଣ୍ଡାକୁ ସେ ଭୁଲିଯିବ ସେ ଅଣ୍ଡାଟି ଘୋଳ ହେଇଯିବ, ନଷ୍ଟ। ସେ ଶିଶୁ ହେଇପାରିବ। ତାମାନେ ଗୋଟିଏ ପୂର୍ବର ଧ୍ୟାନ ଶକ୍ତି କେତେ ଦେଖ, ସେ ଧ୍ୟାନ ଦ୍ୱାରା ତାର ଶାବକକୁ ଚିନ୍ତା କରିକି ତାକୁ ଜନ୍ମ ପ୍ରସବ କରିଦେଇପାରୁଛି ସାଧୁ। ସେ କହିଲେ ଆପଣ ପ୍ରକୃତରେ ପାଣ୍ଡବ ମାନଙ୍କୁ ବହୁତ ବଡ ବିପଦ ରକ୍ଷା କରିଥିଲେ କିଏ? ଗୋଟେ ଡାଇରେକ୍ଟ ବିପଦ ରକ୍ଷା କରିଥିଲେ କିଏ? ବିଦୁର। କେଉଁ କେଉଁ ବିପଦ? ଚତୁର୍ଥ ବର୍ଣ୍ଣାବନ୍ତରେ ଯତୁଗ୍ରହ ଯେଉଁ ନିର୍ମାଣ ହେଲା, ରାଜା ଯେତେବେଳେ ସ୍ଥିର କରିନେଲେ ଯୁଧିଷ୍ଠିର ମହାରାଜଙ୍କୁ ରାଜପଦ ଦିଆ ହବ ଧୃତରାଷ୍ଟ୍ର, ସେତେବେଳେ ଦୁର୍ଯ୍ୟୋଧନ ଶକୁରୀର ପ୍ରେରଣାରେ ଆସିକି ବହୁବାର ବାପାଙ୍କୁ କହିଲେ, କାନ୍ଦିଲେ, ଅନୁରୋଧ କଲେ ଏବଂ ଶକୁନି କହିଲେ, ଦେଖ ଯଦି କେବଳ ପାଣ୍ଡବମାନେ ଏ ରାଜ୍ୟରୁ ବାହାରକୁ ପଳାନ୍ତି, ରାଜଧାନୀ ବାହାରକୁ ପଳାନ୍ତି, ତାଙ୍କ ପ୍ରତି ସ୍ନେହ ରାଜାଙ୍କର ପଳେଇବ, ପ୍ରଜାଙ୍କର ପଳେଇବ। ଏବଂ କଣିକା ନାମକ ଏକ ନୀତିକାର ନିକଟରୁ ନୀତି ପ୍ରାପ୍ତ ହେଲା ପରେ ଧୃତରାଷ୍ଟ୍ର ମନସ୍ଥ କରିଦେଲେ ବର୍ଣ୍ଣାବନ୍ତକୁ ପଠେଇବା ପାଇଁ, କାହା ପାଞ୍ଚ ଭାଇ, ଏବଂ ଡାକିଲେ ଯୁଧିଷ୍ଠିର ମହାରାଜଙ୍କୁ କହିଲେ, ଦେଖ ବର୍ଣ୍ଣାବନ୍ତ ବହୁତ ସୁନ୍ଦର ସ୍ଥାନ, ତୁମେ ଯାଅ, ସେଠି କିଛି ଦିନ ରହିକି ତୁମେ ଫେରିବ। ଯୁଧିଷ୍ଠିର ବୁଝିପାରୁଥିଲୁ ତାକୁ ବିଦା କରିବା ପାଇଁ ଚାହୁଁଛ, ଠିକ ଅଛି ଆମେ ଯିବା, ପିତାଙ୍କର ଆଦେଶକୁ ମାନ। ରାଜି ହେଇଗଲେ ସେତେବେଳେ ଦୁର୍ଯ୍ୟୋଧନ ଗୋଟେ ସ୍ପେଶାଲ ପ୍ଲାନ କଲେ ମାରିବା ପାଇଁ, ପୁରୋଚନା ଗୋଟେ ସ୍ୱତନ୍ତ୍ର ଦୂତକୁ ରଖିଥିଲେ। ସେ ପୁରୋଚନା କଣ କରୁଥିଲେ, ଯେଉଁ ଯତୁଗ୍ରହ ଥିଲା, ଯତୁଗ୍ରହ ଯତୁ ଓଡ଼ିଆରେ ଯୋଉ ଯତୁ କେବଳ ଲାଗିନଥିଲା, ଯତୁ ଦେହରେ ବହୁତ ଘୃତ ତୈଳ ଯେଉଁଗୁଡିକୁ ଅଗ୍ନି ସଂଯୋଗ କରିବା ମାତ୍ରେ ତତ୍କ୍ଷଣାତ୍ ଭସ୍ମୀଭୂତ ହେଇଥିବ, ବହୁତ ଘୃତ ଲାଗିଥିଲା, ତୈଳ ଲାଗିଥିଲା, ଆମର ଯେମିତି ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଦିଆଯାଇଛି କଲର୍ ଦିଆଯାଇଛି, ସେଭଳି କେବଳ ଭୂତ ସବୁ ଲାଗିଛି ଯତୁ ଉପରେ, ତୈଳ ଲାଗିଛି, ପୁରା ଚିକ୍କଣ ଗୃହ, ଏବଂ ଗୋଟିଏ ରୁମ୍ରେ ଗୋଟିଏ ପ୍ରକୋଷ୍ଠରେ କେବଳ ଷ୍ଟକ୍ କରି ରଖାଯାଇଥିଲା ବହୁତ ଘୃତ ବହୁତ ତୈଳ। କାହିଁକି? ସେଇଟା ଯେମିତି ପେଟ୍ରୋଲ ପକେଇକି ପେଟ୍ରୋଲ ଗାଡ଼ି ପୋଡ଼ା ଯାଉଛି ବା ଗୃହ ପୋଡ଼ା ଯାଉଛି, ସେଇଟା ପକେଇକି ପୋଡ଼ା ହେଲା। ପୁରୋଚନକୁ ବହୁ ସମ୍ପତ୍ତି ଦେବାର ଲୋଭ ଦେଇ ଦୁର୍ଯ୍ୟୋଧନ କାମ କରିଛନ୍ତି, କିନ୍ତୁ ଯେତେବେଳେ ଯାଉଛନ୍ତି ବିଦୁର ବି ସାଙ୍ଗରେ ଯାଉଛନ୍ତି, ବିଦୁର ରାଜଧାନୀର ସୀମାର ବାହାରେ ଥିଲେ କିନ୍ତୁ ଗୁପ୍ତଚରମାନେ ସାଙ୍ଗରେ ଯାଉଛନ୍ତି। ବିଦୁର ଜାଣିଛନ୍ତି ଯେ ଏମାନଙ୍କୁ ମାରିବାର ବ୍ୟବସ୍ଥା ବର୍ଣ୍ଣାବନ୍ତରେ କରାଯାଉଛି ଯତୁ ଗୃହରେ, ବିଦୁର କିନ୍ତୁ ଆଉ କହିପାରୁନାହିଁ, ସେ ଗୋଟେ ମ୍ଲେଚ୍ଛ ଭାଷାରେ କହୁଛନ୍ତି, ସାଙ୍କେତିକ ଭାଷା କହିଲେ, ଗୋଟିଏ ଅସ୍ତ୍ର ଅଛି ଯାହା ଲୌହରେ ପ୍ରସ୍ତୁତ ନୁହେଁ, ଲୁହାରେ ନୁହେଁ, କିନ୍ତୁ ସେ ପ୍ରାଣ ବିନାଶ କରେ, କିଏ? ଅଗ୍ନି, ଅଗ୍ନିର ଲୁହାରେ ତିଆରି, କିନ୍ତୁ ଯେଉଁ କାଷ୍ଠ ତୃଣରୁ ଅଗ୍ନି ତିଆରି ସେ ଅଗ୍ନି ପ୍ରକଟ ହୁଏ, ସେଇ ଅଗ୍ନି ପ୍ରକଟ ହେଲାବେଳେ ଗର୍ତ୍ତରେ ଥିବା ମୂଷିକର କିଛି କ୍ଷତି ହୁଏ, ସେ ଗୋଟେ ସାଙ୍ଘାତିକ ଭାଷାରେ କହିଲେ। ଆଜ୍ଞା ଯୁଧିଷ୍ଠିର ସାଙ୍ଗେ ସାଙ୍ଗେ ବୁଝିଦେବେ, ବିଦୁର କାହିଁକି ଏ କଥା କହୁଛନ୍ତି, କେମିତି ବୁଝିଦେଲେ? ଆଜ୍ଞା ଯିଏ କହୁଛି, ବିଦୁର କହୁଛନ୍ତି, ସିଏ ହେଉଛନ୍ତି ଭଗବାନଙ୍କର ଭକ୍ତ, ଐକାନ୍ତିକ ଭକ୍ତ, ଆଉ ଯୁଧିଷ୍ଠିର ହେଉଛନ୍ତି ଭଗବାନଙ୍କର ଐକାନ୍ତିକ ଭକ୍ତ, ଭକ୍ତକୁ ଭକ୍ତର ଭାଷା ବୁଝିବା ପାଇଁ କଣ କଷ୍ଟ? ତେଷାମ ସନ୍ତଯୁକ୍ତାନ ମଜତାମ ପ୍ରତି କୃପକମ ଦଦାନ ବୁଦ୍ଧି ଓ କୁନ୍ତି, ଖାଲି ମଟମଟ ହେଇକି ଚାହିଁଛନ୍ତି, କାରଣ କୁନ୍ତିଙ୍କର ମାର ସ୍ନେହ ନା, ଅକୃତ୍ରିମ ସ୍ନେହ ହେଉଛି ମା। ରୂପାଜୀ ମହାରାଜ କହନ୍ତି, ପ୍ରେମକୁ ବୁଝିବା ପାଇଁ ତୁମେ ଚେଷ୍ଟା କର, ପ୍ରେମ ତ ଜଗତରେ ନାହିଁ ନା, ପ୍ରେମଟା ଯେହେତୁ ଜଗତରେ ନାହିଁ, ପ୍ରେମର କିଛି ଦୃଷ୍ଟାନ୍ତ ଦେଖିବା ପାଇଁ ତୁମେ ଚାହୁଁଛ, କିଛି ଅଂଶ ଦେଖିବା ପାଇଁ ଚାହୁଁଛ, ମାର ସ୍ନେହଟାକୁ ବୁଝ ପାଇଥିଲେ। କେତେ ଜରାଜୀର୍ଣ୍ଣ ତାର ସର ହେଇଗଲେ ବି ତା ପୁଅକୁ ଦେଖିଲେ ସେ କଣ କହିବ, ପୁଅ ଖାଇବୁ ନା, ଆଇଲୁ ନା, ତୋର ଭଲ ଅଛି ନା, ତୋର ଛୁଆ ଭଲ ଅଛି ନା, ଇଏ ଅଛି ନା, ଅକୃତ୍ରିମ ସ୍ନେହ ମା କତୁରୁ ଟିକେ ଦେଖ, ଇଏ ସ୍ନେହ କୋଟି ଗୁଣ ଅଧିକା ହଉଛି ପ୍ରେମ। କୁନ୍ତି ଖାଲି ମଟମଟ ହେଇକି ଚାହୁଁଥିଲେ ବିଦୁରକୁ ଆଉ ଯୁଧିଷ୍ଠିରଙ୍କୁ, କାହିଁକି ଦି ଜଣ କଣ ଏମିତି କଥାବାର୍ତ୍ତା ହଉଛନ୍ତି, ମାତୃ ସ୍ନେହ ତ କିଛି ବାଟ ଗଲା ପରେ ପଚାରିଲେ, ପୁଅ କଣ ବିଦୁର କହିଲା ନା? ବିଦୁର କହିଲେ, ବଣରେ ଅଗ୍ନି ଲାଗିଲେ ମୂଷାର କଣ ଅସୁବିଧା ଅଛି? ସେ ତ ମାଟି ଭିତରେ ରହୁଛି। ମା ଅଗ୍ନି ହେଉଛି ଏକ ଅସ୍ତ୍ର ଯାହାକି ଲୋହରେ ତିଆରି ହେଲେ କିନ୍ତୁ ଶରୀରକୁ ବିନାଶ କରିଦେବ, କିନ୍ତୁ ଆତ୍ମାକୁ ବିନାଶ କରିପାରିବନି। ସେ କହୁଥିଲେ ସେ ଭାଷାରେ, କିନ୍ତୁ ଶରୀର ରହିଲେ ତ ଆତ୍ମାର କାର୍ଯ୍ୟ ହବ ଭିତରେ ବୁଝିଦେଲେ। ହେଲେ ମା ସେ ଏଇ ଯୋଉ ରତୁକ୍ର ତିଆରି ହେଇଛି ଆମମାନଙ୍କୁ ମାରିବା ପାଇଁ, ଆମେମାନେ ନ ରହିଲେ ଭଗବାନଙ୍କର ସେବା କେମିତି ହବ? ଆଉ ଆମକୁ ମୂଷା ଭଳିଆ ଗାତ କରିବାକୁ ପଡିବ, ଅଗ୍ନି ଲାଗିଲେ ବି ଆମେ ଗର୍ତ୍ତରେ ପଳେଇଛୁ ନା ଆଜ୍ଞା। ଶୁଣୁ ଶୁଣୁ ଭୀମସେନ ଗଦା ଉଠେ, ଯିବା କାହିଁକି ଆଗେ ମୋତେ ଛାଡ଼, ମାନେ ମାରିକି ଆସି ଆସ। ମୋଟା ବୁଦ୍ଧା ନା, ବହୁତ ଖାଇବା ଲୋକଙ୍କର ବୁଦ୍ଧି ହଉଛି, ଟିକେ କଥାରେ ଉଠିବ ବାଡ଼େଇବି ତା କରିବେ। ଯୁଧିଷ୍ଠିର ମାନେ ଅର୍ଜୁନ ଧରୁଥିଲେ, ଭାଇ ଆମେ ଅନ୍ୟକୁ ସହାୟ କରିବା ଉଚିତ ନା? ନା ରୁହ, ସମସ୍ତଙ୍କୁ ବୁଝେଇକି ଧରିକି ଆସିବା। ଗୋଟିଏ ବର୍ଷ କୁନ୍ତି ରହିଛନ୍ତି, ଏଇ ହେଲା ଭକ୍ତର ଜୀବନର ପରୀକ୍ଷା। ବିପଦ ପାଖରେ ରହିଛନ୍ତି, ଆଉ କେତେବେଳେ କେଉଁ ବିପଦ, ଯେଉଁ ବିପଦରେ ଶରୀର ଏ ଦେବଦୁର୍ଲଭ କୃଷ୍ଣ ଭକ୍ତ ଶରୀର ଚାଲିଯିବ, ସେଇଭଳି ବିପଦ ସ୍ଥାନକୁ ପାଣ୍ଡବ ମାନେ ଆଜି ବରଣ କରିକି ରହିଛନ୍ତି। ଚିନ୍ତା କିନ୍ତା କେଉଁଦିନ ଅଗ୍ନି ଲାଗିବ, କେଉଁଦିନ ଅଗ୍ନି ଲାଗିବ? ଅଗ୍ନିର ସାଧକ ଜିନିଷ ଗୋଟିଏ ରୁମ୍ରେ ଅଛି, ଏବଂ ଯିଏ ଅଗ୍ନି ଲଗେଇବ ପୁରୁଜନ ସେଇଠି ଅଛି। ଏବଂ ପଞ୍ଚୁ ପାଣ୍ଡବ ସହିତ ମା ଜାଣନ୍ତି ଯେ ନିଶ୍ଚିତ ଯେଉଁଦିନ ନା ଯେଉଁଦିନ ଅଗ୍ନି ଲାଗିବ। କୁହନ୍ତୁ ଆମ ଭଳି କିଏ ଭକ୍ତ ଅଛି, କହି ଦିଆଯିବ ଏ ଟେଣ୍ଟରେ ଅଗ୍ନି ଲାଗିବ, କେବେ ଲାଗିବ ଠିକ ନାହିଁ, 7 ଦିନ ଭିତରେ ଲାଗିବ, ପ୍ରବଚନ ବେଳେ ଲାଗିବ, କାଲି କିଏ ଆସିବେ ଯିବି କିଏ ଆସିବେ? କିନ୍ତୁ ପାଣ୍ଡବ ମାନେ ଜାଣନ୍ତି ଅଗ୍ନି ଲାଗିବ ଏ ଗୃହରେ ନିଶ୍ଚିତ ଲାଗିବ, କେବେ ଲାଗିବ ତା ଠିକଣା ନାହିଁ, ଲଗେଇବା ଲୋକ ଏଠି ଅଛି ପୁରୁଷ। କିନ୍ତୁ କୁନ୍ତିମା ସେଠି ରହୁଥିଲେ, ମା ହୃଦୟ କେମିତି ହେଇଥିବ ଚିନ୍ତା କର। ଦୁର୍ଯ୍ୟୋଧନ ପାଞ୍ଚ ଭାଇଙ୍କୁ ଡାକିଲେ, ଦେଖ ଏ ଯୁଧିଷ୍ଠିର କହିଲେ, ଦେଖ ଜଣେ ଜଣେ ରାତ୍ରିରେ ପୁରୁଷନ କେବଳ ଜଗିବେ, ଏବଂ ବିଦୁର ଯେହେତୁ ଭଗବାନ ଆମର ହିତେଶୀ ଆଉ ଭଗବାନଙ୍କର ଅନନ୍ତ ଭକ୍ତ, ତାଙ୍କ ମୁଖରେ ସେ ଯୋଉ କହୁଛନ୍ତି ଗର୍ତ୍ତ ଦ୍ୱାରା ହିଁ ଆମେ କଲେ ଆମର କିଛି ଅସୁବିଧା ହବ। ଭୀମସେନଙ୍କୁ ଦାୟିତ୍ୱ ଦିଆଗଲା ଗର୍ତ୍ତ କରିବା ପାଇଁ, ଏବଂ ସେ ଗର୍ତ୍ତଟିକୁ ଗୋଟିଏ ବର୍ଷ ଭିତରେ କମ୍ପ୍ଲିଟ କରିବାକୁ ପଡିବ। ଅର୍ଥ ସେଇ ଯତୁଗ୍ରହରୁ ଗୋଟେ ଗର୍ତ୍ତ ବାହାରିଲା, ଯେଉଁ ଗର୍ତ୍ତଟି ଯାଇକି ଏକ ଅରଣ୍ୟ ଭିତରେ ବାହାରିବ। ପ୍ରତିଦିନ ପୁରୋଚନକୁ ଜଗନ୍ତି, ଏବଂ ଭିତରୁ ଆଉ ଗୋଟିଏ ଲୋକଙ୍କୁ ପଠେଇଲି ଗୁପ୍ତଚରକୁ, ଯାହା କହିବା ପାଣ୍ଡବମାନଙ୍କୁ ଅମାବାସ୍ୟା ଦିନ ଲାଗିବ। ଦୁର୍ଯ୍ୟୋଧନ କହିଛି ଅଗ୍ନି ଚନ୍ଦ୍ରମା ଥିଲା ବେଳେ କାଳେ ପାଣ୍ଡବମାନେ କୁଆଡେ ଡିଆଁ ଡେଇଁକି ପଳେଇବେ, ଅନ୍ଧକାର ରାତିରେ ଅମାବାସ୍ୟା ତ କୁଆଡେ ଯାଇପାରିବିନି, ଆଉ ଅମାବାସ୍ୟା ସେଥିରେ ଲାଗିବ ଜଣେଇ ଦେଲା। ଏଇ ସମୟର ଘଟଣା, ଏଇ ଅମାବାସ୍ୟା ତିଥିରେ ସେଇଦିନେ କୁନ୍ତିଙ୍କର ପୂର୍ବପୁରୁଷଙ୍କର ପଡ଼ିଛି ଗୋଟେ ଉତ୍ସବ, ପିଣ୍ଡଦାନ ଭଳି କିଛି ଗୋଟେ ଉତ୍ସବ ପଡ଼ିଛି। ଦେଖନ୍ତୁ ଭଗବାନ କେମିତି ରକ୍ଷା କରିଛନ୍ତି, କେବଳ ନାମ ରୂପାଭ୍ୟାମ ୟଦୁବିଷ ପାଣ୍ଡବ। ପଦଟି ମୋତେ ଏତେ ସୁନ୍ଦର ଲାଗେ କୁନ୍ତିଙ୍କ ସ୍ତୁତିରେ, କହିଲେ ପ୍ରଭୁ ସଂସାରରେ ସମସ୍ତେ କହୁଛନ୍ତି ପାଣ୍ଡବ ମାନେ ବହୁତ ବଡ ଭକ୍ତ, ଆପଣ ତାଙ୍କୁ ବିଜୟ ସେମା ମୋ ପୁତ୍ର ଧନଞ୍ଜୟ ଅର୍ଜୁନଙ୍କର କେତେ ନାମ ଅଛି, ମୁଁ ଏଗୁଡ଼େ କିଛି ପସନ୍ଦ କରୁନି, ଆପଣ ନଥିଲେ କିଏ ପାଇଁ ଆମ ନାମ ରୂପାଭ୍ୟାମ ୟଦୁବିଷ ପାଣ୍ଡବ, ଏ କୁରୁବଂଶ ଥାନ୍ତା, ଯଦୁବଂଶ ଥାନ୍ତା ନା ପାଣ୍ଡବ ବଂଶ ଥାନ୍ତା, ଆପଣ ହିଁ ସବୁ ସଚ, ଆପଣ ମୋର ସଚ ଅଛି, ଏମାନଙ୍କର କିଛି ବଳ ନାହିଁ, ଏ ଶକ୍ତି ଅଙ୍ଗ। ଯେତେବେଳେ କୁନ୍ତି ଦେବୀ ଦଉଛନ୍ତି ଭୋଜନ ଦଉଛନ୍ତି ବାରଣାବନ୍ଧର ବାସୀମାନଙ୍କୁ, ବହୁତ ମିଷ୍ଟାନ୍ କରିଛନ୍ତି, ବହୁ ପ୍ରକାର ରୋଷେଇ କରିଛନ୍ତି, ଭୋଜନ ଦଉଛନ୍ତି, କୁନ୍ତିଙ୍କର ଭୋଜନ ଶୁଣିକି କିଛି ଆଦିବାସୀ ଶ୍ରେଣୀର ଗୋଟିଏ ବିଧବା ମା ଆସିଛି, ଜଣେ ମା ତାର 5ଟି ପୁତ୍ର, ଏବଂ ସମସ୍ତେ ଆସିବା ପୂର୍ବରୁ କଣ କରିଛନ୍ତି, ଦାରୁ ପିଇକି ଆସିଛନ୍ତି, ନିଶା ଖାଇକି ଆସିଛନ୍ତି, ଏବଂ ନିଶା ଖାଇକି ଆସିକି ପୁଣି କଣ କଲେ ନା ମିଷ୍ଟାନ, ନିଶା ପରେ ଯଦି ମିଠା ଖାଇବେ ତାପରେ ଯାହା ଯିଏ ନିଶା ଖାଇଥିବେ ସେ ଜାଣିଛି, ଆମେ ତ ଶୁଣି କହୁଛୁ, ଏଣେ ମଦିରା ନିଶା ପରେ ମିଷ୍ଟାନ ଗୁଡ଼ିକ ପ୍ରଚୁର ଭାବରେ ଭୋଜନ କରିଦେବେ, ଆଉ ସେଠି ଯାଇପାରିଲେନି, 5 ଜଣ ଜଣଙ୍କୁ ପଡ଼ିକି ରହିବେ, ସନ୍ଧ୍ୟା ହେଇଗଲେ ଦେଖନ୍ତୁ ଭଗବାନ ସେଇଟା ଆଜି ମନରେ ପଡ଼ୁଛି ବିଦ୍ରୋହ ଯୁଧିଷ୍ଠିର କହିଲେ ଆପଣ ବିଶାଖ ରକ୍ଷା କରିଥିଲେ ଏ ପ୍ରକୃତରେ ବିଦ୍ରୋହ ଗୋଟେ ବହୁ ବଡ ସାହାଯ୍ୟ ଭଗବାନଙ୍କ ସାହାଯ୍ୟ କରିଛନ୍ତି ବୈଷ୍ଣବ ଦ୍ୱାରପାଳକୁ କହିଲେ ଏ ପାଞ୍ଚ ଜଣଙ୍କୁ ମାନେ ଅନୁଭେଜ୍ୟ ସବଳ ଜାତିର ଲୋକ ଆମକୁ ବାହାରକୁ ବାହାର କରିଦେବ ସେମାନେ ନିଶା ଖାଇକି ମିଷ୍ଠାନ୍ନ ଖାଇକି ସେଠି ପଡ଼ିକି ରାତି ମାନିଗଲେ ଯୁଧିଷ୍ଠିର ଜାଣନ୍ତି ଏଇ ପାଞ୍ଚ ଜଣ ପଳେଇଛନ୍ତି ମା ବି ପଳେଇଛନ୍ତି ଜାଣନ୍ତି କିନ୍ତୁ ସେଇଦିନ ଅମାବାସ୍ୟା ଏବଂ ଖୋଳା ସରିଯାଇଛି ବେଳେ ଅଗ୍ନି ଲଗାବ ଯୁଧିଷ୍ଠିର ମହାରାଜ ନିଜେ ଅଗ୍ନି ଭୀମସେନ ଲଗେଇଲେ ନିଜ ଅଗ୍ନି ଯୁଧିଷ୍ଠିର ମହାରାଜ ବସିଲେ ତା ଭିତରେ ଭୀମସେନ ସମସ୍ତଙ୍କୁ ଧରି ସେ ସୁଡ଼ଙ୍ଗ ଭିତରେ ଗଙ୍ଗା କୂଳରେ ପହଞ୍ଚି କିନ୍ତୁ ବିଦୁର ଗୋଟିଏ ବର୍ଷ ପୂର୍ବରୁ ସମ୍ବାଦ ପାଇଲା ପରେ ଜଣେ ନାବିକକୁ କେବଳ ରଖିଥିଲେ ଚବିଶ ଘଣ୍ଟା ପହରା ଦେଉଥିଲେ ସେ କେବଳ ଏଇ ପାଣ୍ଡବମାନଙ୍କୁ ପାର ଗଙ୍ଗା ପାର କରିବା ଦେଖନ୍ତୁ କେତେ ହିତ ଗୋଟିଏ ନାବିକକୁ ରଖିଥିଲେ ପହଞ୍ଚିବା ମାତ୍ରେ ପାଣ୍ଡବ ନାବିକ ଡାକ ଯେ ଆଜ୍ଞା ଆସନ୍ତୁ 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 ଆସୁଛି ଏମାନେ ଆମକୁ ବୁଡ଼େଇ ଦେବେନି ତ କାରଣ କାଳେ ଦୁର୍ଯ୍ୟୋଧନ ରଖିଛି କି ନା ନା ଆଜ୍ଞା ମୁଁ ଗୋଟେ ବର୍ଷ ହେଲା ବିଦ୍ରୋହ ମୋତେ ରଖିଛନ୍ତି ଏ ମହାଭାରତ ବିଦ୍ରୋହ କହିଛନ୍ତି ଆପଣମାନେ ଆସିବେ ବିପଦ ମୁଁ ଆପଣ ଗଙ୍ଗା ପାର କରିବି ଏପକ୍ଷରେ ଗଙ୍ଗା ପାର ହେଇକି ଆରାମସେ ଚାଲିଲେ ସେପଟରେ କଣ ହେଇଛି ବାରଣାବନ୍ଧବାସୀ ମାନେ ଭାବୁଛନ୍ତି ଦୁର୍ଯ୍ୟୋଧନ ଅଗ୍ନି ଲଗାଇଦେଲେ ପୁରୁଷରୁ ବି ସେଥିରେ ମୃତ୍ୟୁବରଣ କରିଛନ୍ତି ସେ ରାତିରେ ଶୋଇଛନ୍ତି ସେ କହିଲେ ମୁଁ ତ ଫାୟାର ସେଟ୍ କରିବି ଆଉ କିଏ କରିବି ସେ ଚାଲିଲା ଏ ପାଞ୍ଚ ପୁଅ ଚାଲି ଯାଇଛନ୍ତି ମା ଚାଲି ଯାଇଛନ୍ତି ସକାଳୁ ଉଠିଲା ବେଳକୁ କେତୋଟି ଶବ ପଡ଼ିଛି ଛଅଟି ଶବ ପାଞ୍ଚଟା ପୁଅଙ୍କର ପାଞ୍ଚଟା ଆଉ ମା ଅଧକ ଅର୍ଦ୍ଧଦଗ୍ଧ ଶରୀର ଦେଖିନି ଦେଲେ ଏଇ ଜଣେ ମା ପାଞ୍ଚଟା ପୁଅ ଆଜ୍ଞା ଦୁର୍ଯ୍ୟୋଧନ ବି କାନ୍ଦିଲା କାରଣ ନ କାନ୍ଦିଲେ ଅସୁବିଧା ହବ ସେ ହଉଛି ପାଣ୍ଡବମାନେ ପାଞ୍ଚ ଯାଇଛନ୍ତି ମା ବି ମୁଦି ବି ଯାଇଛନ୍ତି ଆଜ୍ଞା ପିତାଙ୍କ ଭୀଷ୍ମ ଗଙ୍ଗାରେ ଯାଇକି ଜଳ ଦଉଛନ୍ତି ପିତାଙ୍କ ଭୀଷ୍ମ ବିଦ୍ରୋହ କଣ କରୁଥିଲେ ବିଦ୍ରୋହ ଜାଣନ୍ତି ନା ଏ ସମ୍ବାଦ ପିତାମ୍ମ ଭୀଷ୍ମଙ୍କୁ ଦିଆଯିବନି କାରଣ ପିତାମ ଭୀଷ୍ମ ନିରପେକ୍ଷ ନୁହନ୍ତି ସମ୍ପୂର୍ଣ୍ଣ ନିରପେକ୍ଷ ପାଣ୍ଡବମାନଙ୍କ ପ୍ରତି ନୁହନ୍ତି ମୁଁ ତାଙ୍କୁ କହିବିନି ତେଣୁ ଆଜ୍ଞା ସମସ୍ତେ ବଞ୍ଚିଥିବା ପାଞ୍ଚ ଭାଇ ଆଉ ମାଙ୍କୁ ଦେଇସାରିଲେଣି ଜଳ ତର୍ପଣ କରିସାରିଲେଣି ଏବଂ ଖବର ପଠାଇବା କୃଷ୍ଣଙ୍କ ପାଖକୁ ତାଙ୍କର ବନ୍ଧୁବାନ୍ଧବ କିଏ ଅଛି ଅଛି କୃଷ୍ଣ ପାଖକୁ ଖବର ପଠାଇବା ଆଜ୍ଞା ଭଗବାନ ଶ୍ରୀକୃଷ୍ଣ ବି ଦ୍ୱାରକରୁ ଆସିଲା ବେଳେ ମିଥ୍ୟା ଆସିଲା ବେଳେ କାନ୍ଦି କାନ୍ଦିକି ଆସୁଛନ୍ତି ଭଗବାନ ଜାଣନ୍ତି ପାଣ୍ଡବମାନଙ୍କର ମୁଁ ଥିଲା ପର୍ଯ୍ୟନ୍ତ ପାଣ୍ଡବମାନଙ୍କର ଭଗବାନ ଦ୍ୱାରକା ହସ୍ତପୁର ସୀମାରେ ପହଞ୍ଚୁ ପହଞ୍ଚୁ ବେଶୀ କରି ଭୋଗ ହୋଇ କହିଛନ୍ତି କାହିଁକି କହିଲେ ନା ଧୃତରାଷ୍ଟ୍ର କମ୍ ସେ କମ୍ ଧୃତରାଷ୍ଟ୍ର ଦୁର୍ଯ୍ୟୋଧନ 100% କନ୍ଭିନ୍ସ ହେବା ଦରକାର ଯେ ମୁଁ ଜାଣିଗଲି ପାଣ୍ଡବମାନେ ଆଉ ନାହାନ୍ତି କାରଣ ମୁଁ ଯଦି ନ କନ୍ଦା କଟା ନ କରିବି ସେ ଡାଉଟ୍ କରିବି ଡାଉଟ୍ କରି କେଉଁଠି ଅଛନ୍ତି ଖୋଜିକି ଆହୁରି ପାଣ୍ଡବମାନଙ୍କୁ କଷ୍ଟ ଦେବେ ଭଗବାନ ବି କନ୍ଦା କଟା କରିବେ ଭଗବାନ ଆହୁରି ବେଶୀ ମୋ ପୁଆଜୀ କାହିଁ ମୋ କୁନ୍ତି କାହାନ୍ତି ମୋ ଅର୍ଜୁନ କାହାନ୍ତି ଇଏ କାହାନ୍ତି ସେ କାହାନ୍ତି ଭଗବାନ ଇଏ କାନ୍ଦିଲେ ଦୁର୍ଯ୍ୟୋଧନ ବୁଝିଗଲେ କୃଷ୍ଣ କାନ୍ଦୁଛନ୍ତି ମାନେ ସେ ଭଗବାନ ଯଦି ଅର୍ଜୁନା ତାହେଲେ ସେ କାନ୍ଦିବେ ତାଙ୍କର କାନ୍ଦଟା ଅର୍ଜିନାଲ ନା ଭଗବାନ ଯେତେବେଳେ ଯେଉଁ ରୋଲ କରିବେ ଅର୍ଜିନାଲ ତ ଭର୍ଜନ ଭଗବାନ ତ ସ୍ତ୍ରୀ ରୋଲ କରନ୍ତି ରାଧାରାଣୀ ଚମକିକି ରହିଯାଉ ସ୍ତ୍ରୀ ଆସିଛନ୍ତି ମାଳା କାଢ଼ିକି ଫୁଲ ନବ ଫୁଲ ଫୁଲ ନବ ସେ ଏମିତି ଡାକନ୍ତି ଫୁଲବାଲି ଯେମିତି ଚାଲେ ଯେମିତି ନିଏ ଯେମିତି ବେଶ ଯେମିତି କଥା ଯେମିତି ରାଧାରାଣୀ ବୁଝିପାରନ୍ତି ଫୁଲବାଲି ତ ବହୁତ ଦେଉଛନ୍ତି ଏଭଳିଆ ଫୁଲବାଲି ତମେ କହିବି ଦେଖିବି ଅର୍ଜିନାଲ ଫୁଲବାଲି ବେଶୀ ଆସେ ଆଜ୍ଞା ସଂସାରରେ ଯିଏ ଯୋଉ ରୋଲ କରୁଛି ରୋଲ ତା ଅନ୍ତର ଭିତରେ କୃଷ୍ଣ ଅଛନ୍ତି ତା ରୋଲଟା ତାଟା କୃଷ୍ଣ ସିଏ ଯେତେବେଳେ ଅଭିନୟ ଯେତେବେଳେ ଯୋଦ୍ଧାର ଅଭିନୟ କରନ୍ତି ଏକ ନମ୍ବର ଯୋଦ୍ଧା ଭଗବାନ ଯେତେବେଳେ କାନ୍ଦିଥିବେ ଦୁର୍ଯ୍ୟୋଧନ 100% କନ୍ଭିନ୍ସ ହେଇଗଲା ପାଣ୍ଡବ ନାମ ନାହାନ୍ତି ପୁରା ଖୁସି ଗୋଟେ ଫିଷ୍ଟ ଲଗେଇଲା ରାସ କର୍ଣ୍ଣ ସହିତ ଆଜି ଭୋଜନ କରିବାରେ କୃଷ୍ଣ କାନ୍ଦୁଛନ୍ତି ମାନେ ପାଣ୍ଡବ ମାନେ ନାହାନ୍ତି ମୁଁ ଆପଣଙ୍କୁ ଏଇ କଥା ଏଠିକି ପଳେଇ ଆସିଲି ପକ୍ଷ ଛାୟା ଭଳି ବିଦୁର ରଖିଥିଲେ ସେଇ ବିଦୁରଙ୍କୁ ଆଜି ପ୍ରାପ୍ତ ହେଇକି ପଚାରୁଛନ୍ତି ଆଜ୍ଞା ଆପଣଙ୍କର ମନ ପଡ଼ୁଛି ନା ଆପଣ ଆମକୁ କେମିତି ରକ୍ଷା କରିଥିଲେ ବର୍ତ୍ତମାନ ତାଙ୍କ ତୀର୍ଥ ଭ୍ରମଣ କଥା ପଚାରୁଛନ୍ତି କୟା ଦଶରଥ కయాభృత్యావర్తితరద్విస్థితిమండలం తీర్థాని క్షేత్రముఖ్యాని సేవితాని భూతలే. କହିଲେ କୟାବୃତ୍ତି ଆବର୍ତ୍ତି ତମ ତମ ଆପଣ ଯେତେବେଳେ ବୁଲୁଥିଲେ ବହୁତ ତୀର୍ଥ, କେଉଁ କେଉଁ ତୀର୍ଥକୁ ଯାଇଛନ୍ତି, କେଉଁ କେଉଁ ବର୍ତ୍ତିତମ ଶରଦ ବି କ୍ଷତି ମଣ୍ଡଳେ ତୀର୍ଥାନି କ୍ଷେତ୍ର ମୁଖ୍ୟ ସେବିତାନି ଭୂତଲ ତୃତୀୟ ଭାଗବତର ଅଛି ଭିତରେ ଯେତେବେଳେ ବାହାରିଲେ ତେବେ ଗୋଟିଏ କୌପିନୀ ପିନ୍ଧିଥିଲେ ବିଦୁର ଯାହା ବିବାହିତ ତାଙ୍କ ନାମ କଣ ବିଦୁରାଣୀ ବୋଲି ପ୍ରସିଦ୍ଧ ପ୍ରକୃତରେ ବିଦୁର ତ ଧର୍ମରାଜ ନା, ସେ କାହାକୁ ବିବାହ ତେଣୁ ବିଦୁରଙ୍କ ଯେତେବେଳେ ବୟସ ହେଇଗଲା ପିତାମହ ଭୀଷ୍ମ ଚିନ୍ତାରେ ପଡ଼ିଲେ ଏ ବିଦୁର ବି ବିବାହ ହେବା ଦରକାର. ତ ମୁଁ ଆପଣଙ୍କୁ ଏଇ ପ୍ରସଙ୍ଗରେ କହୁଛି ବିଦୁର କେବଳ କୌପିନ ଖଣ୍ଡିଏ ଧାରଣ କରିକି ଯାଇଥିଲେ, କାହିଁକି ନା ଦୁର୍ଯ୍ୟୋଧନ ଜେନାଙ୍କୁ କହିଲେ ୟାର ଶ୍ୱାସକୁ ରଖିକି ତାକୁ ବାହାର କରିଦିଅ, ତେଣୁ ତାଙ୍କର କଥାକୁ ପାଳନ କର ନା ଭଗବାନ କହୁଛନ୍ତି ମୁଁ କିଛି ନା ଜିନା ଏ ବସ୍ତ୍ର ବି ନେଲେନି ଗୋଟେ କୌପିନ ଧାରଣ କରି ବାହାରିଗଲେ. ଏ ଯୋଉ ବିଦୁରାଣୀ ଏ ଜଣେ ଅପସର ଥିଲେ, ଧର୍ମରାଜ ତ ସାଧାରଣ ନାରୀକୁ ବିବାହ ହେବେନି, ସେ ଅପସରା କାହା ଗର୍ଭରେ ଆସିଲେ ଜଣେ ବ୍ରାହ୍ମଣ ଗୋଟେ ଶୁଦ୍ରାଣୀକୁ ବିବାହ କରିଥିଲେ ରଖିଥିଲେ ବିବାହରେ ରଖିଥିଲେ, ସେ ବ୍ରାହ୍ମଣଙ୍କର ଔରସରୁ ଏ ଶୁଦ୍ରାଣୀଙ୍କ ଗର୍ଭରୁ ଏ କନ୍ୟାଟି ପିତାମହ ଭୀଷ୍ମ ବହୁ ରାଜାମାନଙ୍କୁ ପଚାରୁଥିଲେ ଗୋଟିଏ ଧାର୍ମିକ ଶୂଦ୍ର ଘରର କନ୍ୟା କିଏ ଅଛି, କାହିଁକି ନା ବିଦୁରକୁ ସେ ଜାଣନ୍ତି ନା, ସେତେବେଳେ ସେ କନ୍ୟାକୁ ପ୍ରାପ୍ତ ହେଇଥିଲେ, ସେ ରାଜାଣୀ ପିତାମହ ଭୀଷ୍ମଙ୍କୁ ଦେଇଥିଲେ, ସେ ହେଲେ ବିଦୁରାଣୀ ଅପସରା, ସେ ଆସିଥିଲେ. ବିଦୁରାଣୀ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ କଦଳୀ ଚୋପା ଗୁଡ଼ିକ ଦେଇଥିଲେ ବିଦୁର ସେତେବେଳେ ବହୁତ ମନ ଦୁଃଖ କରିଥିଲେ. ମୁଁ ଆପଣଙ୍କୁ ଏଇ କଥାରେ କହୁଛି ଯେ ବ୍ରତ ପାଳନ କରି ବୁଲୁଥିଲେ ବିଦୁର କେଉଁ କେଉଁ ବ୍ରତରେ ଥିଲେ ତୃତୀୟ ସ୍କନ୍ଧ ଭାଗବତରେ ଅଛି, ମୁଁ କହିବି ନା, ସେଠି ବହୁତ ବଡ଼ ପ୍ରସଙ୍ଗ ହେଇଯିବ. ଭୂମିରେ ଶୟନ କରୁଥିଲେ ବହୁତ ହରି ତୋଷଣ ବ୍ରତ, ହରିଙ୍କୁ ତୋଷଣ କରିବା ପାଇଁ ବ୍ରତ କରୁଥିଲେ, କେଉଁଠି କେଉଁଠି ଜଳପାନ କରୁଥିଲେ ନହେଲେ ଭିକ୍ଷାବୃତ୍ତି ଫଳମୂଳକୁ ଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ବଡ଼ ଭାଗ୍ୟ ଥିଲା ଯେତେବେଳେ ମୈତ୍ର ଋଷିଙ୍କୁ ଭେଟିଲେ ବିଦୁର ଯେତେବେଳେ ବହୁତ ମନ ଦୁଃଖ କଲେ ବିଦୁରାଣୀ ଭଗବାନ ଶ୍ରୀକୃଷ୍ଣଙ୍କୁ କଦଳୀର ଛିଲ୍କା ଗୁଡାକ ଚୋପା ଗୁଡାକ ଦେଲେ ସେତେବେଳେ ବିଦୁର ପଚାରିଲେ ପ୍ରଭୁ ସଂସାରରେ ଯଦି କେହି ଆପଣଙ୍କୁ ଅଧିକା କଷ୍ଟ ଦେଇଥାନ୍ତି ସେ ହେଉଛି ମୋ ସ୍ତ୍ରୀ, କାହିଁକି ନା ଭଗବାନ ଜଗତର ଗୁରୁ ବିନା ଆମନ୍ତ୍ରଣରେ ଯାହାର ଗୃହକୁ ଆସିଥିଲେ, କିନ୍ତୁ ମୋ ସ୍ତ୍ରୀ ଏଭଳି ଏକ ସ୍ତ୍ରୀ ଶୂଦ୍ର ବୁଦ୍ଧି ତା ସେ ଆଜି କଦଳୀ ନ ଦେଇକି ଚୋପା ଗୁଡ଼ିକ ଦେବ, ପତ୍ରମ ପୁଷ୍ପମ ଫଲମ ତୋୟମ ୟୋମା ଭକ୍ତ୍ୟା ପ୍ରଚ୍ଛତି ତଦାମ ଭକ୍ତି ଅପହୃତମ ଅସ୍ନାମି ପ୍ରୟତାତ୍ମନ ବିଶ୍ୱାସ ବିଶ୍ୱନାଥ ଏ ସବୁ ଭଗବାନ ଦୁଇ ଥର କହିଛନ୍ତି, ଥରେ କହିଛନ୍ତି ଗୀତାରେ ଥରେ କହିଛନ୍ତି ଭାଗବତରେ ସୁଦାମା ଚରିତ୍ର, ଭକ୍ତ ପ୍ରେମା ମୋହିତା ଭକ୍ତ ପ୍ରେମରେ ମୋହିତ ହେଇ ମୁଁ ଫୁଲକୁ ବି ଖାଇଯାଏ, ପୁଷ୍ପ ହଉଛି ଆଘ୍ରାଣ ବସ୍ତୁ, ଭଗବାନ କହିଲେ ମୁଁ ଅସ୍ନା ମୁଁ ପୁଷ୍ପକୁ ଟିକେ ଖାଏ, ପୁଷ୍ପଟା ତ ପୁଷ୍ପକୁ କେମିତି ଭୋଜନ କରିବି ନା ଭକ୍ତ ପ୍ରେମିଆ ମୋହିତା ଭକ୍ତ ପ୍ରେମରେ ମୋହିତ ହେଇଛି, ଭକ୍ତ କଣ କହୁଛି ମୁଁ ପ୍ରେମଟାକୁ ଦେଖେ ତା ପ୍ରେମଟାକୁ, ପ୍ରେମରେ ଆପଣ ଯାହା ଦେଖିଲେ ଭଗବାନ ଖାଇଥାଏ, ପ୍ରେମରେ ଯାହା ଦେବେ ପ୍ରେମ ନାହିଁ ତ ଯାହା ଦେଉଛନ୍ତି କିଛି ଖାଇବେ, ତେଣୁ ପ୍ରେମ ମୋହିତ ହେଇକି ଯେତେବେଳେ ଭିତରେ ଆଣି ଦଉଛନ୍ତି, ଭିତର କହିଲେ ପ୍ରଭୁ ମୁଁ ସବୁଠୁ ଅଧିକା କଷ୍ଟ, ଭଗବାନ କହିଲେ ମୁଁ ମୋ ଜୀବନରେ ଯେତେ ଭୋଜନ କରି ସବୁଠୁ ଆଜି ଅଧିକା ଆନନ୍ଦ ପାଇଛି ନା ପ୍ରଭୁ, ପ୍ରମାଣ ମୋତେ ପ୍ରମାଣ ଦିଅନ୍ତୁ ଭିତର ଭୋଜନ ମୋତେ ପ୍ରମାଣ ଦିଅନ୍ତୁ ଆପଣ ସବୁଠୁ ସନ୍ତୁଷ୍ଟ ଅଛନ୍ତି ବୋଲି କହିଲେ ପ୍ରମାଣ ହଉଛି ମୁଁ ଏତେ ଭୋଜନ କରିଦେଲି ବର୍ତ୍ତମାନ ମୁଁ ଶୋଇବି, କିନ୍ତୁ ତୁମ ଘରେ ଚଟେଇ ଖଣ୍ଡେ ଭିତର ଘରେ ଚଟେଇବି ନାହିଁ, ବିଦୁର ମନ୍ତ୍ରୀ ଥିଲେ ଦୁର୍ଯ୍ୟୋଧନର ଦରବାର କୌଣସି ଜିନିଷ ଆଣିନଥିଲେ, ସେ ଜାଣିଥିଲେ ଦୁର୍ଯ୍ୟୋଧନର ଅର୍ଣ୍ଣ ଖାଇବି ପିତାମହ ଭୀଷ୍ମ ଭଳି ଦିନା ଦିନେ ମୋତେ ତାଙ୍କର ପକ୍ଷପାତିତା ଆଚରଣ କରିବାକୁ ପଡିବ, ଏବଂ ଅଧର୍ମ ବ୍ୟକ୍ତିର ପକ୍ଷପାତିତା ଆଚରଣ ଅର୍ଥ ମୁଁ ଭଗବତ ଦ୍ରୋହୀ ହେବି। ବିଦୁର ସେଇଭଳି ଭିକ୍ଷା ବୃତ୍ତିରେ ଦାନ ବୃତ୍ତିରେ ଚଳୁଛନ୍ତି, ତେଣୁ ବିଦୁରର ଘରେ ସିଧା କଣ୍ଠା ଆଉ ଚଟେଇ ଛଡା କିଛି ନଥିଲା। ତେଣୁ ସେ ଗୋଟେ ଚଟେଇରେ ଦି ଜଣ ଶୋଉଥିବେ, ସେ କେମିତି ଦେବେ ଭଗବାନ ଶ୍ରୀକୃଷ୍ଣଙ୍କୁ? କହିଲେ ମୁଁ ଶୋଇବି ଶୀଘ୍ର ବିଛଣା ପାର। ଭଗବାନ ଯେତେବେଳେ କହିଲେ ବିଦୁର କଣ କହିଲେ, ଖାଇସାରିଲା ପରେ କଣ, ବେଶୀ ଖାଇଦେଲା ପରେ ଆପଣଙ୍କୁ କଣ ହବ, ବଡ଼ ଆଗେ ଗଡ଼ବଡ଼ ହେବେ ନା ତାପରେ ନିଦ ଆସିବ? ଭଗବାନ କହିଲେ ମୁଁ ଏତେ ଖାଇଦେଲି, ଏତେ ଭୁରି ଭୋଜନ ମୋର ହେଇଗଲା, ମୁଁ ଗଡ଼ବଡ଼ ହେବି? ଆରେ ଗଡ଼ବଡ଼ ହେଲେ ବିଦୁର ଚିନ୍ତାରେ ବୋଲେ ବିଛଣା କଣ ହଉଛି? ଭଗବାନ ଜାଣିଦେଲେ ଯେ ସଙ୍କୋଚ କରୁଛି, ଆର ଘରେ କିଛି ଶୟନ ଉପସାହାସନ ନାହିଁ, ମୋ କୋଳରେ ଶୁ ପ୍ରଭୁ, ମୋ କୋଳରେ ଟିକେ ଆପଣ ମୁଣ୍ଡ ଦେଇକି ଭୂମିରେ ଲୋକ ଯାଆନ୍ତି। ଭଗବାନ ବିଦୁରଙ୍କ କୋଳରେ ଶୋଇଲେ, କିନ୍ତୁ ବିଦୁର ଜାଣନ୍ତିନି ଭଗବାନ ଉଠିଲେ, ପୁରା ଘୁଙ୍ଗୁଡ଼ି ମାରିଲେ। ଭଗବାନ ଯାହା ଘୁଙ୍ଗୁଡ଼ି ମାରୁଥିଲେ ବୁଝିପାରୁଥିଲେ, ଅରିଜିନାଲ ବିଦୁର ଭାବିଲେ ଯାହା ଏତେ ଖାଇକି ଆଜି ଆନନ୍ଦ ପାଇଛନ୍ତି। ଆଉ ବିଦୁର ମାୟାରେ, ଭଗବାନଙ୍କ ମାୟାରେ ଭୁଲିଗଲେ ପଚାରିବା ପାଇଁ, ପ୍ରଭୁ ଆପଣ କହିଥିଲେ ବା ଆପଣ କହିବେ ଯେ ଆଜି ଜୀବନରେ ସବୁଠୁ ଅଧିକ ସନ୍ତୁଷ୍ଟ ହେଇଛନ୍ତି ଖାଇବାରେ? ବିଦୁର ପଚାରିଲା, କହିଲେ ହଁ ଖାଇଛୁ, ଯେଉଁଠି ଶୋଇଗଲି ନା ଉନ୍ନ ଭୋକରେ, କଣ ଦୂତ କାମ କରିକି ଏତେ ବଡ ପ୍ରବଚନ ଦେଇକି ଦୁର୍ଯ୍ୟୋଧନ ସଭାରେ ଆସିକି ଚୋପା ଖାଇ କଣ ଶୋଇଥାନ୍ତି ନା ଖାଇଛନ୍ତି ବୁଲିଗଲେ? କିନ୍ତୁ ମୈତ୍ରୀ ଋଷି ଜାଣିଥାନ୍ତା, ଏଠି କହୁଛନ୍ତି ନା ତୀର୍ଥାନି କ୍ଷେତ୍ର ବୃକ୍ଷାନି ସେବିତାନି ଭୂତରେ, ତୀର୍ଥ ବୁଲୁଥିଲେ କେହି ଧରିପାରୁନଥିଲେ, କିନ୍ତୁ ମୈତ୍ରୀ ଋଷି ଦେଖିଦେଇ ଜାଣିଦେଲେ ବିଦୁର ବହୁତ ଭାଗ୍ୟବାନ। କାହିଁକି ବିଦୁର କୋଉପରେ ଧାରଣ କରିଥିଲେ ନା, ଭଗବାନଙ୍କୁ ଶୋଇଥିଲେ, ଭଗବାନ ନିଦରେ ଏତେ ଆନନ୍ଦିତ ହେଇଛନ୍ତି, ନିଦ୍ରାରେ ଏତେ ନିଗୁଣ ନିଦ୍ରାରେ ଶୋଇଛନ୍ତି, ତାଙ୍କର କୁଣ୍ଡଳ ଚିହ୍ନଟା ବିଦୁରଙ୍କର ଜଙ୍ଘ ଭିତରେ ଜଙ୍ଘରେ ଛାପ ହେଇଯାଇଛି। ମା ମାନେ ଚିତା କୁଟା ଦେଖିଛନ୍ତି ନା, ଚିତା କୁଟେଲା ଭଳି ରହିଛି, କିନ୍ତୁ ବିଦୁର ଦେଖିନାହାନ୍ତି। ବିଦୁର ଜାଣନ୍ତି, ସେମାନେ ତ ବସ୍ତ୍ର ପିନ୍ଧୁଥିଲେ, ମୈତ୍ର ଋଷି ଦେଖି ଜାଣିଥିଲେ, କାରଣ ମୈତ୍ର ଋଷି ଭଗବାନଙ୍କୁ ସାକ୍ଷାତ କରିଛନ୍ତି, ହେଲା ଏଇଟା ଭଗବାନଙ୍କର କୁଣ୍ଡଳ ଚିହ୍ନ। ବିଦୁର ତୁମେ କେତେ ଭାଗ୍ୟବାନ, ବିଦୁରଙ୍କର ତୀର୍ଥଯାତ୍ରାଠାରେ ଫେରିଛନ୍ତି ସେତେବେଳେ ସମସ୍ତ ସଦ୍ଗୁଣ ବିଦୁରଙ୍କ ଭିତରେ, ଏକ ଭଗବାନଙ୍କର ଭକ୍ତ, ଦ୍ୱିତୀୟରେ ଏକ ମହାନ ସାଧୁକୁ ଭେଟିକି ଆସିଲେ, ତୃତୀୟରେ ଭଗବାନଙ୍କର ସାକ୍ଷାତ କୃପା ପ୍ରାପ୍ତ। ତେଣୁ ବର୍ତ୍ତମାନ ସମୟ ହେଇଗଲେ, କେତେବେଳେ ଆରମ୍ଭ ହବ ପ୍ରତିଦିନ? ସାଢେ ଛଅ ନା ଛଅଟା ପଇଁଚାଳିଶ, ଆଚ୍ଛା ଛଅଟା ପଇଁଚାଳିଶ, କାରଣ ଯେତେ ଲେଟ୍ ହବ ସେଟା ଆମ ପାଇଁ ଟିକେ କଷ୍ଟଦାୟକ, ଆପଣ ସାତଟା ଶୁଣିଲେ ବି ନଅଟା ସାତ ଦିନ ପାଇଁ, କିନ୍ତୁ ଆମର ବର୍ଷମାନ ପାଇଁ ନା, ଠିକ ଅଛି ଛଅଟା ପଇଁଚାଳିଶରୁ ଆରମ୍ଭ ହେବେ, କିନ୍ତୁ ଆପଣମାନେ ଛଅଟା ତିରିଶରେ ଆସିକି ପହଞ୍ଚିବେ, ଠିକ ଛଅଟା ପଇଁଚାଳିଶରୁ କଥା ଆରମ୍ଭ ହବ। ଭଗବତ ତୀର୍ଥୀଭୂତ ସ୍ୱୟଂ ବିଭୁ ତୀର୍ଥୀ କୁର୍ବନ୍ତି ତୀର୍ଥାନି ସ୍ୱାନ୍ତସ୍ତେନ ଗଦାବୃତ। ଭାଗବତର ବହୁତ ପ୍ରସିଦ୍ଧ ଶ୍ଳୋକ କହିଦେଲେ, ଆପଣ କେତେ ତୀର୍ଥ ଭ୍ରମଣ କଲେ, କିନ୍ତୁ ସାଙ୍ଗେ ସାଙ୍ଗେ କହୁଛନ୍ତି ନାଇଁ ନାଇଁ ଆଜ୍ଞା, ସିଧା ସମୟ ଦେଖୁଛନ୍ତି, ଭଗବତାମ ଚ ତୀର୍ଥାଟା ମାନେ ନ ସ୍ୱାର୍ଥମ କିନ୍ତୁ ତୀର୍ଥ ଅନୁଗ୍ରହାର୍ଥ ଏବ। ବିଦୁରଙ୍କୁ କହୁଛନ୍ତି ଯୁଧିଷ୍ଠିର ମହାରାଜ, ହେ ମହାରାଜ, ହେ ବିଦୁର, ଆପଣ ଯେଉଁ ତୀର୍ଥକୁ ଯାଇଥିଲେ ଆପଣଙ୍କ ସ୍ୱାର୍ଥ ପାଇଁ ନୁହେଁ, ଆପଣ କାହିଁକି ତୀର୍ଥକୁ ଯାଇଥିଲେ? ଆଜ୍ଞା ତୀର୍ଥୀଭୂତା, ତୀର୍ଥକୁ ତୀର୍ଥ କରିବା ପାଇଁ ଆପଣ ଭ୍ରମଣ କରୁଥିଲେ। ତୀର୍ଥୀ କୁର୍ବନ୍ତି ତୀର୍ଥାନି ସ୍ୱାନ୍ତସ୍ତେନ ଗଦାବୃତ, ତୀର୍ଥକୁ ତୀର୍ଥ ସାଧୁ କରେ, କାହିଁକି ନା ଅନ୍ତରରେ ଗଦାବୃତ, ତୋମାର ହୃଦୟ ସଦା ଗୋବିନ୍ଦ ଆଜି। ଭଗବାନଙ୍କର ପ୍ରାଣ ଭଗବଦ୍ଗୀତା ଭାଗବତ ସ୍ତିର୍ଥୀଭୂତ ସ୍ୱୟଂ ବିଭୁ ହେ ବିଭୁ ତୁମାର ହୃଦୟ ସଦା ଭଗବାନ ଶୋଇବାର ଜାଗା ଅଛି କାହିଁକି ନା ଶୋଇବାର ଜାଗା କୋଉ ଶୋଇବାର ଜାଗା ଅଛି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ବିଗ୍ରହ ରଖିଛନ୍ତି ଖଟା କେତେ ଗୋଟେ କରିଛନ୍ତି ଆଜ୍ଞା ବସାରି ହାତ ପାଇବ ନା ଗୋଟେ ପାଇବ ସେ ବିଛଣ ବି ଏଡ଼ା ଆଉ ପୁଣି ଶୋଇବା କୋଉଠି ନା ଠାକୁରଙ୍କ ଆଗରେ ପକେଇଦେଲେ ସେ ଭଗବାନ ସେଠି ଶୋଇବେ ଆଉ ଯଦି ପ୍ରେମରେ ଗୋପାଳଙ୍କୁ ଛୁଟିଆ କରିକି ଆପଣ ଶୋଇଦେଲେ ସେଠି ଶୋଇବେ କି ଭଗବାନ ସେଇଠି ଆପଣ ଶୋଇବେ ପୁଣି ସେଇଠି ଦେଖିଲା ବେଳକୁ ରାତିରେ ନଅଟା ମାନେ ଦଶଟା ପାଞ୍ଚ ଠାକୁର ଶୋଇ ଆସିଲେ ପକେଇ ହରେ କୃଷ୍ଣ 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 ଶୋଇବେ ଭଗବାନଙ୍କୁ ଶୋଇବାର ଜାଗା ବିଶ୍ରାମ ନେବାର ଜାଗା ନାହିଁ କେତେ କୃଷ୍ଣ ଡାକୁଛନ୍ତି କେତେ କଣ କରୁଛନ୍ତି ଏଣେ ବୈକୁଣ୍ଠ ଲକ୍ଷ୍ମୀମାନେ ରହୁଛନ୍ତି ଏଣେ ବ୍ରହ୍ମା ଡାକୁଛନ୍ତି ଏଣେ ଅସୁରମାନେ ଡାକୁଛନ୍ତି ଏଣେ ଶିବ ଡାକୁଛନ୍ତି ସମସ୍ତେ ପ୍ରାର୍ଥନା କରୁଛନ୍ତି କାରଣ ସମସ୍ତେ ଟେନସନ ଫ୍ରି ଟେନସନ ଫ୍ରି ଅଛନ୍ତି ଭଗବାନ ଯଦି ଖୋଜୁଛନ୍ତି ଟେନସନ ଫ୍ରି ଜାଗା କୋଉଟା ଅଛି ଭଗବାନଙ୍କର କିଛି ଟେନସନ ନାହିଁ କାରଣ ଯଦି ଏତେ ଆବେଦନ କରୁଛନ୍ତି ସବୁ ଲୋକମାନେ ଭଗବାନ କଣ କରିବେ ରହିବେ କେମିତି ଭଗବାନ ଯେତେବେଳେ ବିଶ୍ରାମ ନେବା ପାଇଁ ଆସ ଇଚ୍ଛା କରନ୍ତି ସେମାନେ ବୈଷ୍ଣବ ହୃଦୟକୁ ଯାଆନ୍ତି ସବୁବେଳେ ରୁହନ୍ତି କାହିଁକି ନା ବୈଷ୍ଣବ କେତେବେଳେ କିଛି କାମନା କରେ ନା କୌଣସି କାମନା ନାହିଁ ଗୋଟିଏ ସରୋବର ଅଛି ଯେଉଁଠି ସୁଗନ୍ଧ ଜଳ ଜଳ ହଲଚଲ ହଉନାହାନ୍ତି ପଦ୍ମ ପୁଷ୍ପ ଫୁଟିଛି ଆଉ ସେଠି ହଂସମାନେ ବଞ୍ଚନ୍ତି ସେ ସରୋବର ଯେଭଳି ବୈଷ୍ଣବ ହୃଦୟ ସେ କେବଳ ପ୍ରେମ ହୃଦୟ ତା କୌଣସି କାମନା ବାସନା ନାହିଁ ଭଗବାନ ଖୋଜି ଖୋଜି ବୈକୁଣ୍ଠ ଛାଡ଼ିକି ଆସିକି ସେଇଠି ଶୁଣୁଛନ୍ତି ଗୋବିନ୍ଦ ବିଶ୍ରାମ ସେ ଶବ୍ଦ ଲାଗିଲା ତୁମାର ହୃଦୟ ଗୋବିନ୍ଦ ବିଶ୍ରାମ ପୂର୍ବରୁ କଣ ଲାଗିଲା ସଦା ଶୋଇବା ସମୟ କେତେବେଳେ ରାତ୍ରିରେ କିନ୍ତୁ ଭଗବାନ 24 ଘଣ୍ଟା ବିଶ୍ୱବ୍ରହ୍ମାଣ୍ଡର କାମ ଚାଲିଛି ବୈକୁଣ୍ଠରେ ଅଛନ୍ତି ଏଣେ ସବୁ କାମ କରୁଛନ୍ତି କିନ୍ତୁ ସବୁବେଳେ ବିଶ୍ରାମ ନେଇକି ରହିଛନ୍ତି ହୃଦୟ ସଦା ସବୁବେଳେ ରହିଛନ୍ତି ହେ ବିଦୁର ଆପଣ ସେଇଭଳି ଆପଣ ତୀର୍ଥକୁ ଯାଆନ୍ତି କାହିଁକି ନା ତୀର୍ଥକୁ ତୀର୍ଥ କରିବା ପାଇଁ ସାଧୁ ଯୋଉ ତୀର୍ଥ ଭ୍ରମଣ ଯାଏ ତୀର୍ଥ ପାଇଁ ଖୋଜନ୍ତି ତୀର୍ଥ ସବୁବେଳେ କଣ ପ୍ରାର୍ଥନା କରନ୍ତି ବିଷ୍ଣୁଙ୍କୁ ପ୍ରଭୁ ଏ ବୈଷ୍ଣବ ମାନେ ମୋ ପାଖକୁ ଆସନ୍ତି ସେ ଦେଶ ବି ଲେଖୁଛନ୍ତି ମଳିନ ଜନ ସଂସର୍ଗେଣ ମଳିନାନି ତୀର୍ଥାନି ସନ୍ତଃ ପୁନଃ ସ୍ୱୟଂ ତୀର୍ଥି କରୁଛନ୍ତି ଏ ଟୁର୍ ବସ୍ ମୁଁ କାଲି ଦେଖୁଥାଏ ହଜାର ହଜାର ଟୁର୍ ବସ୍ ସବୁ ଯାଉଛି ଏ ବିଷୟ ଲୋକ ମଦମାଂସ ସେବନ କରିବା ବିଷୟ ଲୋକ ସ୍ତ୍ରୀ ପୁତ୍ର କନ୍ୟାଙ୍କୁ ହୃଦୟରେ ଧରିକି ତୀର୍ଥକୁ ଯାଇଛନ୍ତି ପୁଣି ସ୍ତ୍ରୀ ଛୁଆ ପିଲାଙ୍କର ହାତ ଧରିକି ଏ ସେଇ ଲୋକମାନେ ଗଙ୍ଗାରେ ସ୍ନାନ କରିବେ ତୀର୍ଥରେ ସ୍ନାନ କରିବେ ସେଠି ପାପ ଗୁଡା କୁଆଡେ ଯିବ ମଳିନ ଜନ ସଂସ୍କର୍ଶେ ନା ତୀର୍ଥ ବି ମଇଳା ହେଲା ଆପଣ ଗଲେ ସମସ୍ତେ ସେଠି ମଇଳାକୁ ଛାଡ଼ିକି ଆଇଲେ ମଇଳାକୁ ନବ କିଏ ଆଜ୍ଞା ସାଧୁ ଯେତେବେଳେ ଯିବେ ସାଧୁ ସେ ତୀର୍ଥରେ ପହଞ୍ଚିବେ ସେଠି ଯୋଉ ନାମ କୀର୍ତ୍ତନ କରିବେ ସେଠି ଯୋଉ ଗଙ୍ଗା ସ୍ନାନ କରିବେ ସେ ପ୍ରାଣୀମାନେ ଛାଡ଼ିଥିବା ପାପୀମାନେ ଛାଡ଼ିଥିବା ପାପକୁ ସାଧୁମାନେ ନେବେ ପ୍ରମାଣ ପ୍ରମାଣ କହୁଛି ପ୍ରମାଣ ପଞ୍ଚମ ସୁଧ ଭାଗବତ ବୋଲେ ଭଗୀରଥ ଯେତେବେଳେ ପ୍ରାର୍ଥନା କଲେ ଗଙ୍ଗା ସନ୍ତୁଷ୍ଟ ହେଇଗଲେ କିନ୍ତୁ ଗଙ୍ଗା ଦୁଇଟି ଶର୍ତ୍ତ ରଖିଲେ ମୋତେ ଧାରଣ କରିବ କିଏ ହେ ଭଗୀରଥ ମୁଁ ଯେତେବେଳେ ପତିତ ହେବି ମୋ ବେଗକୁ ଧାରଣ କରିବା ପାଇଁ ଜଣେ ସମର୍ଥ ବ୍ୟକ୍ତି ଦରକାର ଆଉ ସଂସାରକୁ କୌଣସି ମାନବ ଦେଖୁନି ମୋର ଧାରାକୁ ସହ୍ୟ କରିପାରିବ ଭଗୀରଥଙ୍କ ଚିନ୍ତା ଆସିଗଲା ହଁ ଜଣେ କରିପାରିବେ କିଏ ଶିବଜୀ ଗଙ୍ଗାଧର କହିଲେ ଶିବ ସ୍ତୁତି ଲଗେଇଲ ଶିବଜୀଙ୍କ ଶିବଜୀ କଣ ଚାହୁଁଛ ନା ଗଙ୍ଗା ପତନ ହେବେ ଆପଣ ଟିକେ ଜଟାର ଧାରଣ କରିବେ ହଁ ଠିକ ଅଛି ମୁଁ ତ ଚାହୁଁଛି ସେୟା ମୋର ଆବଶ୍ୟକ ଗଙ୍ଗା ଦ୍ୱିତୀୟ ସର୍ତ୍ତ ପ୍ରଥମ ସର୍ତ୍ତ ହେଇଗଲା ଦ୍ୱିତୀୟ ସର୍ତ୍ତ କିଂଚାହନ ଭୂମି ଦାସେ ନରାମରିଆ ମୃଜ୍ୟନ୍ତ୍ୟଧନ ମୃଜାମି ତଦାଗମ କ୍ୱାହମ ରାଜଂ ସତ୍ର ବିଚିନ୍ତାମି ହେ ରାଜା ତୁମେ ଚିନ୍ତା କର ମୁଁ ଯଦି ଯିବି କୋଚ ଅହମ୍ ନା ଭବିତା ସେବକ ଏଇଥିପାଇଁ ଭୂମିକୁ ଭୂ ଲୋକକୁ ଯିବା ପାଇଁ ଚାହୁଁନି କାରଣ ଲୋକମାନେ ଜଳରେ ସ୍ନାନ କରିବେ ମୁଖରେ ଗଙ୍ଗା ଜଳକୁ ମୁଖରେ ଭରି କରି ତା କଣ କରିବେ ପୁଣି ଉଚ୍ଚିଷ୍ଟ କରିକି ଜଳରେ ପକେଇବେ ମୁଁ ଚାହୁଁନି ସେମାନଙ୍କର ପାପ ନେବା ପାଇଁ ମୋ ଶରୀରରେ ଏତେ ପାପ ହେଇଗଲା ତାକୁ କିଏ ନବ କୁହ ସାଧବ ନ୍ୟାସିନ ସନ୍ତା ଧର୍ମିଷ୍ଠା ଲୋକ ପାବନା ହରନ୍ତ୍ୟଗ ତତ୍ସଙ୍ଗ ତେ ସ୍ୱସ୍ତି ଅଭବି ଧରି ଭଗୀରଥ କହିଲେ ହେ ଦେବୀ ଗଙ୍ଗା ଦେବୀ ଆପଣ ଚିନ୍ତା କରନ୍ତୁ ନା ଯେଉଁ ସାଧକ ମାନେ ହୃଦୟରେ ଭଗବାନଙ୍କୁ ଗଦାଧରକୁ ଧରିକି ବୁଲିଛନ୍ତି ସ୍ୱାନ୍ତ ସ୍ୱେନ ଗଦା ପୋତା ବିଦୁରଙ୍ଗ ଭଳି ଭକ୍ତ ଯେଉଁମାନେ ଗଦାଧରି କୃଷ୍ଣଙ୍କୁ ହୃଦୟରେ ରଖିଛନ୍ତି ସେମାନେ ଯେତେବେଳେ ତୁମ ଜଳରେ ସ୍ନାନ କରିବେ ପାପୀମାନେ ଛାଡ଼ିଥିବା ମଳକୁ ସେମାନେ ଆଉ ତୀର୍ଥକୁ ଯିବା ମାନେ କଣ କି ଆଜ୍ଞା ଆମ ମନ ଭାରି ଖୁସି ମୁଁ ଗଲି ବୃନ୍ଦାବନ କରି ବୁଲି ଆଇଲି ଆମ ଗୁରୁଦେବ ବନ୍ଦୀ କରି କୁଆଡ଼େ ଯାଇଥିଲୁ କୁଆଡ଼େ ଯିବୁ ବୃନ୍ଦାବନ ବୃନ୍ଦାବନ ଯାଇ କଣ ଦେଖିଲୁ ଘୁଷୁରୀ ଦେଖିବୁ ମହିଳା ବୋଟିକି ଦେଖିବୁ କୋଠା ବାଟି ଦେଖି ଆସିଲି କଣ ଦେଖିବୁ ତ ବୃନ୍ଦାବନ ଦର୍ଶନ ହେଇଯିବ କିନ୍ତୁ ବୃନ୍ଦାବନ ଗଲେ ବୃନ୍ଦାବନ ଦର୍ଶନ ତ ହେଇଯିବ ତୀର୍ଥକୁ ଗଲେ ତୀର୍ଥ ଦର୍ଶନ ହବ ତୀର୍ଥର ଫଳଟା କଣ ତୀର୍ଥ ଫଳ ସାଧୁ ସଙ୍ଗ ସାଧୁ ସଙ୍ଗ ସାଧୁ ସଙ୍ଗେ ଅନ୍ତରଙ୍ଗ ଭଜନ ଶ୍ରୀକୃଷ୍ଣ ମନୋହର ଯଦି ଜଣେ ଶୁଦ୍ଧ ଭଗବାନଙ୍କ ସାଙ୍ଗରେ ଆପଣ ରହିଛନ୍ତି ଏଠି ବୃନ୍ଦାବନ ଆଉ ତୀର୍ଥ ଭ୍ରମଣ କରିବା କିଛି ଆବଶ୍ୟକ ନାହିଁ ଯେ ସ୍ଥାନେ ବୈଷ୍ଣବ ନାହିଁ ସେ ତୀର୍ଥ ତେ ନାହିଁ ଯାଇ କିଲା ହାଣ୍ଟିଆ ଦୂର ଦେଶ ବହୁତ ଦୂରକୁ ଯିବେ ଟଙ୍କା ପଇସା ଖର୍ଚ୍ଚ କରିକି ଟୁର୍ କରିକି ଯିବେ କଣ ଲାଭ ଯଥାଏ ବୈଷ୍ଣବ ଯଥାଏ ବୈଷ୍ଣବ ଭଗବାନ ସେଇ ସ୍ଥାନ ବୃନ୍ଦାବନ ସେଇ ସ୍ଥାନ ଆନନ୍ଦ ଏ ଅନୁଭବ ଏ ମୋର ଅନୁଭବର କଥା ଧର ଆମର ଗୁରୁଦେବ ଥିଲେ ଆମେ କିଆଡ଼େ ଜାଣିଲା ପ୍ରତିଦିନ ଆମକୁ ସକାଳ ବାହାରେ ମଙ୍ଗଳାରତି ଠାରୁ ପୁରା ସନ୍ଧ୍ୟା ପୂର୍ଣ୍ଣ ଲାଗେ ମନ୍ଦିରଟା ଗୋଟେ ନୂଆ ଠାକୁରଙ୍କ ଦର୍ଶନ ପୁରା ଆନନ୍ଦ ଆଉ କିଛି ଆମେ ପୁରୀ ବର୍ଷକୁ ଥରେ ଜାଣିଲା ଥରେ ସୁନାବେଶ ଦିନ ଗାଡି ଗୋଟେ ଗାଡିରେ ସମସ୍ତେ ଯିବେ ନା କିଏ କୁଆଡ଼େ ଯିବା ବୃନ୍ଦାବନ ଆମେ ଦେଖିବି ନଥିବ କିଛି ଆମର ଆବଶ୍ୟକ ନାହିଁ
ସୁଖଭକ୍ତ ଅଛନ୍ତି ମାନେ ତାଙ୍କ ପାଖରେ ରହିବା, କଥା ଶୁଣିବା, ତାଙ୍କ ସେବା କରିବା ଏତେ ଆନନ୍ଦ। ବର୍ତ୍ତମାନ କାହାକୁ କହିଲା ବେଳକୁ ଟିକେ ଝାଡୁ ମାରନି ମନ୍ଦିର, ମୁଁ କରିପାରିବିନି, ମତେ ସମୟ ହେଲା ଭୋଜନ କରିବି। ସେତେବେଳେ ସେବା ମାନେ ଆମେ ଯେତେବେଳେ ଗାଡ଼ିରେ ସବୁ ଯାଉଥିଲୁ ଆମକୁ ସବୁ ମ୍ୟାଲେରିଆ ଜ୍ୱର ହେଇଥିବ, ଟେମ୍ପରେଚର ଫୁଲ ଥିବ, ଆମେ ହେଲ୍ପର ଡ୍ରାଇଭରଙ୍କ ସାଙ୍ଗରେ ମିଶିକି ହେଲ୍ପର ଆମର ଆମେ ସବୁ ଗାଡ଼ି ଚକା ଖୋଲି ତାକୁ ନେଇ ରିପେୟାର କରି ତାକୁ ଫୁଲ ଗାଡ଼ିରେ ଫିଟି କରିବ ପ୍ରଚାର କରିଥିଲୁ। ବୈଷ୍ଣବ ସୁଧ ବୈଷ୍ଣବ ବୋଲି ତାଙ୍କର ଗୋଟେ ଶକ୍ତି ଆସେ, ଦେଖୁଛନ୍ତି ନା ପ୍ରଭୁପାଦ ମହାରାଜ ଶିଷ୍ୟମାନେ ପୋଲିସ ଲାଠି ଲଗାଉଛି ବିଦେଶୀ ମାନଙ୍କୁ, କେସ୍ କରିକି ବାଡ଼ଉଛି ଯୁଗୁ ମନ୍ଦିର, ଗୁଣ୍ଡା ମାନେ ଜାଗାକୁ ନେଇଯାଇଛନ୍ତି। ବହୁପାଦଙ୍କର ଶକ୍ତି, ସେମାନେ ବିଦେଶୀ ମାନେ ମାଡ଼ ଖାଇ ଜେଲ ଯାଇ ସେମାନେ ମନ୍ଦିର କରୁଥିଲେ, କଣ ତାଙ୍କର ନଥିଲେ ସେବାରେ, ବୈଷ୍ଣବଙ୍କ ସେବାରେ ବୃନ୍ଦାବନ ଭଳିଆ ହେଲେ ଭଗବାନଙ୍କର ଶୁଦ୍ଧ ଭକ୍ତ ମାନେ ଯେଉଁଠି ଅଛନ୍ତି ତାଙ୍କ ପାଖରେ ଭଗବାନ ଅଛନ୍ତି, ଯଦି ଭଗବାନ ଯେଉଁଠି ଅଛନ୍ତି ବୃନ୍ଦାବନ ତୀର୍ଥ ଯିବା କଣ ଦରକାର। କେହି ଯଦି ଗୁରୁଦେବଙ୍କର ସେବାକୁ ତ୍ୟାଗ କରିକି ସେ ତୀର୍ଥ ଆଦି ଭ୍ରମଣ କରୁଛି ତାକୁ ଫଳ କିଛି ମିଳିବ, ଗୁରୁଙ୍କ ଅନୁମତିରେ ସେ ଯିବ। ଆପଣଙ୍କର ଆଜ୍ଞା ତୀର୍ଥ ଭ୍ରମଣ ବିଦୁରଙ୍କୁ କହୁଛନ୍ତି କି ଯୁଧିଷ୍ଠିର, ଆପଣ ଯଦି ତୀର୍ଥ ଭ୍ରମଣ କରିଛନ୍ତି ତୀର୍ଥକୁ ପବିତ୍ର କରିବା ପାଇଁ ଆପଣଙ୍କୁ କିଛି ସ୍ୱାର୍ଥ ନାହିଁ, ଆପଣ ତ ସ୍ୱୟଂ ଗଦାର ହୁଅନ୍ତୁ ଧରିଛନ୍ତି ଆଉ। ସେପାଇଁ ସାଧୁମାନେ ହେଲେ ସାଧବା ଜଙ୍ଗମ ତୀର୍ଥ, ସାଧୁମାନେ ବୁଲା ତୀର୍ଥ, ବୃନ୍ଦାବନ ଗୋଟିଏ ଜାଗାରେ ଅଛି, ବୃନ୍ଦାବନ ଆମେରିକାରେ ବୃନ୍ଦାବନ ହେଇପାରିବ ଆଜ୍ଞା, ଆମେରିକାରେ ପୁରୀ ହେଇପାରିବ, ତାହେଲେ ପ୍ରଭୁପାଦ ହେଲେ ଆମେରିକାକୁ ସେଠି ଭକ୍ତମାନେ ବର୍ତ୍ତମାନ ଆମେରିକାର ଏକ ନମ୍ବର ଟୁରିଷ୍ଟ ପ୍ଲେସ୍ ହେଉଛି ଆମର ସେଇଟା ନ୍ୟୁ ବୃନ୍ଦାବନ, ୱେଷ୍ଟ ଭର୍ଜିନିଆ ନ୍ୟୁ ବୃନ୍ଦାବନ, ଆମେରିକା ସରକାର ବହୁତ ଇସ୍କନ ବହୁତ ସୁନ୍ଦର, 3,000 acres ଜମି ଆମେରିକା ସରକାର ଦେଇଛି ନ୍ୟୁ ବୃନ୍ଦାବନ, ଦେଖୁଛନ୍ତି ନା ଆମେରିକାରେ ଠିକ ଗିରିଗୋବର୍ଦ୍ଧନ ଭଳି ଅଛନ୍ତି, କୃଷ୍ଣ ଅଛନ୍ତି ସବୁ, ସେପଟେ ଜଗନ୍ନାଥ ପୁରୀ ଗୋଟେ ଧାମ ଅଛି ଜଗନ୍ନାଥ ସେଠି ଅଛି, ସାଧୁ ହଉଛି ବୁଲା ତୀର୍ଥ, ସେ ବୁଲି ବୁଲିକି ତୀର୍ଥ କରିଦେବ, ହୃଦୟ ଭଗବାନ ଅଛି ସେ ଯୋଉଠି ରହିଲେ ସେଠି ତୀର୍ଥ ହେଲା। ଏ ସାମ୍ପାତ୍ୟ ଉଦକେ ନେଇବ ଶୁଦ୍ଧ୍ୟନ୍ତି ମହିଳା ଜନା, ଆଚ୍ଛା ତୀର୍ଥରେ ତ ଜଳ ଖାଇ ସ୍ନାନ କଲେ ଶୁଦ୍ଧ ହବ, ସାଧୁ ପାଖରେ କୋଉଠି ଜଳ ଅଛି ସେ ତୀର୍ଥ ହେଲା ଶୁଦ୍ଧ ହବ। ଯଶ୍ୟ ବାକ୍ୟ ଉଦକନି, ସାଧୁ ଯୋଉ ଭଗବାନଙ୍କ କଥା କହିବ ନା ସେଇ ଜଳରେ ଯିଏ ସ୍ନାନ କରିଲା ସେ ଶୁଦ୍ଧ ହେଇଯିବ। ନାରଦ ବନ୍ଧୁଯାତ୍ରାରେ ନାରଦ କହୁଛନ୍ତି ମୁହୂର୍ତ୍ତାର୍ଦ୍ଧମ, ମୁହୂର୍ତ୍ତର ଅର୍ଦ୍ଧେ ମୁହୂର୍ତ୍ତାର୍ଦ୍ଧମ ମୁହୂର୍ତ୍ତମ ମା ୟତ୍ର ତିଷ୍ଠନ୍ତି ବୈଷ୍ଣବ ସତ୍ୟମ ସତ୍ୟମ ମୁନେ ସତ୍ୟମ ତତ୍ ତୀର୍ଥ ତତ୍ତପୋଧନମ, ମୁଁ ସତ୍ୟ କରି କହୁଛି ସତ୍ୟ କରି କହୁଛି, ଯେଉଁଠି ଅର୍ଦ୍ଧ ମୁହୂର୍ତ୍ତ ବା ମୁହୂର୍ତ୍ତ ଗୋଟିଏ ବୈଷ୍ଣବ ରହୁଛନ୍ତି ସେ ହେଇଗଲେ ତୀର୍ଥ, ସେ ହେଇଗଲେ ତୀର୍ଥ। ଆମର ଏଗୁଡା କଣ ବିଶ୍ୱାସ ଆସିବ କି? ଆମର ବିଶ୍ୱାସ ନାହିଁ ବୈଷ୍ଣବ ଆପଣ, ଆମେ କଣ କହିବା, ରାମଜୀ ଭରତଙ୍କୁ କହୁଛନ୍ତି ଭକ୍ତିର ମହିମାରେ, ଭରତଙ୍କୁ କହୁଛନ୍ତି ସାଧୁ ମହିମାରେ, କେତେବେଳେ ଆପଣ ଭଗବାନ ଖୁସି କରିପାରିବେ, ସାତ ସମୟ ମାୟା ଜଗ ଦେଖା ମେତେ ସନ୍ତାଧିକ କରି ଲେଖା। ଭରତ ତୁମେ ଯେମିତି ଜଗତ ସାରା ସବୁଆଡେ ରାମ ଦେଖୁଛ, ଯିଏ ସବୁଆଡେ ଭଗବାନଙ୍କୁ ଦେଖିବ ମୋତେ କିଏ ପାଇବ, ସେଥିରେ ମୋତେ କହୁଛନ୍ତି ରାମ କହୁଛନ୍ତି ମୋତେ କିଏ ପାଇବ, ମେତେ ସନ୍ତ ଅଧିକ କରି ଲେଖ, ମୋତେ କିଏ ପାଇବ ଯିଏ ମୋଠାରୁ ସନ୍ଧକୁ ସାଧୁକୁ ବଡ଼ ବଡ଼ ଦେଖୁଛି। ଆପଣ ଯେତେବେଳେ ଶୁଦ୍ଧ ବୈଷ୍ଣବକୁ ଭଗବାନ ଠାରୁ ବଡ଼ ଦୃଷ୍ଟିରେ ଦେଖିପାରିବେ ସେତେବେଳେ ଭଗବାନ ପାଇବ, କିଏ କହୁଛନ୍ତି ରାମ କହୁଛନ୍ତି, ଏ ଆମ ସମ୍ପ୍ରଦାୟର କଥା ନୁହେଁ। ଦେଖ ମହାତ୍ମା ତୁଳସୀଦାସ ଲେଖୁଛନ୍ତି ମେତେ ସନ୍ତ ଅଧିକ କରି ଲେଖ, ରାମ କହୁଛନ୍ତି ଭରତ ଯିଏ ସନ୍ଥକୁ ସାଧୁକୁ ମୋଠାରୁ ବଡ଼ ବୋଲି ଦେଖିବ ସେ ମୋତେ ପାଇବ। ତେଣୁ ସେଭଳି ସାଧୁର ତୀର୍ଥ ଭ୍ରମଣ କଣ ଦରକାର ବିଦ୍ରୋହ ଭଳି ସାଧୁର, ତେଣୁ ତୀର୍ଥକୁ ତୀର୍ଥ କରିବା ପାଇଁ ଯୁଧିଷ୍ଠିର ମହାରାଜ କହୁଛନ୍ତି। ଏବେ କଥାକୁ ପାଇଁ ବିଶ୍ରାମ ନେଇ ଗୋଟିଏ ବୈଷ୍ଣବ ଲୀଳା କହିକି ଦି ଜଣ ଭକ୍ତ ଥାନ୍ତି ସେ ଓଡ଼ିଶାରେ, ରାମଦାସ ଆଉ ଶ୍ୟାମ ଦାସ, ଦି ଜଣ ବୈଷ୍ଣବ ରାମଦାସ ଆଉ ଶ୍ୟାମ ଦାସ। ତାଙ୍କ ଗୁରୁଦେବ କହିଲେ ବାପା ତୁ ଏତେ ଦିନ ସେବା କଲୁଣୁ, ସେ କୁଆଡ଼େ ଯାଆନ୍ତି କି? ଗୁରୁ କହିଲେ ଦେଖ ତୁମ ଜୀବନର ଆଉ ଲାଭ କଣ ହବ, ବହୁତ ଦିନ ତ ସେବା କଲଣି, ଯାହା ଟିକେ ବୈଷ୍ଣବ ଦେଖି ଆସିବ ତୁମ ଜୀବନର ସବୁ ଫଳ ପାଇବ। କହିଲେ ଆଜ୍ଞା ବୈଷ୍ଣବ କୋଉଠି ଅଛନ୍ତି, କୋଉଠି ଦେଖିବାକୁ ଯିବ ନା? ବୃନ୍ଦାବନ ଯା। ଚାଲି ଚାଲି ତିନି ମାସର ସେତେବେଳେ ଯାଇ ପହଞ୍ଚି ମହାପ୍ରଭୁଙ୍କ ପରେ ପରେ ନରୋତ୍ତମ ଦାସ ଠାକୁର ସେତେବେଳେ ଥାନ୍ତି, ନରୋତ୍ତମ ଦାସ ଠାକୁର ସେତେବେଳେ କ୍ଷେତୁରୀକୁ ପଡ଼ିଥାନ୍ତି ତାଙ୍କ ଗାଁ, ସେଠି ଛଅଟି ବିକ୍ରମକୁ ପ୍ରକଟ କରିଛନ୍ତି। ସେବା ପୂଜା ଚାଲିଛି, ନରୋତ୍ତମ ଠାକୁର ବାର୍ଦ୍ଧକ୍ୟ ଅବସ୍ଥା ହେଲାଣି, ରାମଦାସ ଶ୍ୟାମଦାସ ବୃନ୍ଦାବନରେ ପହଞ୍ଚିକି ସବୁ ବୈଷ୍ଣବମାନଙ୍କୁ ଦେଖା କଲେ, ଦେଖା କରିକି ଗୁରୁଙ୍କ କଥା ମନ ଲୋକ କହିଲେ। ଗୁରୁଦେବ କହିଥିଲେ ବୈଷ୍ଣବମାନଙ୍କୁ ଦେଖିଦେଲେ ତୁମର ସବୁ ଫଳ ପାଇଗଲା, ଇଏ ତାଙ୍କର ଦେଖା ଦେଖି କରିସାରିକି ସବୁ ଯିଏ ପଚାରୁଛନ୍ତି। ଆମ ଗୁରୁଦେବ କହିଥିଲେ ବୈଷ୍ଣବଙ୍କୁ ଦେଖିଦେଲା ମାତ୍ର ଆମର ତ କିଛି ହେଇନା, ଆମେ ତ ଯାହା ଥିଲୁ ସେଇଆ, ସେଇ ଯୋଉ ରାମଦାସ ସେଇ ରାମଦାସ, ଯୋଉ ନାଁଟା ଅଛି ନା ରାମର ଦାସ ନା ଶ୍ୟାମର ଦାସ, କାହିଁ କିଛି ଫଳ ନାହିଁ। ତାହେଲେ ଆମ ଗୁରୁ ତ ହଉଛି ସତବୈଷ୍ଣବ, ଗୁରୁ ବାକ୍ୟ ତ ମିଥ୍ୟା ହବନି, ଆମକୁ ତ କାହିଁ କିଛି ଫଳ ମିଳିଲାନି। ସବୁ ବୈଷ୍ଣବମାନେ କହିଲେ ଇଏ ଉତ୍ତର ଆମେ ଦେଇପାରିବୁନି, ତୁମ ଗୁରୁ ଯଦି ସଦ୍ଗୁରୁ, ତୁମ ଗୁରୁ କହିଛନ୍ତି ବୈଷ୍ଣବମାନଙ୍କୁ ଦର୍ଶନ କରିବା ମାତ୍ରେ ତୁମର ସବୁ, ଆମକୁ କଣ କହିବୁ? କେହି ଉତ୍ତର ଦେଇପାରିବନି। କହିଲେ ସମସ୍ତେ କହିଲେ ନରୋତ୍ତମ ଦାସ ଠାକୁର ମୋତେ ଯାଉ, ନରୋତ୍ତମ ପୁଣି ସେଠୁ ଚାଲି ଚାଲିବା ଗଲେ କେଉଁଠିକି କ୍ଷେତ୍ରୀ ଆମର କୁ ସେଟା ପଡୁଛି ଆପଣଙ୍କର ବର୍ତ୍ତମାନର ସେ ଯାଇକି ପହଞ୍ଚିବେ ଗଙ୍ଗା ଉତ୍ତରବଙ୍ଗ, ଉତ୍ତରବଙ୍ଗରେ ପହଞ୍ଚିବ ଚାଲି ଚାଲିକା ବୃନ୍ଦାବନ ଉତ୍ତରବଙ୍ଗ ଯାଇ ପହଞ୍ଚିବ, ପହଞ୍ଚିଲା ବେଳକୁ ଭୋଗ ଲାଗିବା ବେଳ 11:12 ବେଳ, ଠାକୁରଙ୍କ ପାଇଁ ଭୋଗ ରେଡି ହେଇକି ରହିଛି, ଇଏ ରାମଦାସ ଶ୍ୟାମଦାସ ଯାଇ ପହଞ୍ଚିଗଲେ ବୈଷ୍ଣବ ଆଶ୍ରମରେ ପହଞ୍ଚିବା ମାନେ ସାଙ୍ଗେ ସାଙ୍ଗେ ଭୋଜନ ଦିଆହବ, ଠାକୁରଙ୍କର ଭୋଗ ଲାଗିବ ପହଞ୍ଚି ପଚାରିଦେଲେ କେଉଁଠୁ ଆସୁଛନ୍ତି, ବୃନ୍ଦାବନରୁ ଆସୁଛନ୍ତି ମାନେ ପଚାର କିଛି ପାଇନଥିବେ ଆଉ। କହିଲେ ପୂଜାରୀ ନରୋତ୍ତମ ଦାସ ଠାକୁର କହିଲେ ପୂଜାରୀ ଭୋଗ ବାଣିଜ୍ୟ ଠାକୁର ପାଇଁ ଆଗେ ଦିଅନ୍ତି ବୈଷ୍ଣବ, ପୂଜାରୀ ବୈଷ୍ଣବ ଦେବେ ଦେଖନ୍ତୁ ମୋତେ ସନ୍ତ ଅଧିକ କରିବେ, ତୀର୍ଥ କରୁବନ୍ତି ତୀର୍ଥାନି ସ୍ୱାନ୍ତ ସ୍ୱେନ ଗଦାକୃତ, ହୃଦୟରେ ଗଦାଧରକୁ ଧରିଛନ୍ତି ଆଉ ଆଜ୍ଞା ସାଧୁଙ୍କୁ ଦର୍ଶନ କରିଥିଲେ ତାକୁ ଗଦାଧର ତାଙ୍କ ଭିତରେ ରହିବେ ବୋଲି ବୁଝୁ ନାହିଁ, ଦୁଇ ଜଣ ବୈଷ୍ଣବଙ୍କର ସେବା ସରିଗଲା, ପୁଣି ପୂଜାରେ ଗଲା ରୋଷେଇ କରିବା ପାଇଁ, ପୁଣି ଚୁରି ଲଗେଇ ରୋଷେଇ କଲେ, ପୁଣି ଠାକୁରଙ୍କର ଭୋଗ ରୋଷେଇ ଭୋଡ଼ା ବୈଷ୍ଣବ ପାଇଦେବେ ନା, ରୋଷେଇ କରିବା ପାଇଁ ଆଦେଶ ଦେଲେ ବୈଷ୍ଣବ ଇଏ ପୂଜାରେ ଚିନ୍ତା କଲା ନାହିଁ ଆଉ ଥରେ ପରିଶ୍ରମ କରିବାକୁ ପଡ଼ିବ, ହଉ ଠାକୁର ପାଇଁ କରିବା ରୋଷେଇ କଥା କରୁଛୁ, ନରୋତ୍ତମ ଦାସ ଠାକୁର କହିଲେ ହଉ ମୁଁ ଟିକେ ବିଶ୍ରାମ ନେଉଛି ଭୋଗ ଲାଗିସାରେ ମୋତେ ଡାକିଲା, ନରୋତ୍ତମ ଦାସ ଠାକୁର ଆଖି ପଡ଼ିଯାଇଛି ଠାକୁର ତାଙ୍କୁ ଉଠାଉଛନ୍ତି, ଏ ନରୋତ୍ତମ ତୋର ବିଶ୍ୱାସ ନାହିଁ କି ତୁ ଗୋଟେ ଲେଖୁଛୁ ଗୋଟେ କଥା କହୁଛୁ ଗୋଟେ କଥା, ତୁ ଲେଖୁଛୁ ତୋମାର ହୃଦୟ ସଦା ଗୋବିନ୍ଦ ମିଶ୍ରା, ତୁମେ ଲେଖିଛୁ ନା ଆଉ କିଏ ଲେଖିଛି, ବୈଷ୍ଣବ ମାନେ ଭୋଜନ କରିସାରିଲେ ମାନେ ମୁଁ ତ ଖାଇସାରିଲି ଆଉ ମୋତେ ପୁଣି ଆଉ ଥରେ ସେମିତି ଭୋଗ ଲଗେଇବୁ, ତୁ ବୈଷ୍ଣବକୁ ଆଉ ମୋ ପାଖରେ ଅଭେଦ ଅଲଗା ଦେଖୁଛୁ ଭେଦ ସୃଷ୍ଟି କରୁଛୁ କି? ଏହା ନରୋତ୍ତମ ଦାସ ଠାକୁର ଉଠିକି ଧାଇ ଧାଇଁ ଗଲେ ପୂଜାରେ, ଏ ରୋଷେଇ ବନ୍ଧ ରୋଷେଇ ବନ୍ଧ ଠାକୁରଙ୍କୁ ପହଡ଼ ଦେବେ ପାଣି ଦେଇକି ଜଳ ଦେଇକି ପହଡ଼ ଦେବେ, କାହିଁକି ଆଜ୍ଞା ଭୋଗ ଲାଗିନି, ଆରେ ଭୋଜନ ହେଇଗଲାଣି ଠାକୁରଙ୍କର, କାହିଁକି ନାଇଁ ବୈଷ୍ଣବ ଦୁଇ ଜଣ ଭୋଜନ କରିଦେବେ, ଆଜ୍ଞା ନରୋତ୍ତମ ଦାସ ଠାକୁର ଧାଇ ନେଇ ଯାଇକି ସେ ବୈଷ୍ଣବ ପାଦ ତଳେ ପଡ଼ୁଛନ୍ତି, ଯେ ଆପଣ ଏଭଳି ବୈଷ୍ଣବ ଯେ ଆପଣଙ୍କ ଭୋଜନରେ ମୋର ପ୍ରଭୁଙ୍କର ଭୋଜନ, ଆଉ ପ୍ରଶ୍ନ ପଚାରିବାକୁ ପଡ଼ିଲାନି, ନରୋତ୍ତମଙ୍କ ପ୍ରଶ୍ନ ପଚାରୁନାହାନ୍ତି, ମୋ ଗୁରୁ ବୁଝିଗଲେ ଆରେ ମୁଁ ଖାଲି ସାଧୁଙ୍କୁ ଦର୍ଶନ କରି 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 ଆସୁ ଆସୁ ଆମ ହୃଦୟରେ ଭଗବାନ ବସିଅଛି, ତାହେଲେ ଯାହା ଯିଏ ଅନବରତ 24 ଘଣ୍ଟା ଭଗବାନ ଡାକି ଗୋଦାଧର ହୃଦୟରେ ବସିଛନ୍ତି ତାଙ୍କର ପାଇଁ ଆମେ କଣ କହିବୁ, ତୀର୍ଥ କୁର୍ବନ୍ତି ତୀର୍ଥାନି ସ୍ୱାନ୍ତ ସ୍ତେନ ଗଦାଧୃତ, ଏତିକି କଥାକୁ ବିଶ୍ରାମ ଦେଉଛି, କାଲି ଆରମ୍ଭ ହବ ପ୍ରବଚନ ଅଲଗା ଦିଗ ଚାଲିଗଲା, ବର୍ତ୍ତମାନ ସ୍ୱାଗତମ ଦିଗ ଚାଲିଗଲା, ବିଦୁରକୁ ସ୍ୱାଗତ ଦେଇଦେଲେ, ବିଦୁର କାଲି ରହିବେ କିଛି ଦିନ ରହିବେ, ବାମପ୍ରସ୍ତ ନେଇଛନ୍ତି, ରାଜଧାନୀରେ ରହିବା ଉଚିତ ନୁହେଁ। ଦେଖିଲେ ସମସ୍ତେ ଠିକ ଅଛନ୍ତି, ସମସ୍ତେ ଅଯୋଧ୍ୟାବାସୀଙ୍କ ଭଳି, ରାମ ଅଯୋଧ୍ୟାବାସୀଙ୍କୁ ନେଲା ଭଳି ସମସ୍ତଙ୍କୁ ନେଇଯିବେ ଭଗବାନ ଶ୍ରୀକୃଷ୍ଣ। କିନ୍ତୁ ଏଠି ଜଣେ ରହିଯିବ, କିଏ? ମୋ ଭାଇ ଧୃତରାଷ୍ଟ୍ର। କାରଣ ଏ ଯେଉଁ ବୈଷ୍ଣବ ଅପରାଧ କରିଛନ୍ତି, ପାଣ୍ଡବମାନଙ୍କୁ କଷ୍ଟ ଦେଇଛନ୍ତି, ଏ ଯେଉଁ ପର୍ଯ୍ୟନ୍ତ ଅନୁତାପ କରିକି ଭଜନ ନ କରିବେ ସେ ପର୍ଯ୍ୟନ୍ତ ଭଗବାନ ତାଙ୍କୁ ବୈକୁଣ୍ଠକୁ ନେବେ। ତେଣୁ ମୁଁ ଯିବିନି, ମୁଁ କିଛି ଦିନ ରହିବି, ଆରମ୍ଭ କରିବେ କାଲି ପ୍ରବଚନ ଧୃତରାଷ୍ଟ୍ରଙ୍କ ଉଦ୍ଦେଶ୍ୟ। ଏହି ପ୍ରବଚନରେ ଧୃତରାଷ୍ଟ୍ର ଚାଲିବେ, ଗାନ୍ଧାରୀ ଚାଲିବେ, ବିଦ୍ରୋହ, ଏଇ ଭାଇକୁ ବିଦା କଲା ପରେ ବିଦ୍ରୋହୀ ପଡ଼ିଯିବ, ତାପରେ ପାଣ୍ଡବମାନଙ୍କର ମହାପ୍ରସ୍ଥାନ ହବ। ପାଣ୍ଡବମାନେ ଖବର ପାଇଯିବେ ଅର୍ଜୁନ ଯାଇଥିଲେ, ଦ୍ୱାରକା ପଠେଇଥିବେ ଭଗବାନ ଅର୍ଜୁନଙ୍କୁ, ଯୁଧିଷ୍ଠିରଙ୍କୁ ପଠେଇଥିବେ ଅର୍ଜୁନଙ୍କୁ, ଅର୍ଜୁନ ଭଗବାନଙ୍କର ମହାପ୍ରସ୍ଥାନ ବୈକୁଣ୍ଠ ପ୍ରସ୍ଥାନ ଶୁଣିକି ଆସି କହିବେ, ଏବଂ ପାଣ୍ଡବମାନେ ପ୍ରସ୍ତୁତ ହେବେ, ଯାହାଙ୍କ ପାଇଁ ଭଗବାନ ଏତେ ବଡ଼ ସଂଗ୍ରାମ କରିଥିଲେ ସେମାନେ ଭଗବାନଙ୍କର ଚାଲିଗଲେ, ସେ କହିଲେ ନା ଆମର ରାଜ୍ୟ ଦରକାର, ଆମେ ବି ଚାଲିଛୁ। ବହୁତ ଶିକ୍ଷଣୀୟ ବିଶେଷ କରି ଦୁଇଟି ପ୍ରବଚନ ଅଛି, ଗୋଟିଏ ହେଉଛନ୍ତି ବିଦୁରଙ୍କର, ଗୋଟିଏ ହେଉଛନ୍ତି ନାରଦଙ୍କର, ଆଉ ଗୋଟିଏ ଅର୍ଜୁନଙ୍କର। ଅର୍ଜୁନ ତାଙ୍କ ଜୀବନରେ ଯାହା ଯାହା ଲାଭ କରିଛନ୍ତି ସବୁ ବ୍ୟାଖ୍ୟା କରିବେ ଭାଇଙ୍କ, ଭାଇ ମୁଁ ଆଜି ଯେଉଁ ଯାହାଙ୍କ କୃପାରୁ ଆଜି ସମସ୍ତ ରାଜାମାନଙ୍କର ମୁକୁଟ ମୋଡ଼ ମଣି ହେଇଥିଲି, ସେ ହରିଆଜି ମୋ ପାଖରେ ନାହାନ୍ତି। ବହୁତ ଦୁଃଖରେ ଦୁଃଖୀ ଦେଇଥିବ ଅର୍ଜୁନ ତାଙ୍କର ପ୍ରବଚନ, ଏଇଟା ଗୋଟିଏ ବହୁତ ସୁନ୍ଦର ପ୍ରବଚନ। କିନ୍ତୁ ସମୟ ହେଉଛି ବଳବାନ, ବଳବାନ